नमो भगवते वासुदेवाय। श्रीमद भगवत गीता द्वितीय अध्याय सांख्य योग श्रवण करते कि भगवान श्रीकृष्ण अर्जुन को एक गुणातीत पुरुष हाँपी प्रेरणा दूसरी गुण भितर रहिले जो भक्तिविंद ठाकुर जैव धर्म जहाँ व्याख्या करजी महाराज को सीभि भाव में इंग्लीश कहते साउंडा ठीक कर पड़ा से साउंड देवता मैंने जो सत्वगुण सत्वगुण प्राय देवलोक देवलोक देवलोकवासी मैंने सत्वगुण प्राय रुंति रजगुण तम गुण भी स्पर्श करे शुद्ध सत्व ना मिश्र सत्व रजगुण के तम गुण तो प्रवेश कर रजगुण प्रवेश कर जाए रजगुण है देवता आ मनुष्य गोटे देव भाव को सत्व भाव कह जाए देवता मान जो भाव डाक सत्व भाव कह जाए देववंशी लोक मैंने गोटे ओडिया गाँव कहते हैं ये देववंशी पिलाटा सब सत्व गुण रु धीर विचारशील आहार भी सबुद्र भगवान देदेन ना राजसिक स्वभाव कौन कलिजुगर प्राय राजसिक तामसी से नाम प्रभु को हिंत बड़ गुरुत्व दिगला कलिजुगर अलग साधन कलिजुग लोक किसी कहीं करें प्रत्येक आध्यात्मिक साधन वैदिक साधन सत्वगुण हूँ जहाँ कहते मैंने अपरिहार्य अंग सत्वगुण दरकार लोक मैंने प्राय राजसिक तामसी भोजन आच्छादन सब प्रकार व्यवहार सब किसी राजसिक तामसिक प्रायतः कौन कर जुगर भी धर्म रही आमर भी संस्कार रही देव भाव को सत्व भाव कह जाए भक्ति ठाकुर भाष्य जैव धर्म हिसाब से रज भाव है देव भाव आनुष्य भाव मिशिवाड़ रज भाव ठीक है देवता मान भाव मनुष्य मान भाव रज गुण केत सत्वगुण रही पूजा पाठ लोक भारी सत्वगुण लगुवे पुणी सर भगवान धर्म कार्य पूजा पाठ सरगला पुणी रज गुण चले आसा मिक्स रुहे देव भाव आनुष्य मनुष्य भाव प्राधान्य रुए मनुष्य प्रायतः रजगुणी विशेषकर कलिजुग लोक मैंने रजर शरीर तृष्णा डीजेल बहुत स्ट्रंग मोर एटा दरकार मोर से दरकार तार गोटे मन सतोष के हुए ना ना कि भोजन ना धन के तार सतोष ना सब असंतोष तार मन रज तार स्वभाव तृष्णा जग्रत कर हैंकरिंग इंग्लीश क्या जाए सब मेटेरियल हैंकरिंग भौतिक तृष्णाटा तार प्रचुर से दिन से श्लोक कहते ना से पद्रा मन बोला भोगा ना भोक्ता वयमेव भोक्ता भोग को भोगी पारे ना भोग आमको भोगीदेला काल न जाता बयमे जाता काल जाऊनि आम चली जाऊे हाँ कौन कपा न तपता बयमे तपता तपस्या करप को दूर करप आमको तपेदेला सीट गोटे अच्छी तृष्णा न जीर्णा बयमे जीर्णा ये मन लगे तृष्णा न जीर्णा बयमे जीर्णा सर जीर्ण हो तृष्णा के जीर्ण हो कामनाटा एमती गोटे जिन काल तो हत करें ईश्वर आउ गोटे स्वरूप ट्रांसफर होना कामना ये बलवान से जो सटल डिजायर मानस मनुष्य रही हो जे भोगीदेला 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 कौन है ता मन भितर जो मनटा शुद्ध न हो पारा नाम कर मन भितर आवेश भक्तिर आवेश भक्ति आवेश मनोजस्मिन बाचा जन नाम कीर्तन तेजन कलेवर जोगी मुच्यंते काम कर्म भी संसार सब बड़ सिद्धांत स्वर छाला बेले कौन करा पड़ो भगवान आगे कही जाने पितामह भीष्म भगवान का आगे कही संसार बहुत बड़ सिद्धांत से भक्ति आवेश मनोजस्मी इत बड़ अमृत श्लोक ये भागवत स्वर बाचा जन्नाम कीर्तन वचन नाम कीर्तन हो आ भक्ति आवेश मनोजस्मिन भक्तिर आवेश द्वारा मान थो आवेश मैने आवेश रही देह यात्रा कर तुम्हार चरण पाओ आवेश मैंने तुम्हें जहाँ कर तुम चिंताटा सियार ଯେହେତୁ ମହାପ୍ରଭୁ ଆବିଷ୍କାର କରିଥିଲା ରୂପ ସନାତନଙ୍କୁ କହିଥିଲେ ଯେ ଅସତୀ ଗୋଟେ ନାରୀଟା ସେ କ'ଣ କରିବ, ତାର ଆବିଷ୍କାର ହେଉଛି କାହା ପାଖରେ, ପରପୁରୁଷ ପାଖରେ, କିନ୍ତୁ ଗୃହକର୍ମ ଆଣେ ରତ ଗୃହକର୍ମସ ଘର କାମଟା ଗୁଡ଼ା ସବୁ କରିଦେଉଥିବ, ତାର ଅବସ୍ଥା ଯେମିତି ଆମକୁ ସଂସାର ସେଭଳି ରହିବାକୁ ପଡ଼ିବ। ଆବିଷ୍ଟ କୃଷ୍ଣଙ୍କ ଚରଣ ରହିବା ଦରକାର, ଭଗବାନଙ୍କର ଭଜନ କେମିତି ମୁଁ କରିବି, ସେବା କରିବି, ଦେହଯାତ୍ରା ଆବିଷ ରହିବା, ଦେହ ଯାତ୍ରା କରି ତୁମାର ତୁମାର କରଣ ପାବ, କରୁଣ ନା ଚରଣ, ହଁ କରୁଣା ଭଉଣୀ ତୋର ନୂଆ ପାଠ ନା କ'ଣ, ଯେଉଁଟା ଜାଣିନୁ ସେଇଟା ଜୋର କହିବନି, ଜୋର ଯିଏ କୁହେ ସେଇଟା କନଫିଡେନ୍ସ ତାର ଯେତେ ସେଇଟା ଜୋର କହିବ, ମୋତେ ଲାଗୁ ଚରଣା ଚରଣ ପାବ, ହଁ ତୁମାର ଚରଣ ପାବ। ଦେହ ଯାତ୍ରା ଦେହଟା ଗୋଟେ ଯାତ୍ରା ଭଳିଆ ନା, ସୁଖ ଆସିବ ଦୁଃଖ ଆସିବ ଯାଉଛୁ ଯେତେବେଳେ, କେତେ ଜୀବନଯାତ୍ରା ଯେମିତି ଯାତ୍ରା ଆମେ କରୁଛୁ ଜର୍ଣ୍ଣିଂ କରୁଛୁ, ସେତେବେଳେ କେତେ ଭଲ ଖାଇବାକୁ ମିଳିବ, କେଉଁଠି ରହିବାକୁ ମିଳିବ, ଜୀବନ ସେମିତି ନା, ସମୟଟାକୁ ଆମେ ପାସ୍ କରିବାର ଅଛି ଭଜନରେ, ସୁଖ ଦୁଃଖରେ ପାସ୍ କରିବାର ନାହିଁ। ମଣିଷ ପରାସ୍ତ କାହିଁକି ସୁଖ ଦୁଃଖରେ ସମୟଟାକୁ କାଟୁଛି, ଆଶା କରୁଛି ଆଜି ଖରାପ ଦିନ ଅଛି ଆଉ ଗୋଟେ ଭଲ ଦିନ ଚାଲେ, ଏ ସୁଖ ଖରାପ ଭଲ ସହିତ ଆମର କ'ଣ ମତଲବ ରହିଛି, ଭଲ ଦିନ ଆସିଗଲେ ତୁମର କ'ଣଟା ହେଇଗଲା, ଆତ୍ମାର କ'ଣଟା ଲାଭ ହେଇଯିବ, ଯେ କ'ଣଟା ଭଲ ତୁମ ମନଟା ଭଲ ରହିଗଲେ କ'ଣଟା ହେଇଯିବ, ଆମକୁ ଭଲ ଖାଇବା ମିଳିଗଲା ଆମକୁ କିଛି ପ୍ରୋବ୍ଲେମ୍ ନାହିଁ, ତୁମେ କ'ଣ କ'ଣଟା ହେଇଯିବ, ଜଗତର ବହୁତ ଲୋକଙ୍କର ପ୍ରୋବ୍ଲେମ୍ ନାହିଁ, ତଥାପି ତାଙ୍କର କିଛି ଅଭାବ ନାହିଁ, ତାମାନେ କ'ଣ ସେମାନେ ସୁଖରେ ରହିଛନ୍ତି ନା କ'ଣ, ଆତ୍ମା ସୁଖରେ ଯିବ ସୁଖୀ ହୁଏ ନା, ସମସ୍ୟା ସହିତ କିଛି ମତଲବ ନାହିଁ, ସମସ୍ୟା ସୁଖ ଦୁଃଖ ସହିତ କିଛି ଆଉ ବିଚଳିତ ହେବା ଉଚିତ ନାହିଁ, ସୁଖ ସୁଖ ଆସିଲେ ବି ଆମର କିଛି ଲାଭ ହୋଇପାରିବିନି ଆତ୍ମାର, ଆତ୍ମା ଯେଉଁ ଦୁଃଖୀ ସେ ଦୁଃଖୀ, ଆମେ ଯିବା ନା ଆମେ ସେ ଦୁଃଖୀ, ଭୌତିକ ସୁଖର ଗୋଟେ କ'ଣ କିଛି ସ୍ଥାୟିତ୍ୱ ଅଛି ନା କ'ଣ, ଆଜି କିଛି ଅଛି କାଲି କିଛି ଆସିବ, ଏଇଟା ଗୋଟେ ଯାତ୍ରା, ଭଗବାନ ସେ ଆଗାମା ପାଇନ ନିତ୍ୟାସ୍ତାଂ ସ୍ଥିତି ଘସ୍ୟ ଭାରତ, ଭଗବାନ କହିଲେ ଏଇଟା ଆସିବ ଯିବ ସହି ଆସିକ, ତୁମେ ଅର୍ଜୁନ ସୁଖ ଦୁଃଖଟା ଲାଗିବ ଜୀବନରେ, ଏଭଳି କିଏ ସରଧାରୀ ଯା ନାହିଁ ଯେ ଦୁଃଖର ଯାହା କୁହନ୍ତି ଦୁଃଖ ଦୁଃଖର ମୁଖ ଦେଖିନି ବା ସୁଖର ମୁଖ ଦେଖିନି, ସବୁ ସମସ୍ତେ ସୁଖ ଦୁଃଖ ଗୋଟେ ଶକଡ଼ ଚକା ଭଳିଆ ଗଡ଼ି ଗଡ଼ି ଚାଲିଛି କର୍ମଚକ୍ର ଭଳିଆ, ସେଥିରୁ କ'ଣ ଅଛି, ଆବେଶ ରହିବା ଦରକାର, ଭକ୍ତି ଆବେଶା ମନୋଜସ୍ମିନ ବାଚା ଜନ୍ନାମ କୀର୍ତ୍ତେ, ଭଗବାନଙ୍କ ଆଗରେ ସ୍ତୁତି ସାରିଲା ପରେ ପିତାମ ଭୀଷ୍ମ ସର୍ବ ଛାଡ଼ିବା ପରେ ସଦୈବ ଦୈବ ଭଗବାନ ପ୍ରତୀକ୍ଷତାମ, ଭଗବାନଙ୍କୁ ହାତ ଯୋଡ଼ିକି କହୁଛି, ସ୍ୱର ଛାଡ଼ିବାର କୌଶଳ ସେ ଶିଖେଇଛନ୍ତି ବ୍ରହ୍ମଚାରୀମାନେ, ସାଧୁମାନେ କେମିତି ଭଗବାନଙ୍କୁ ଭଗବାନଙ୍କୁ ଚିନ୍ତନ କରି ସ୍ୱର ଛାଡ଼ିବେ, ପ୍ରଭୁଙ୍କ ଆଗରେ କହୁଛନ୍ତି। 400 ବର୍ଷର ତାଙ୍କର ଗୋଟେ ବହୁତ ବଡ଼ ଅଭିଜ୍ଞତା ଥିଲା, ଗୋଟେ ମ୍ୟାନେଜମେଣ୍ଟରେ ଦକ୍ଷ ମ୍ୟାନେଜର ସେ ଥିଲେ, ମ୍ୟାନେଜମେଣ୍ଟ ମାନେ ଗୋଟେ ମ୍ୟାନେଜମେଣ୍ଟ ଏମିତି ତ ଭଲ ଇନଷ୍ଟିଟ୍ୟୁସନ୍ରେ ତୁମେ ମ୍ୟାନେଜମେଣ୍ଟ କରିଦେବ, ଯେଉଁଠି ମ୍ୟାନେଜମେଣ୍ଟ ଷ୍ଟ୍ରକ୍ଚର ଅଛି ସେଠି ମ୍ୟାନେଜମେଣ୍ଟ କରିଦେବ, ସେଠି ମ୍ୟାନେଜର କିଛି କ୍ୱାଲିଟି ନାହିଁ ବୋଲି ଜାଣ, ଯେମିତି କମ୍ପାନୀ ସେଟ୍ଅପ୍ ଟାଟା କମ୍ପାନୀର ସେଟ୍ଅପ୍ ହେଇକି ରହିଛି, ଗୋଟେ ଡଲମିଆ କମ୍ପାନୀ ବଡ଼ ବଡ଼ କମ୍ପାନୀଟା ସେଟ୍ଅପ୍ ରହିଛି, ତୁମେ ସେଠି ଜଣେ ମ୍ୟାନେଜର ହେଇଗଲ, ତୁମର କ୍ୱାଲିଫିକେସନ୍ ଅଛି, ଦ୍ୟାଟ୍ ଇଜ୍ ନଟ୍ ଏ ବିଗ୍ କ୍ରେଡିଟ୍, ତାର ଷ୍ଟ୍ରକ୍ଚର ଅଛି, ତୁମେ ଏଇ ଯେ କୁହନ୍ତି ଅନସିଭିଲାଇଜ୍ଡ ପର୍ସନ୍ ମାନଙ୍କ ପାଖରେ ମ୍ୟାନେଜମେଣ୍ଟ କରି ତୁମେ ଦେଖ, ବଦ୍ଧଝିଅମାନଙ୍କ ପାଖରେ ମ୍ୟାନେଜମେଣ୍ଟ କରି ତୁମେ ଦେଖ, ସେଇଟା ହେଉଛି ତୁମର ଗୋଟେ, ସେମାନେ ଇନଷ୍ଟିଟ୍ୟୁସନ୍ ଚଳାଇବା ସହଜ, କିଏ ମୋତେ ଗୋଟେ ସେ କହୁଥିଲା, ସେ ଇନଷ୍ଟିଟ୍ୟୁସନ୍ ଚଳାଇବା ସହଜ କିନ୍ତୁ ମଠ ଚଳାଇବା ସହଜ, ମୁଁ ହଁ ଦ୍ୟାଟ୍ ଇଜ୍ ସେଟା ଗୋଟେ ଦିଜ୍ ନଟ୍ ବିଗ୍ ଫ୍ୟାକ୍ଟର, ସେ ଆସିଥିଲା ଯେଉଁ ବିଦେଶରୁ ସେ ତ ମଧ୍ୟ କହୁଥିଲେ, ଏଇଟା ଗୋଟେ ବଡ଼ ଜିନିଷ ସେଟା ନୁହେଁ, ମେଟେରିଆଲ ଇନଷ୍ଟିଟ୍ୟୁସନ୍ ସେମାନଙ୍କର କିଛି ଅଛି କ'ଣ, ସେମାନେ ତ ପ୍ୟୁରିଫିକେସନ୍ ପାଇଁ ଆସୁନାହାନ୍ତି ନା, ସେମାନେ କିଛି ଡ୍ୟୁଟି କରିବା ପାଇଁ ଆସୁଛନ୍ତି, ତାଙ୍କର ଚେଞ୍ଜେସ୍ ପାଇଁ କିଏ କିଏ ଗୋଟେ ଇନଷ୍ଟିଟ୍ୟୁସନ୍ ଟାଟା କମ୍ପାନୀ ଜଏନ୍ କରୁନି ମୁଁ ଭଦ୍ର ହେବି, ଟାଟା କମ୍ପାନୀ ପଚାରନ୍ତୁ ତୁ ମଦ ଖାଉଛି କି ନାହିଁ, ଗୁଟ୍କା ଖାଉଛି କି ନାହିଁ, ତାଙ୍କର ଲାଇଫ୍ ସହିତ ତାଙ୍କର କିଛି କାମ ନାହିଁ, ତାଙ୍କର ଡ୍ୟୁଟି କିଛି ଦରକାର, ଏଇଟା ତ ଡ୍ୟୁଟି ନୁହେଁ ନା, ତୁମେ ମ୍ୟାନେଜମେଣ୍ଟ ବହୁତ ଜାଗାରେ କରିଦେଇପାରିବ କିନ୍ତୁ ଗୋଟେ ମଣିଷ ସାଙ୍ଗରେ ମ୍ୟାନେଜମେଣ୍ଟ କରିପାରିବନି, ଲାଇଫ୍ ସାଙ୍ଗରେ ମ୍ୟାନେଜମେଣ୍ଟ କରିପାରିବନି ସ୍ପିରିଚୁଆଲ୍ ଫିଲ୍ଡରେ, କାହିଁକି ତାର ବହୁତ ପ୍ରୋବ୍ଲେମ୍ ରହିଛି, ତାର ବହୁତ ସମସ୍ୟା ରହିଛି, ସେଇଟା ତୁମ ଉପରେ ସବୁ ପକାଇବସି, ତାର ଯୋଗୁଣ ଆସିଲେ ରଜକୁ ସ୍ୱଭାବ ପକାଇବ, ତୁମ ଗୁଣ ଆସିଲେ ତୁମ ଗୁଣ ସ୍ୱଭାବ ପକାଇବ, ସେ ବିଭିନ୍ନ ଜିନିଷରେ ଗୋଟେ ବଡ଼ ଜିନିଷ ନୁହେଁ। ଆଉ ବିଶେଷ କରି ପିତାମ ଭୀଷ୍ମଙ୍କର ସେ ଅଭିଜ୍ଞତାଟା ଥିଲା, ଗୋଟେ 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 ସର୍କଲ ଭିତରେ ରହୁଥିଲେ ସିଏ, ଯେଉଁଠି ପୁରା ନେଗେଟିଭ ଭକ୍ତିର ପୁରା ବିପରୀତ ଥିଲା, କିଏ ଶକୁନି ଏଣେ ଦୁର୍ଯ୍ୟୋଧନ, ଆଉ ତା ସାଙ୍ଗରେ ଥିଲା କର୍ଣ୍ଣ, ଗୋଟେ 3 ଜଣଙ୍କର ଗୋଟେ ବିହ ଭିତରେ ଇଏ ବସୁଥିଲେ, ଆଉ ସବୁବେଳେ ପ୍ରୋଟେକ୍ସନ ସବୁବେଳେ ସୁରକ୍ଷା ଦେବାକୁ ଚାହୁଁଥିଲେ ପାଣ୍ଡବମାନଙ୍କୁ, ଆଉ ସବୁବେଳେ ଭଗବାନଙ୍କୁ ଚିନ୍ତା କରୁଥିଲେ, କିନ୍ତୁ ଆବଶ୍ୟକ ତାଙ୍କର ଭଗବାନ ପାଖରେ ଥିଲା। କିଏ କ'ଣ ଭାରବାହୀ, ଭାରବାହୀ ହେଲେ କିଛି ଲାଭ ନାହିଁ, ଭାରବାହୀ ଭାରବାହୀ ପଶୁ କୁହାଯାଏ, ପଶୁ ବହୁତ ବୋହୁଛି କିନ୍ତୁ କାହିଁକି ବୋହୁଛି ଜାଣିନି, ସାରବାହୀ ହୁଅ ସାରଗ୍ରାହୀ ହୁଅ, ଭାରବାହୀ ହେଲେ କ'ଣ, ସାରଗ୍ରାହୀର ତ ଏସେନ୍ସକୁ ଗ୍ରହଣ କରିବାକୁ ପଡ଼େ, ମୁଁ କାହିଁକି ତିଳକ ଲଗାଉଛି, ମୁଁ କାହିଁକି ମାଳି କରୁଛି, ମୁଁ କାହିଁକି ଘର ଛାଡ଼ିଛି, ମୁଁ କାହିଁକି ଭଗବାନଙ୍କର ଭକ୍ତ ହେଇଛି, ସାର ଜିନିଷ ଜାଣିପାରୁନି, ସେଟା ଅଫିସିଆଲି କ'ଣ ଭାରବାହୀଟା, ଆଉ ପୁଣ୍ୟ ପାଇବ, କିଛି ଲସ୍ ହବ ଏଥିରେ, ଭାରବାହୀଟା ବହିବ ବହିବ ସାପ କହିବ ମୋତେ କିଛି ଲାଭ ତ ନାହିଁ, ମୋର ତ କିଛି ସେ କହିବେ କି ଦିନ କିଛି ଭଜନ କଲେ କ'ଣ ଏଥିରେ ଲାଭ ଅଛି, କାହିଁକି ମୋର କିଛି ହଉନି ଭାରବାହୀଟା। କିନ୍ତୁ ତୁ ଭଗବାନଙ୍କର ନାମ କଲେ ତୁ ବୁଝିପାରୁନୁ, କହୁଛୁ କ'ଣ ମୋର ଲାଭ ହେଲା, କ'ଣ କ୍ଷତି ହେଇଗଲା, ଯେକୌତୁ ମୋର କିଛି ଲାଭ ହେଇନି, ସେ କହିପାରିବ କ'ଣ କ୍ଷତି ହେଇଛି ବୋଲି, ତାର କହିପାରିବ କାରଣ ସେ ଭାରବାହୀଟା, ସେ ବୋଝ ବୋଝୁଛି, ସାରାଗ୍ରାହୀ ନୁହେଁ। ସାରାଗ୍ରାହୀ ମାନେ ସେ ଏସେନ୍ସଟାକୁ ଦେଖିବ, ଏ ଜୀବନର କେତେ ବଡ଼ ଜିନିଷ ଭଗବାନଙ୍କର ନାମ କରିବା। ଗୋଟେ ଦିନ ତ ମୁଁ ନାମ କରିଛି ନା, କେତେ ବଡ଼ ପ୍ରଣାମ, କେତେଟା ଲୋକ ଠାକୁର ପ୍ରଣାମ କରୁଛନ୍ତି, କେତେଟା ଯୁବକ ବୟସରେ ଲୋକ ପ୍ରଣାମ କରୁଛନ୍ତି ଦେଖିଲେ ଦେଖିବା, ଭଗବାନଙ୍କ ମୁଣ୍ଡ ଲଗେଇଛି କି ବାପା ମାଙ୍କ ମୁଣ୍ଡ ଲଗାଉନାହାନ୍ତି। ବର୍ତ୍ତମାନ ଯୁବକ ବୟସରେ ଆମ ବେଳେ ଆମେ ସବୁ ଗୋଡ଼ ହାତ ଧରି ପ୍ରଣାମ କରୁ, ପୁରା ହାତ ଲଗେଇ ମୁଣ୍ଡ ଲଗେଇ ପ୍ରଣାମ କରୁ। ବର୍ତ୍ତମାନ ବର୍ତ୍ତମାନ କେହି ବି ବାପା ମା ବି କହୁନାହାନ୍ତି, ଭଗବାନଙ୍କୁ କିଏ ପ୍ରଣାମ କରୁଛି ମୁଣ୍ଡ ଲଗେଇ। ସ୍କୁଲ ଏଇ ଯେଉଁ ଆସୁଛନ୍ତି ଆମର କ'ଣ ମନ୍ଦିର ମାନଙ୍କୁ, ସେ ଭକ୍ତଙ୍କୁ ଦେଖିକି କେତେବେଳେ ପ୍ରଣାମ କରନ୍ତି, ଝିଅ ଗୁଡ଼ା ଆମର ପ୍ରଣାମ କରନ୍ତି, ଟୋକା ଗୁଡ଼ା ପ୍ରଣାମ କରିକି। ଜଣେ ଯୁବକ ବୟସରେ ଆସି ଭଗବାନଙ୍କୁ ପ୍ରଣାମ କରୁଛି, ସେ କହିବେ ମୋର କ'ଣ ଲାଭ ହେଲା, ଏ ତ ନର୍କକୁ ଯାଇଥାନ୍ତୁ ନା, ସ୍ପ୍ରେଟ ତୋ ପାଇଁ ନର୍କ ଥିଲା ଆଉ କିଛି ନୁହେଁ। ଯେତେ ରାସ୍ତା ହେଉଛି ଏ ରାସ୍ତା ଗୁଡ଼ା ଯେତେବେଳେ ମୁଁ ଦେଖେ ମୋତେ ଖାଲି ମନେ ପଡ଼େ ବଢ଼ିଆ ହେଇଛି ରାସ୍ତା ଗୁଡ଼ା, କାହିଁକି ନା ଏଥିରେ ସବୁ ନର୍କକୁ ଯିବା ପାଇଁ ଏଇବାଟେ ହିଁ ଯୁବରାଜ ଏବାଟେ ନେବେ, କ୍ଲିନ୍ ନିଟ୍ ଆଣ୍ଡ କ୍ଲିନ୍, ଆଉ ଟ୍ରାଫିକ୍ ଜାମ୍ ହବନି। ସବୁ ମାନେ ମୂର୍ଖ ସଭ୍ୟତା ନା, ଏଟା ମଦ ମାଂସ ଭଗବାନଙ୍କୁ ପ୍ରଣାମ ନା, ଦେବ ମନ୍ଦିରରେ କୌଣସି ଆଉ ଦେବତା ବ୍ରାହ୍ମଣ ଗାଭୀ ଶାସ୍ତ୍ର କିଛି ନାହିଁ, ଏଇ ଲୋକମାନେ କୁଆଡ଼େ ଯିବେ, ସବୁ ନର୍କକୁ ଯିବେ। କିନ୍ତୁ ଜଣେ ଭଗବାନଙ୍କର ଭକ୍ତ ହେଲା ପରେ ସେ କହୁଛି ମୋର କ'ଣ ଲାଭ ହେଲା, ସେ ଲାଭ କ'ଣ ବୁଝୁଛି, ମୁଁ ଭଲରେ ଖାଇବି ଭଲରେ ରହିବି, ମୋର ସମ୍ମାନ ମିଳିଲା। ମଣିଷର ତିନିଟା ଜିନିଷ ଦରକାର, ମୋର ସମ୍ମାନରେ ଆଞ୍ଚ ଆସିବନି, ମୋ ସ୍ଥିତିଟା ଠିକ୍ ରହିବ, ମୋ ଇନ୍ଦ୍ର ତୃପ୍ତି ଠିକ୍ ରହିବ, ସେତିକି ହେଲା ମୁଁ ହେଉଛି ଭଲ ଲୋକ। ସେଇଟା ଭଗବାନ ଭୋଗଟା ମୁଁ ଆମକୁ ମିଳିବାର ଅଛି, ଭକ୍ତି କରି ଭୋଗ ନ ମିଳିଲା ମୋ ଭକ୍ତର କ'ଣ ଲାଭ, ଏଇଟା ଏଇଟା ମୁଣ୍ଡର ଲୋକଙ୍କର ଅଛି। ମୁକ୍ତି ମୁକ୍ତିକାମୀ ତ କଳିଯୁଗରେ ବି କମ, ଭକ୍ତିକାମୀ କେତେ ଜଣ ଆସିବ, କାହାର କୃଷ୍ଣ ଦରକାର ଗୁରୁଦେବ ପଚାରନ୍ତି, କେତେ ଜଣ କୃଷ୍ଣକୁ ଚାହୁଁଛନ୍ତି, କେତେ ଜଣ ଗୁରୁଦେବ ପ୍ରଶ୍ନ, କେତେ ଜଣ କୃଷ୍ଣକୁ ଚାହୁଁଛନ୍ତି, ଯିଏ ଭଜନ କରିବା ଲୋକ କେତେ ଜଣ କହୁଛନ୍ତି ମୋର କୃଷ୍ଣ ଦରକାର ଆଉ କିଛି ଜୀବନର ଦରକାର ନାହିଁ। ଯାହାର ଯିଏ ଯିଏ କୃଷ୍ଣକୁ ଚାହିଁବ ତାକୁ କୃଷ୍ଣ କାହିଁ କାହିଁକି କୃଷ୍ଣ ଆମେ ବାଟ କରିବେନି, ଆମର ଅଦର ଡିଜାୟାର ରହୁଛି, ଅନ୍ୟ କାମନା ରହୁଛି, ଅନ୍ୟାଭିଳାଷିତ ଶୂନ୍ୟମ। ଏଇ ଅନ୍ୟାଭିଳାଷିତ ଶୂନ୍ୟମ ଅର୍ଥ ଜୀବଟା ଅନ୍ୟାଭିଳାଷିତରୁ କେମିତି ମୁକ୍ତ ହବ, କେବଳ ଏଇଥିରୁ ମୁକ୍ତ ହବ, ମୋର କୃଷ୍ଣ ଦରକାର ଆଉ ଜୀବନର କିଛି ଦରକାର ନାହିଁ, ଆଉ ଜୀବନ ଯାହା ଲସ୍ ହେଲା ଏଟା ମୋର ଲସ୍ ନୁହେଁ, କିଛି ଲସ୍ ନୁହେଁ। ଚାରିଶହ ବର୍ଷ ଭିତରେ ପିତାମହ ଭୀଷ୍ମ ଯାହା ସବୁ ସମୟ ଦେଇଥିଲେ ସେ କେବେ ଲସ୍ ବୋଲି ମନେ କରୁନଥିଲେ, କାହିଁକି ତାଙ୍କ ଦୃଢ଼ ବିଶ୍ୱାସ ଥିଲା ମୁଁ ଏତେ ପ୍ରତିକୂଳ ଭିତରେ ବି କୃଷ୍ଣ ନିଶ୍ଚିତ ମୋ ପାଖକୁ ଆସିବେ, ମୋ କାମନା ନିଶ୍ଚିତ ପୂର୍ଣ୍ଣ କରିବେ। ଭକ୍ତ ବେଶା ମନୋଜସ୍ମିନ୍, ଏ ଶ୍ଳୋକ ଆଇନ ମନେ ପଡ଼ିଗଲା, ଭାଗବତ କୁହା ହଉନି ନା, ଭାଗବତକୁ ବହୁତ ସୁନ୍ଦର ଲାଗେ ଭୀଷ୍ମଙ୍କର ଚରିତ, ସେ ଶ୍ଳୋକ ହିଁ ତାର ସେ ଶବ୍ଦ ଉଚ୍ଚାରଣ କଲେ ଅନ୍ତର ଏକ ଭାବ ତରଙ୍ଗ ଆସେ, କେମିତି ଭଗବାନଙ୍କର ବାଣୀ ଅବତାର ସେ କେତେ ସୁନ୍ଦର, ଭକ୍ତି ଆବେଶା ମନୋଜସ୍ମିନ୍, ଜସ୍ମିନ୍ ମନୋହ, ଯାହାର ମନ ଭକ୍ତିର ଆବେଶ ରୁହେ ଧାରାବାହୀ ହେଲେ ହବନି, କୀର୍ତ୍ତନ କରିବା ଜପ କରିବା ସେବା ଏଇଟା ଆବେଶ ରୁହେ, ଆବେଶଟା ସ୍ୱାଦ ଆବେଶ ରହିବ, ଏଇଟା କାହା ଦେଖନ୍ତୁ ନା, ଜଣେ ମାଆ ରୋଷେଇ କରୁଥିବ ଆମେ ଗୋଟିଏ କାମ କରିପାରୁନୁ, ସେ ତିନିଟା କାମ କରୁଥିବ ମାଆ, ହେଣେ ରୋଷେଇ ବସେଇ ଦେଇକି ସେଠି ଯାଇକି ଘଷି ଗୋବର ପାରି ଦେଇ ଆସୁଥିବ, ସେଠି ପାଣି ପିଲାଟା ଗାଧେଇ ଦେଇ ଆସୁଥିବ, କିନ୍ତୁ ମନଟା କେଉଁଠି ରହିଥିବ ରୋଷେଇ ପାଖରେ, ଗୋଟେ ଜଣେ ମାଆର ସ୍ୱାଦଟା କେବେ କୌଣସି ହୋଟେଲ ବାଲା ଦେଇପାରିବନି, କେହି କେବେ ଦେଇପାରିବେନି, ଗୋଟେ ମାଆ ରୋଷେଇ କରିଦେବ ତେଲ ମସଲା ତା କିଛି ନାହିଁ, ତାର ଆବେଶଟା ରହୁଛି ରୋଷେଇ, ମୋ ଛୁଆଟେ ଖାଇବ ମୋ ସ୍ୱାମୀ, ପ୍ରତ୍ୟେକ କାର୍ଯ୍ୟ ଦେଖ ଗୋଟେ ଜଣେ ମାଆର ପ୍ରତ୍ୟେକ କାର୍ଯ୍ୟ ହେଉଛି ସୁନ୍ଦର, ମାନେ ମୁଁ ପୁରୁଣା ମାଆ କଥା କହୁଛି, ଆଜିକାଲି ମାଆ କଥା ମୁଁ କହିପାରିବିନି, ଗୋଟେ ଜଣେ ମାଆର ପ୍ରତ୍ୟେକ କାର୍ଯ୍ୟ ହେଉଛି ସୁନ୍ଦର, ସେମାନେ କ୍ଲିନ୍ କରିବେ ନା, ପୁରା ଘରଟାକୁ ପରିଷ୍କାର କରିଦେବେ, ପରିଷ୍କାର କରିଦେବେ ପୁରା ଲୁଗାଟାକୁ, ତୁମେ କେତେ ଲୁଗା ସଫା କର, ମାଆ ବୋଧେ ଦେଶ ଲୁଗା ସଫା କରିବ, ସେ ଅଲଗା କ୍ଲିନ୍ କରିଦେବ, ତାର ଆବେଶ ରହୁଛି ନା ପ୍ରତ୍ୟେକ ଜିନିଷରେ, ମୋ ପୁଅର ଏଟା ଆଗେ ସମୁଦ୍ର ତାର ଏତେ ଦୃଢ଼ ହେଉଛି, ତାର ଆବେଶ ରହୁଛି, ଆମର ଆବେଶ କାହିଁକି ରହୁନି, ଆମ ସମୁଦ୍ର ଦୃଢ଼ ନାହିଁ, ଆମେ କାହାର ସେତିକି ଆମେ ଜାଣିପାରୁନୁ, ପ୍ରଥମ ଷ୍ଟେପ୍ଟା ଫେଲ୍ ହେଇଯାଉଛି ନା, ଆମେ ମୁଁ କୃଷ୍ଣ ଦାସ ମୁଁ ଜଗତର ନୁହେଁ, ଏନି ଆଉ ମୋର ଗୋଟେ କିଛି ସର ଧରିଛି, ମୋର କିଛି ଡ୍ୟୁଟି ଅଛି, ମୁଁ କୃଷ୍ଣଙ୍କର, ମୁଁ ସଂସାର କିଛି ନୁହେଁ, ଏମିତି ମୋତେ ଚଳିବାକୁ ପଡ଼ିବ, ଯେମିତି ଗୋଟେ ଅସତୀ ନାରୀ ଚଳୁଛି ସେଭଳିଆ ମୁଁ ଚଳିବାକୁ ପଡ଼ିବ, ସଂସାର ମୋର ତ ଦେହ ଅଛି ମାନେ ମୋର କର୍ମଫଳ ଅଛି, ମୋର ସ୍ୱାମୀ ରହିବେ, ଘର ରହିବ, ସ୍ତ୍ରୀ ରହିବ, ଚାକିରି ରହିବ, ଯାହା ସବୁ ଅଛି ମେଟେରିଆଲ ରହିବ, କିନ୍ତୁ ମନଟା କାହା ପାଖରେ ରହିବ, କୃଷ୍ଣଙ୍କ ପାଖରେ, ସେଇ ଆବେଶ ସେଇଟାକୁ ଶିଖିବାକୁ ପଡ଼େ ଭକ୍ତିରେ, ଭକ୍ତିରେ ସେଇଟା ହେଉଛି କୌଶଳ ଟ୍ରିକ୍, ଏଇଟା ତୁମେ ଚାହୁଁନି ମେଟେରିଆଲ ପ୍ରୋବ୍ଲେମ ସଲ୍ଭ କରିବା ପାଇଁ, ସେଥିରେ ସମୟ ୱେଷ୍ଟ କରନି, ନଷ୍ଟ କରନି, ସମୟ ଶକ୍ତିକୁ ନଷ୍ଟ କର, ଭୌତିକ ସମସ୍ୟା କେବେ ସମାଧାନ ହେବନି, ବରଂ କୃଷ୍ଣଙ୍କୁ ଡାକିଲେ ଯେତିକି ପାରିବେ ଆମର ଶରଣାଗତି ହିସାବରେ ସେ କ୍ଲିନ୍ କରିକି ଚାଲିବ। ଜଙ୍ଗଲରେ ତୁମେ ଚାହୁଁନି ତୁମେ ସବୁ କଣ୍ଟାକୁ ବାହାର କରିକି ତୁମେ ଚାଲିବ ବୋଲି, ଜଙ୍ଗଲ କେବେ କୁସୁମିତ ବଥ ହେଇପାରିବନି। ଏଇଟା ଏଇଟା ଫରେଷ୍ଟ ଫାୟାର, ଏଇଟା ଆମର ବଟି କ'ଣ କଲେ ସେଇଟା ସଂସାର ବଟିକା ଭବାଟବି ଭରତ ମହାରାଜ ଜଡ଼ ଭରତ ଭବାଟବି ବର୍ଣ୍ଣନା ଦେଇଛନ୍ତି ନା, ଦୁଇଟା ଅଧ୍ୟାୟରେ ଆଉ ଭବାଟବିର ବର୍ଣ୍ଣନା ଦେଇଛନ୍ତି। ଭୟଙ୍କର ଜଗତ ଭାଗବତ ପଢ଼ିକି ତୁମେ ଏଇଟା ନ ଜାଣିପାରିବା କ'ଣ ହବ। ଆରେ ଅନୁଭବ ଖାଲି ଟିକେ କର, ଆମେ ପାରିବାନି ଜିନିଷରେ, ଜୀବନ ଟିକେ ଅନୁଭବ କର କେତେ କଷ୍ଟ ଏ ସଂସାର, କେତେ କଷ୍ଟ ଏ ଶରୀର। ଯଦି ଏଇ ଜନ୍ମରେ ଟିକେ କୃଷ୍ଣଙ୍କୁ ପାଇବି ନ ପାଇବି ତ ବଡ଼ କଥା, କିନ୍ତୁ ଜାଣିବା ଦରକାର ମୋ ଜୀବନର ସାର ହେଉଛି କ'ଣ। ସାରବାହୀ ହେବା ଦରକାର, ଭାରବାହୀ ହୁଅନି, ସାରଗ୍ରାହୀ ହୁଅ। ସାର ହେଉଛି ଜୀବନରେ ଯେତିକି ପାରିବି ସମୟ ଶକ୍ତିଟା କୃଷ୍ଣ ପାଖରେ ଲଗେଇଦେବେ, ଆଉ କିଛିରେ କୌଣସିରେ ମୋର ବେନିଫିଟ୍ ନାହିଁ। କିନ୍ତୁ କରିବାକୁ ପଡ଼ିବ, ଯେହେତୁ ସଂସାର ମୋର ଶରୀର ଟିକେ ରହିଛି, କିନ୍ତୁ ସେଥିରେ ମୋର ଇଣ୍ଟରେଷ୍ଟ ନାହିଁ, ସେଥିରେ ରମି ଯାଅ ନା, ଆବେଶ ରୁହ ନା, ସେଥିରେ ଆବେଶ ହେଲେ ତୁମେ ହଇରାଣ ହେଇଯିବ, କାରଣ ସେଥିରେ କି ସୁଖ ନାହିଁ। ଆଦ୍ୟନ୍ତ ବନ୍ତ କୁହନ୍ତି ନହନ୍ତେ ଈଶ୍ୱର ମତେ ବୁଦ୍ଧା, କୌଣସି ବୁଦ୍ଧିମାନ ଲୋକ ଏଥିରେ ଆଦ୍ୟନ୍ତ ଅଛି, କ'ଣ ଅଛି, କେଉଁ ସୁଖଟା ରହିଛି ଚିରନ୍ତନ, କୌଣସି ସୁଖ ନାହିଁ। ଧନ ଜୀବନ ଧନ ଯୌବନ ଜୀବନ ରାଜ୍ୟ ସୁଖମ ନହିଁ ନିତ୍ୟ ଅନୁକ୍ଷଣ ନାଶ ପରମ ତେଜ ଗ୍ରାମ୍ୟ କଥା ସକଲମ ବିଫଲମ ଭଜ ଗୋଦ୍ରୁମ କାନନ କୁଞ୍ଜ ବିଧ। ଲେଖିଲେ ନା ଭକ୍ତିମ ଠାକୁର କଣଟା ନାଶ ପରମ, ଅନୁକ୍ଷଣ ନାଶ ହଉଛି। ଧନ ଯୌବନ ଜୀବନ ରାଜ୍ୟ ସୁଖମ ନହିଁ ନିତ୍ୟ ଅନୁକ୍ଷଣ ନାଶ ପରମ, ନିତ୍ୟ ଅନୁକ୍ଷଣ ନାଶ ହଉଛି। ଆଜି ପ୍ରତିକ୍ଷଣ ନାଶ ହେଇକି ଗଲା, ଯୌବନ ବି ନଷ୍ଟ ହେଲା, ସବୁ ବି ନଷ୍ଟ ହେଇଯାଉଛି। ତେଜ ଗ୍ରାମ୍ୟ କଥା ସକଲମ ବିଫଲମ, ଗ୍ରାମ୍ୟ କଥା ସବୁ ଛାଡ଼ିଦିଅ, ଏ ଯେଉଁ ଗୋଦ୍ରମକାନନ ତାଙ୍କର ଯେଉଁ ଭଜନ ସେଥିରେ ସବୁ ଜଗତର ସବୁ ଦୃଷ୍ଟିନିଶ ପୁରେଇ ଦେଇଛନ୍ତି। ପ୍ରବଚନ କ'ଣ ଶୁଣିବା ଆଗେ, ଆଗେ ପ୍ରବଚନ ଶୁଣିବା ପରେ ଏଇସବୁ ହେଉଛି ପ୍ରବଚନ, ରିଅଲ ଲାଇଫ ଏଇଟା ସବୁ ପଢ଼ିବା ଦରକାର। ବୈଷ୍ଣବ ଭଜନ କ'ଣ ଲେଖୁଛନ୍ତି ତାକୁ ବୁଝିବା ଦରକାର ଭଲ ଭାବରେ, ଇଲାବୋରେଟଲି କାହିଁକି ଏସବୁ ଜିନିଷ ଲେଖିଛି। ଭଜନର ସୂତ୍ର ସେଗୁଡ଼ିକ କୁହାଯାଏ, ଫର୍ମୁଲା ଆଉ ଷୋଳମଳ ସରିଲା ଯାହା ଧର ଥୋଇଦେବ, ଥୋଇଦେଇ ତାପରେ ଗସିପିଂ କରିବ, ମୋବାଇଲରେ ଦେଖିବ, ଫାଲତୁ ଜିନିଷ ଦେଖିବ, ତୁମର କ'ଣ ଏଇଟା ଗ୍ରାମ୍ୟ କଥା ଗୁଡ଼ାକ, ହେଟା ଗ୍ରାମ୍ୟ କଥା ଦେଖିଲ ଗଲା ସବୁ ତୁମ ମୁଣ୍ଡରେ ଯାହା ଯାହା ରଖିଥିଲ ସାର ପଳେଇଗଲା। ତେଜ ଗ୍ରାମ୍ୟ କଥା ସକଲମ ବିଫଲମ, ଭାଇ ତୁମେ ଦେଖି ତୁମେ ଷୋଳମଳା ଜପ କରୁଛ ସେ ଜିନିଷଟା ଦେଖିଦେଲ, ସେ ତୁମ ଚିତ୍ତବୃତ୍ତିରେ ସେଇ ଇମ୍ପ୍ରେସନ୍ସଟା ରହିଲା ନା, ତ ଲାଭ କ'ଣ। ଗୋଦରା ମାଡ଼ ଯେତିକି ଓଡ଼ିଆ ରୋଡ଼ ନାହିଁ କ'ଣ ଭାବିଲ ଜାଣିଛ ନା ନାହିଁ, ଗୋଦରା ମାଡ଼ ଯେତିକି କୋଡ଼େ ସେତିକି, ତାକୁ ହେତୁ ତୁ କୋଡ଼ ମାଟିଟା କୋଡ଼ିବ, ଆସି ତ ଗୋଦରାଟା ସେ କୋଡ଼ିବ ଯେତିକି ତାର ତ ଓଜନ ଗୋଡ଼ଟା ଓଜନ ସେତିକି, ସେ ମାଡ଼ିଦେବ ସେତିକି ଆଉ କ'ଣ। ଆମର ସେଇଆ ବର୍ତ୍ତମାନ ହେଉଛି ଆଉ, ଛୁଆ ଯେମିତି ଦେଖିଛ ନା, ଛୁଆ ସିଲେଟର ଲେଖନ୍ତି, ସିଲେଟର ଥିଲା ଆମର ସବୁ ମନେ ଅଛି, ଚଖଡ଼ି ଛୁଆ ତାର ନିଜେ ଶୁଣ ଲେଖିଦେବ, ନିଜେ ଲିଭେଇଦେବ, ତା ନିଜେ ଲେଖିଦେବ କି ନିଜେ ଲେଖିଦେବ ଛୁଆ, କ'ଣ ପାଠ ପଢ଼ିଲୁ କିରେ, ହଁ ପାଠ ପଢ଼ିଲି, କ'ଣ ପଢ଼ିଲୁ ନା କ'ଣ ଲେଖିଛୁ ନା, ଶୂନ ଲେଖିଛି, କାହିଁ ଦେଖେଇଲୁ ଶୁଣ, ତାର ତ ତାର ଲେଖିଦେଇ ତାର ଲିଭେଇ ଦେଇଥିବ ସେଭଳିଆ। ଆମ ଆମ ନିଜେ ଲେଖା ଚାଲିଛି, ଷୋଳମଳା ଦୀପ ଚାଲିଛି, ମୁଁ ତାକୁ ଲିଭା ଚାଲିଛି। ଗ୍ରାମ୍ୟ କଥା ତେଜ ଗ୍ରାମ୍ୟ କଥା ସକଲମ ବିଫଲମ, ଏଟା ସବୁ ବିଫଳ ଜିନିଷ। ଗୋଦ୍ରୁମ କାନନ କୁଞ୍ଜ ବିଧ, ମହାପ୍ରଭୁଙ୍କର ଭଜନ କ'ଣ ସେ ନ ଲେଖିଛନ୍ତି, ସେଥିରେ ବହୁତ ସୁନ୍ଦର ଭଜନ ସେ ଲେଖିଛି। ଯଦି ତେ ହରିପାଦ ସରୋଜ ସୁଧାମ, ଯଦି ହରିଙ୍କର ପାଦ ସରୋଜ ସୁଧା ତୁମର ପାଇବାର ଅଛି ନା, ତୁମେ ଏଇ ଜିନିଷ କର। ଆଉ ଭଜନଟା ଗୋଟେ କ'ଣ, ଏଇଟା ଗୋଟେ ଅଫିସିଆଲ ଜିନିଷ ନା, ଏଇଟା ଏସବୁ ଗ୍ରାମ୍ୟ ଖାଇବା ପିଇବା ମୌଜ ମଜଲିସ, ଏଥିରେ ଭଜନ ସ୍ୱାଦଟା କ'ଣ ତୁମେ ଆଉ ପାଇବ, ସେ ଲାଇଫ ଅଲଗା, ଏ ଲାଇଫ ଅଲଗା। ଶରୀର ଅଛି, ଭୋଗ କିଛି ଶରୀର ପାଇଁ ଦରକାର, ଖାଇବା ଦରକାର ଅଛି, ଶୋଇବା ଦରକାର ଅଛି, ଲକ୍ଷ୍ୟ ସେଇଟା ନୁହେଁ, ଆବେଶ ରହିବା ଦରକାର ଭଜନରେ। ମୋର ଭଜନ କେମିତି କେମିତି ସମୟ ମିଳିଲା ମୋତେ କେମିତି ଟିକେ ପଢ଼ିଦେବି, କେମିତି ଜାଣିବି, କେମିତି ଶୁଣିବି, କେମିତି ପ୍ରଭୁଙ୍କର ସେବା କରିବି, ଯେଉଁଥିରେ ଆବେଶ ଆସୁଛି ଯାହାର ଯେଉଁ ଅଙ୍ଗରେ ସେ ସେଇ ଅଙ୍ଗଟା କରିବା ଦରକାର। କିନ୍ତୁ ସବୁବେଳେ ମନେ ରଖିବା ଦରକାର ନାମଟା କହିବା ବେଳା କରା ବୋଲି, କାରଣ ସବୁ ଅଙ୍ଗ ନାମ ପ୍ରଭୁଙ୍କୁ ପୋଷଣ କରିବେ। ତୁମକୁ ସେବାରେ ଭଲ ଲାଗୁଛି ସେବା କର, କିନ୍ତୁ ମନେ ରଖ ଯଦି ସୁସ୍ଥ ଭାବରେ ନାମ ସେବା ଭଗବାନଙ୍କର ସେବା କରୁଛ, ଯେତେବେଳେ ସେଇ ଷୋଳମାଳା ଜପ କରି ତ ମନଟା ଆବେଶ ଆସିବ, କାରଣ ସବୁ ଅଙ୍ଗ ନାମ ପ୍ରଭୁଙ୍କୁ ପୋଷଣ କରି, କାରଣ ନାମ ବିନା କଳିଯୁଗରେ କୌଣସି ଅଙ୍ଗ ସ୍ୱତନ୍ତ୍ର ଭାବରେ ସେବା ଦେଇ ଫଳ ଦେଇପାରିବେନି। ସେଥିପାଇଁ ଆମର ଏ ଭକ୍ତିଟାକୁ କୀର୍ତ୍ତନାକ୍ଷ ଭକ୍ତି କୁହାହଉଛି, କୀର୍ତ୍ତନ ସହିତ ନେବ, ସବୁ ନାମ ସଂକୀର୍ତ୍ତନ ସହିତ ଅର୍ଚ୍ଚନ କରାଯାଉଛି, ନାମ କୀର୍ତ୍ତନ ମହାମନ୍ତ୍ର ଉଚ୍ଚାରଣ ନ କରାହେଲା ହବନି, କି ଫଳ ଦେଇପାରିବେ କଳିଯୁଗରେ। ନାମଟା ମୁଖ୍ୟ ନା, ସେଥିରେ କୌଣସି ଅବହେଳା କରିହେବନି, ଯେତେ ପ୍ରଯତ୍ନ କରି ଜଣେ ନାମ କରିବାକୁ ପଡିବ ସବୁବେଳେ, ଯେତେ ଜଣେ ଯତ୍ନବାଦୀ ହେବ ନାମ କରିବାରେ, ସେବା କରିବାରେ, କଥା ଶୁଣିବାରେ, ସବୁବେଳେ କୀର୍ତ୍ତନରେ ଯିଏ ବହୁତ ଧ୍ୟାନ ଦେଲେ ସେମାନେ କି ସ୍ୱାଦ ପାଇବେ। ଆବେଶ ଆସିବା ଦରକାର ଆମର, ଆଜି କାଇଁ ମନେ ପଡ଼ିଲା ତାଙ୍କୁ ସବୁ ଭକ୍ତି ଆବେଶ ମନୋଜସ୍ମିନ, ମନେ ମନୋଜସ୍ମିନ୍ ଭକ୍ତି ଆବେଶ, ମନରେ ଯାହାଙ୍କର ମନରେ ଭକ୍ତିର ଆବେଶ ରୁହେ, ଗୋଟେ ଆବେଶ ରହେ। ଆବେଶଟା କ'ଣ? ଆବେଶ ଶକ୍ତିର ଆବେଶଟା କେମିତି ଜାଣିବା ଆମେ? ଆବେଶଟା କ'ଣ? ଯେମିତି ଗୋଟେ ମଦ୍ୟପ ମଦ୍ୟପଟା ସେ ଗାଡ଼ିରେ ବସୁ, ଯେଉଁଠି ବସୁ, ତା ଆବେଶଟା କ'ଣ ରହେ? ଯାହାକୁ ଦେଖୁଥିବ ଏଇଟା ଏ ମଦ ପିଉଛି କି, ତ ମଦ ବୋଟଲ ଅଛି, ଯେଉଁଠି ଦୋକାନ ଦେଖୁଥିବ ଏଇଟା ମଦ ବୋଟେ, କାହିଁକି ତା ସେ ତାର ଆବେଶଟା ସେୟା ନା? ସେଟା ଆବେଶ ଯେ ମାନେ ତାର ମନ ଇନ୍ଦ୍ରିୟ ବୁଦ୍ଧି ଗୋଟେ କୈନ୍ଦ୍ରିକ ହେଇଯାନ୍ତି, ଗୋଟେ ଜିନିଷ ସେଣ୍ଟର ରହିଯାନ୍ତି, ଗୋଟିଏ ଜିନିଷ ଉପରେ ତାର ସେ ଯେଉଁ ଲାଇକିଂ କରେ, ଏଟାକୁ ଆବେଶ କୁହାଯାଏ, ଏଟାକୁ ଆବେଶ କୁହାଯାଏ। ସେଥିପାଇଁ ଇଏ କହିଲେନି, ହଁ ଚାଣକ୍ୟ କହିଲେ ଦୃଷ୍ଟି ସେ ଶ୍ଳୋକଟା, କମନ ଶ୍ଳୋକଟା କହିଲେ, ଯାହାର ଯେମିତି ଦୃଷ୍ଟି ହେଇଗଲା ଏଇଟା ଆବେଶ ଜିନିଷଟା, ଯେମିତି ଦୃଷ୍ଟି କାମିନାମ କାମିନୀ ମୟମ, ଗୋଟେ କାମିନୀ ଗୋଟେ ଗୋଟେ ନାରୀକି ଦେଖିଲେ, ନାରୀଟାକୁ ଦେଖିଲେ କ'ଣ ଦୃଷ୍ଟିଟା ସମସ୍ତଙ୍କର କ'ଣ ସମାନ ଅଛି? ଗୋଟେ ନାରୀ କୁକୁର ଦେଖିଲେ କ'ଣ କହିବ? ଏଇଟା ମାଂସ ପିଣ୍ଡ, ଇଏ ମରନ୍ତା କେମିତି ଖାଆନ୍ତି? ସେ ଗୋଟିଏ ଦ୍ରବ୍ୟ, କିନ୍ତୁ ଦେଖ ଦୃଷ୍ଟି କେମିତି ହେଇଯାଉଛି, ଆବେଶ କେମିତି ରହୁଛି। ଯୋଗୀ ଯୋଗୀ ତାହେଲେ ଦେଖିଲେ ଗୋଟେ କୁଣପ, ଗୋଟେ ନାରୀଟା କ'ଣ? ଆଉ ମଳମୂତ୍ର ମାଂସ, ଏଇଟା ଗୋଟେ ଶରୀରଟା, ଗୋଟେ କ'ଣ ଏଇଟା ଅଛି? ଲେଖିଲେ ନେଇକି ଶଙ୍କରାଚାର୍ଯ୍ୟ ନାରୀ ସ୍ତନ୍ୟ ଭାରମ, ସେଥିରେ ଦେଖିଲେ ନେଇକି ତୁ ଦେଖି ତୁ ପାଗଳ ହେଉଛି ଗୁରୁଦେବ ସେ କହିବେ କ'ଣ? ତୁ ପୁରୁଷ ନାରୀକି ଦେଖି ପାଗଳ ହେଉଛି, ନାରୀ ପୁରୁଷକୁ ଦେଖି ପାଗଳ ହେଉଛି, କିନ୍ତୁ ଏଟା ତ ଭଗବାନଙ୍କର ସୃଷ୍ଟି ନା, ଭଗବାନ ପାଗଳ କରିବା ଆମେ କରୁନାହାନ୍ତି, ଆମକୁ ଲଷ୍ଟି କାମ କାମଦେବ ପ୍ରଜା ସୃଷ୍ଟି ପାଇଁ ଏଟା କରିଛନ୍ତି, କାମଟାକୁ ସୃଷ୍ଟି କରୁନାହାନ୍ତି ଭୋଗ ପାଇଁ, ଜୀବକୁ ଜୀବ ଭୋଗବାଦ ସଭ୍ୟତାରେ ପଶିଗଲା, ସେଦିନ ତାଙ୍କୁ ଷ୍ଟ୍ରିକ୍ଟ ରଖାଯାଏ, ବ୍ରହ୍ମଚାରୀ ଲାଇଫ୍ ରଖାଯାଏ, ବିବାହ ପୂର୍ବରୁ ତୁମେ ରହିପାରିବନି, କେବେ ମିଳାମିଶା କରିପାରିବନି, କାରଣ କାହିଁକି ରଖାଯାଏ? ସେ ଏଇ କାମ ପାଇଁ ତାକୁ ଶରୀର ମିଳିଛି ନା, ଯଦି ସେ ଶୃଙ୍ଖଳିତ ନ ହେଇପାରିଲା ପୁଣି ଆଉ ଗୋଟେ ଶରୀର ମିଳିବ। ବହୁତ ସୁନ୍ଦର ଆମର ସଭ୍ୟତା ଥିଲା, ପୁରୁଷ ନାରୀ କୁଠୁ ଦେଖିକି ଗୋଟେ ମାନସିକ ବିକାର ନା, କ'ଣ ଏଟା ମଳମୂତ୍ର ଗୋଟେ କପବାତର ଶରୀର, ଯେଉଁ ଭାଗବତ ପଢ଼ୁନା ତୁମେ ପିଙ୍ଗଳା କଥା କୁହନ, ଦେଖ ତୁମେ ସେ କ'ଣ ସେ କହୁଛନ୍ତି, କେମିତି ସୁରକ୍ଷା କରିଛି, ମନ କ'ଣ ଗୋଟେ ଅଛି, ମନ ମନର ସବୁ ମନର ଅନୁକୂଳ ପ୍ରତିକୂଳ କରୁଛି ନା, କାମଟା ଗୋଟେ କିଛି ନୁହେଁ, କାମଟା ଗୋଟେ ମାନସିକ ବିକାର, ଭଲ ପାଇବା ଯେଉଁଟା ଗୋଟେ ମାନସିକ ବିକାର, ମନ ଯଦି ଭଲ ପାଇଦେବ ସେଇ ତ ସ୍ୱାମୀ ସ୍ତ୍ରୀ ପୁଣି ଦୁଇ ଜଣ ଚଏସ୍ କରି ବିବାହ ଚୋରା ହେଇଥିଲେ, କେତେ କଥାଭାଷା କପତ କପତି ଭଳିଆ ଚବିଶ ଘଣ୍ଟା ସବୁବେଳେ ବଟର 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 ହେଇଥିଲେ, ପୁଣି ମନ ପ୍ରତିକୂଳ ହେଇଗଲା, ମାଡ଼ବିଟ ଲାଗିବ ସାଙ୍ଗେ ସାଙ୍ଗେ, ଏଇଟା କ'ଣ? ଏଇଟା ମନର ଜିନିଷଟା ତ ଅଦ୍ଭୁତ ଭଗବାନଙ୍କର ସୃଷ୍ଟି ନା ପ୍ରଭୁ, ଏଇଟା ଯୋଉ ପ୍ରଜାନାମ ଅଫି କନ୍ଦର୍ପ କହିଲେନି, ପ୍ରଜନନ ଅଫି ଅହମ୍ କନ୍ଦର୍ପ, ମୁଁ ହେଉଛି କନ୍ଦର୍ପ, ଭଗବାନ କହୁଛନ୍ତି ମୁଁ କନ୍ଦର୍ପ ବୋଲି, ତାହେଲେ ଭଗବାନ କେମିତି ଗୋଟେ କନ୍ଦର୍ପ ଗୋଟେ ଜୀବଟା କେମିତି ଲଷ୍ଟି ଜିନିଷକୁ ପୁରେଇବେ? ନାଇଁ ନାଇଁ ନାଇଁ, ଧର୍ମ ବିରୁଦ୍ଧ କାମ ଅସ୍ମିନ୍ କହିଲେ ନା ଭଗବାନ, ଏସବୁ କଣ୍ଟ୍ରାଡିକ୍ଟରୀ ହେଇଯିବ ନା, ଭାରି ଅସୁବିଧା ହେଇଯିବ, ଏ ବ୍ରହ୍ମାଙ୍କର ପୁତ୍ର ପ୍ରଭୁ ସୃଷ୍ଟି କରିଛନ୍ତି ପ୍ରଜା ବିସ୍ତାର କରିବା ପାଇଁ, ଯେଉଁମାନେ ଚାହିଁବେ ପିତୃପୁରୁଷଙ୍କୁ ଉଦ୍ଧାର କରିବେ, ପୁତ୍ର ତ କ୍ରିୟତେ ଭାର୍ଯ୍ୟା ପିତୃପିଣ୍ଡମ କହିବେ ଜନମ, ଭାର୍ଯ୍ୟା ଗ୍ରହଣ କରନ୍ତି, ଏଥିପାଇଁ ମୋର ଗୋଟେ ପୁତ୍ର ହେଲେ ସେ ମୋ ପିତୃପୁରୁଷକୁ ଉଦ୍ଧାର କରିବ, ବଡ଼ ଶୃଙ୍ଖଳିତ ଜୀବନ ଥିଲା, ଭଗବାନ କାମ କାମ ପାଇଁ ଜୀବକୁ ବନ୍ଧନ କରିବା ପାଇଁ ପକେଇନାହାନ୍ତି, ପ୍ରଭୁଙ୍କର କୌଣସି ବ୍ୟବସ୍ଥା ଜୀବର ବନ୍ଧନ ପାଇଁ ନୁହେଁ, ଜୀବ ନିଜେ ଭୋଗୀ ହେଇଯାଉଛି, ଆବେଶଟା ଯେମିତି ସେ ନାରୀଟାକୁ ଗୋଟେ ଯୁବତୀକି ଦେଖିଲେ କୁକୁରଟା ଭାବୁଛି ମାଂସ ପିଣ୍ଡ, ଯୋଗୀଟା ଭାବୁଛି ସେଟା ଗୋଟେ କୁଣପ, ଗୋଟେ ମଳମୂତ୍ର କଫ ବାତ ଭିତରେ ଗୋଟେ ସରଟା, ଏଟା କ'ଣ ଅଛି? କାମିନୀ କାମିନୀ କାମିନୀମୟ କାମି ଯିଏ ସେ ଦେଖିବ ଇଏ ହେଉଛି ଗୋଟେ ଭୋଗର ଜିନିଷ, ସେ ଗୋଟିଏ ଜିନିଷ ଦୃଷ୍ଟି ଦେଖାଗଲା, ଆବେଶ ଯାହାର ଯେମିତି ଆବେଶ, ଆବେଶଟା ଆମକୁ ଭକ୍ତିର ଆବେଶ କରିବାକୁ ପଡ଼ିବ, ମନ ଭିତରେ ଭକ୍ତିର ଆବେଶ, ନାମର ପ୍ରଭୁଙ୍କର ଆବେଶ, ଆଉ ସେଥିପାଇଁ ସବୁଠୁ ବଡ଼ ଜିନିଷ ହେଲା ଭଗବାନଙ୍କର ନାମ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମ, ଏ ଦୁଇଟାକୁ ସବୁଠୁ ଧରିବାକୁ ପଡ଼ିବ, ଯଦି ଭାଗବତ ଯଦି ସିଦ୍ଧାନ୍ତ ତୁମେ ଘୋଡ଼ି ଘୋଡ଼ି କରିକି ଯିବ ଏ ଦୁଇଟା ପାଖକୁ ଯିବ, ସବୁବେଳେ ସାଧୁଙ୍କର କୃପାର ଗୋଟେ କାଙ୍ଗଳ ହେବାକୁ ପଡ଼ିବ ଆମକୁ, କାରଣ ଶରୀର ଅଛି ମାନେ ତୁମେ କିଛି ପ୍ରୋବ୍ଲେମ୍ ଆସିବ, ମାନସିକ ଆଜି ମନ ଆଜି ଭଲ ଲାଗୁନି, ମାନେ କିଛି କିଛି ଗୋଟେ କରିବାକୁ ଇଚ୍ଛା ହେଉନଥିବ, କେତେବେଳେ ଦେହ ଭଲ ଲାଗୁନି, କେତେବେଳେ କ'ଣ ଚିନ୍ତା ଆସି ପଶି ଯାଉଛି, ସେଥିରେ ସବୁବେଳେ ଅଜସ୍ର ପ୍ରାର୍ଥନା କରିବାକୁ ପଡ଼ିବ ଗୁରୁ ବୈଷ୍ଣମାନଙ୍କୁ, ତାଙ୍କର କୃପା ଭିକ୍ଷା ଆଉ ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ପ୍ରକୃତ ଯେଉଁମାନେ ଷୋଳମାଳା ମାନେ ଏମିତି ଶୁଦ୍ଧ ନାମ ନ କରିକି ଯେଉଁମାନେ ଷୋଳମାଳା ନାମ ଉପରେ ବିଶ୍ୱାସ କରିକି ଫୋକସଲି କରୁଛନ୍ତି ନା, ତାଙ୍କୁ ଯେତେ ପ୍ରକାର ଚ୍ୟାଲେଞ୍ଜ ଆସିଲେ ବି ସେ ଫେସ୍ କରିପାରିବେ, ନାମଟା କେବେ ଛାଡ଼ିବନି, ଯିଏ ନାମଟାକୁ ଛାଡ଼ିଛି, ଯଦି ଗୋଟେ କାରଣ ଖୋଜିବା ଆମେ, ଯେଉଁମାନେ ଆଜି ଭକ୍ତି ଯୋଗରୁ ପଳେଇ ଯାଇଛନ୍ତି, ଆଜି ଦୁର୍ବଳ ହେଇଯାଇଛନ୍ତି, ତାର ଗୋଟେ କାରଣ ହେଲା ସେ ନାମ ପ୍ରଭୁଙ୍କୁ ଛାଡ଼ିଦେଇଛି, ସବୁଠୁ ଦୟାଳୁ ସେ କେବେ ଚାହାନ୍ତିନି ମୋତେ ଯିଏ ନାମ ଗ୍ରହଣ କରୁଛି ସେ ପୁଣି ଫେରିଯାଉ ଏଠୁ, କାହିଁକି ସଂସାର କେତେ କଷ୍ଟ, ସଂସାର ରହିଥିବା ଲୋକ ଜାଣିନା, ଆମେ ଜାଣିଛୁ, ଆମେ ଭାଗବତ ପଢ଼ୁଥିଲୁ, ଭାଗବତ ପଢ଼ୁଛୁ, ଭାଗବତ ଦୃଷ୍ଟି ଶାସ୍ତ୍ର ଦୃଷ୍ଟି ଦେଖୁଛୁ, ଆଉ ଲୋକମାନଙ୍କ ସହିତ ତାକୁ ବ୍ୟବହାର କରି ଆମେ ଦେଖୁ, ସଂସାର ଗୋଟେ ଯିବ କେତେ ଦୁଃଖରେ ରହିଛି, କିନ୍ତୁ ସେ କେତେଦିନ ରହିବ ସେ ଜାଣିନି, ଶରୀରଟାକୁ ଛାଡ଼ିବ ସିଏ, ଯେକୌଣସି ସମୟରେ ଯିବ କିନ୍ତୁ କେତେ ଦୁଃଖରେ ସେ ରହିଛି ଗୋଟେ ବଡି ମେଣ୍ଟେନ୍ କରିବା ପାଇଁ, ହେରାଜ ସଂସାର କେତେ ଜାଗା ପଡ଼ିଛି ରହିବା ପାଇଁ, ଆମେ ଘରୁ ବାହାରି ପାରୁନେ ବୋଲି ଜାଣିପାରୁନେ, କେଉଁଠି ରହିବି, କେଉଁଠି କେଉଁଠି ଚଳିବି, କେଉଁଠି ଗଲେ କେଉଁଠି ଖାଇବି, କେଉଁଠି ରହିବି, ହଜାର ହଜାର ମଠ ମନ୍ଦିର ପଡ଼ିଛି ଭାରତବର୍ଷରେ, ହଜାର ହଜାର ସ୍ଥାନ ପଡ଼ିଛି, ଆମର ଭୋଗ ରହିଛି ନା, ଆମେ ସେଥିପାଇଁ ମୋର ଏମିତି ଜିନିଷ ଦରକାର, ଏମିତି ଖାଇବା ଦରକାର, ଏମିତି ରହିବା ଦରକାର, ଏଭଳି ମୋର ହେବା ଦରକାର, ସେ ଭୋଗ ତାର ଭୟ ସବୁବେଳେ ପାଇଁ ତ୍ୟାଗ ପାଇଁ କିଛି ଅସୁବିଧା ନାହିଁ, ଯୁଆଡ଼େ ଯିବୁ ସେଠି ଖାଇପିଇକି ରହିବ, ହଜାର ହଜାର ବୃନ୍ଦାବନରେ ହଜାର ହଜାର ଭିକାର ରହିଛନ୍ତି ନା, ନାରୀ କପଡ଼ା ପିନ୍ଧି ଦେଇଛନ୍ତି, ସେ ଘରକୁ ପଇସା ପିନ୍ଧି ପଠାଉଛନ୍ତି, ଖାଇ ପିଇକି ଆରାମସେ ସକାଳୁ ଉଠିଲାକୁ ଟିଫିନ୍ ଧରିକି ବୁଲୁଥିବେ, କଣ ବଞ୍ଚିବା ପାଇଁ କିଛି କଷ୍ଟ ଅଛି, କିଛି କଷ୍ଟ ନାହିଁ, ଆମେ ବଞ୍ଚୁନେ କେବଳ ସଂସାର ଗୋଟେ ଭୋଗ ଭୋଗ ପାଇଁ, ଏଟା ଭୋଗବାଦ ଜିନିଷ ନୁହେଁ, ଯାହା ଖାଅ ସବୁ ମଳ ହବ, ଯାହା ଭୋଗ ସବୁ ସବୁ ଯାହା ତୁମେ ଭୋଗ ଜୀବନରେ, ଭୋଗାନ ଭୋକ୍ତା ଭୟମେବ ଭୋକ୍ତା, ସେଟା କହୁଥିଲେ ନା, ଭୋଗ ଭୋଗିଦେବ ତୁମକୁ, କଣ କେମିତି ଭୋଗିବ ନା, ଭୋଗ ତୁମ ଚେତନା ଭିତରେ ରହିଗଲା, ସେ ଭୋଗିଲା ତୁମକୁ, ଖାଇବ ତୁମକୁ, ପୁଣି ଆଉ ଗୋଟେ ଶରୀରକୁ ଯିବ, ତୃଷ୍ଣାନ ଜୀର୍ଣ୍ଣା ଭୟମେବ ଜୀର୍ଣ୍ଣା, ତୃଷ୍ଣା କେବେ ଜୀର୍ଣ୍ଣ ହବନି, ତୁମେ ଜୀର୍ଣ୍ଣ ହେଇଯିବ, ତୃଷ୍ଣା କେବେ ସବୁବେଳେ ନବୀନ, ଏ ଦେଖୁନା କାହା ଚରିତ ଯଜାତି ତାଙ୍କ ତୃଷ୍ଣା ନିବାହ ସର୍ମ ଦ୍ରୁତମ ସର୍ବକାମ ସର୍ମମ କାମମ ଦ୍ରୁତମ ତେଜେତ ଜିଓତେ ଜାନୁ ଜିଓତେ ଆରମ୍ଭଟା ମନେ ପଡ଼ୁ, ସର ଜୀର୍ଣ୍ଣ ହେଲେ ବି ସେ ଜୀର୍ଣ୍ଣ ହୁଏ ନା, ବୁଢା 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 ସହିତ କିଛି ମତଲବ ନାହିଁ, ଟୋକା ସହିତ କିଛି ମତଲବ ନାହିଁ, ଯାହାର ଭୋଗବୃତ୍ତି ଯେମିତି ରହିଛି ତାର ପ୍ରୋପେନ୍ସିଟି ସେମିତି ରହିବ, ଭୋଗ କେବେ କାହା ହୃଦୟରୁ ଚିତ୍ତବୃତ୍ତିରେ ଯିବନି, ବୃଦ୍ଧ ସହିତ ତୁମେ ଭାବନି ବୁଢା ହେଇଗଲେ ମୋର ସବୁ ଜିନିଷ ଠିକ ହେଇଯିବ, ନାହିଁ ତୁମ ଅଭ୍ୟାସଟା ଯେମିତି ସେମିତି ରହିବ, ଯାହା ତୁମେ ଭୋଗି ଦେଇଛ ନା, ଭୋଗର ପରସେଣ୍ଟେଜ ଯେମିତି ତୁମେ ଆକ୍ସେପ୍ଟ କରିଛ ତୁମର, ସେଟା ସେତିକି ତୁମେ ଧରି ନେଇଛି, ସେ ତା ଚିତ୍ତବୃତ୍ତି ଉପରେ ରହିବ, ସେଥିପାଇଁ ତାକୁ ବହୁତ ସିରିୟସଲି ଆମକୁ ପ୍ରେ କରିକି ଆଉ ସବୁ ବାହାର କରିବାକୁ ପଡିବ, ସେ ବି ହେବାକୁ ପଡିବ, ଭୋଗାନ ସର୍ମ କାମ ଦ୍ରୁତମ ତେଜେ, ଯେଉଁମାନେ ମଙ୍ଗଳ ଚାହୁଁଛନ୍ତି ସେମାନେ ଯେତେ ଶୀଘ୍ର ଛାଡ଼ିଦେବା ଦରକାର, ଯେତେ ଶୀଘ୍ର ଛାଡ଼ିଦେବା, ଏଇ ଶ୍ଳୋକଟି ଶୁଣିଲେ ନା ଆରମ୍ଭଟା କାହିଁକି ମନେ ଲୋକନି, ମୋର ଭାଗବତ ମୁଁ ଛାଡ଼ି ଦେଇଛି, ଭାଗବତ ଆଉ ମନେ ଲୋକ କହୁନାହାନ୍ତି, ସର୍ବକାମ ଦ୍ରୁତମ ତେଜେତ ଯା, ଆରମ୍ଭଟା ବଢ଼ିଆ ଶୁଭ ମନେ ପଡ଼ୁନି, ଯାଅ ଶବ୍ଦର ବୋଧେ, ଏ ଶ୍ଳୋକଟିକୁ ବୀରବଲ କହିଲେ ଆକବରଙ୍କ ପାଖରେ, ଆକବର ଭାଗବତ ବୀରବଲ ଭାଗବତ ଜାଣିଛନ୍ତି ବହୁତ, କେବଳ ନୀତି ଜ୍ଞାନ ଥିଲେ ଏମିତି ଜୋକିଂ କରୁନଥିଲେ, ଭାଗବତ ବହୁତ ଭଲ ଭଲ ସିଦ୍ଧାନ୍ତ ଜାଣିଥିଲେ, ସଂସ୍ଥାରେ ଜ୍ଞାନ କ'ଣ କୁହନ୍ତି, ବିଦ୍ୟାମ ଭାଗବତ ଅବଧି, ବିଦ୍ୟାର ଅବଧି ହେଉଛି ଭାଗବତମ, ବିଦ୍ୟାର ଅବଧି ହେଉଛି ଭାଗବତମ, ବିଦ୍ୟା ତୁମେ ଜାଣିଛ ବୋଲି କ'ଣ, ଯଦି ଭାଗବତମ ତୁମକୁ ଦୟା କରିକି ଭାଗବତଙ୍କ ତୁମର ମତି ଆସିଲା, ଭାଗବତମ ପ୍ରଭୁ ଭାଗବତମ ବୁଝିପାରୁଛୁ, ଭାଗବତମ ତୁମକୁ ଜ୍ଞାନ ଦେଉଛନ୍ତି, ସେଟା ହେଉଛି ବିଦ୍ୟାର ଅବଧି, ପରମହଂସ ଶିରୋମଣି ସୁଖଦେବ ଗୋସ୍ୱାମୀ କହିଛନ୍ତି ଏବଂ ଅନ୍ତିମ ଗ୍ରନ୍ଥ ହି ବିଦ୍ୟାମ ଭାଗବତ ଅବଧି, ଯେତେ ସିଦ୍ଧାନ୍ତ ତୁମେ ଯୁଆଡ଼େ ଯିବ, ରସଗୋଳ ଯାଅ ଯୁଆଡ଼େ ଯାଅ, ସବୁ ସେଇଠୁ ଯାଇଛି ନା, କିନ୍ତୁ ଗୋପୀମାନଙ୍କର ଶ୍ରେଷ୍ଠ ଭାବଟା, ମୋର ଗୋପୀ ଗୀତ ରହିଲେ ନା, ରାସପଞ୍ଚଧ୍ୟା ରହିଲେ ନା, ଏ ଯେତେ ରସଶାସ୍ତ୍ର ଲେଖା ହେଲା ସେ ସିଦ୍ଧାନ୍ତରେ ଭାଗବତରେ ମେଳା ହେବ ନା, ମଧ୍ୟସ୍ଥି ଭାଗବତ ପୁରାଣ, ଯେତେ ରସଗ୍ରନ୍ଥ ଯିଏ ସବୁ ଲେଖିଛନ୍ତି ସେଟା ଆମେ କେବେ ଗ୍ରହଣ କରିବୁନୁ ଯଦି ସେଟା ଭାଗବତ ସିଦ୍ଧାନ୍ତରେ ନାହିଁ, ଆମ ଗୋଷ୍ଠୀମାନଙ୍କର ଯେଉଁ ସିଦ୍ଧାନ୍ତଟା ସବୁ ଭାଗବତର ଭାବକୁ ନେଇ, ମହାପ୍ରଭୁଣ ଆନୁଗତ୍ୟ ରଖି ଭାଗବତ ହିସାବରେ ବ୍ୟାଖ୍ୟା କରିବ, ଭାଗବତରେ ଗୋପୀମାନଙ୍କର ଭାବଟା କ'ଣ ହେଲା, ଯେତେବେଳେ ବିରହ କିଏ ବ୍ୟାଖ୍ୟା କରିବ ସେ ଭାଗବତ ସେ ସିଦ୍ଧାନ୍ତ ହିସାବରେ ବ୍ୟାଖ୍ୟା କଲା, ମନକୁ ମନ ଲାଗିଥିଲା ହବନି ଗୋପୀମାନେ ଏମିତି ଥିଲେ ଏଭଳି ତାଙ୍କର ବ୍ୟବହାର, କେମିତି କହିପାରିବେନି ତୁମେ, ପ୍ରତ୍ୟେକ ସିଦ୍ଧାନ୍ତ ଭାଗବତରେ ଯିବେ, ସେ ଜାଣିଥିଲେ ସେ ଏ ଜିନିଷଟା କହିଲେ, ଜାନୁ ଜିଏତେ ଜିଏତେ ଜାନୁ ଜିଏତେ, ସେ କହିଲା ମୋତେ ବିଶ୍ୱାସ ଆସୁନି, ବୁଢ଼ା ହେଇଗଲେ କ'ଣ ସୁକାମନା ବାସନା ରହିବ ନା, କ'ଣ ଗୋଟେ ରହିବ କେବେ ମୁଁ ବିଶ୍ୱାସ କରୁ, କହିଲା ହଁ ପ୍ରମାଣ କରିଦେବି ଆଜ୍ଞା, ରହିବ ଭୋଗଟା ଏମିତି ଗୋଟେ ଜିନିଷ ଚିତ୍ତବୃତ୍ତିରେ ରହିଯାଏ, ସେ କାନ୍ଦିକି କହୁଛନ୍ତି ନା, ଶୈଶବ ଯୌବନେ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ, ହଁ ନିଜ କର୍ମ ଦୋଷ ଏ ଦେହ ହୋଇଲ ଭଜନରେ, ଭଗବାନ ଜଣେଇବାକୁ ପଡ଼ିବ ନା ମୁଁ କ'ଣ କରିବି ପ୍ରଭୁ, ମୁଁ ତ ଗୋଟେ ମଣିଷ ନା, ମୋତେ ସବୁବେଳେ ମୁଁ ସେ ଜିନିଷଟା କୁହେ ନା, ମୋ ପିତାମାତା ମୋତେ କ'ଣ ଯୋଗୀ କରିବା ପାଇଁ ଜନ୍ମ ଦେଇଥିଲେ, କଶ୍ୟପ ସରି କର୍ଦ୍ଦମ ମୁନି ଦେବହୂତି ଯେମିତି ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ, ଆମ ବାପା ମା' କ'ଣ କହିଛି ତପ କରିକି ଆମକୁ ଜନ୍ମ, ସେ ବି ଆମିଷ ଖାଇକି ଆମକୁ ଜନ୍ମ ଦେଇଛନ୍ତି, ମୁଁ କ'ଣ କରିବି, ସେ କାମରୁ ଆମର ଜନ୍ମ ସର୍ବ ବି ସେ କାମଟା ଅଛି, ମୁଁ କ'ଣ କରିପାରିବି, ପୁଣି ସଙ୍ଘ ହେଇଗଲା ଆଜି ପଢ଼ୁଥିଲି, ସଜନ ତ ଶୁଣିଲେ ତାଙ୍କର ଜିନିଷଟା ଦେଖୁଥିଲି, ସେ ସେ କଥା କହୁଛନ୍ତି। ବାଲ୍ୟକାଳରେ କୁତର୍କ ଆଉ ଦୁଷଙ୍ଗ ଯେଉଁମାନଙ୍କ ହୃଦୟରେ ରହିଗଲା ସେମାନେ କେବେ ବି ଆସ୍ତିକତାର ଆଉ ଆସିପାରିବେ। ତାଙ୍କୁ ପ୍ରଶ୍ନ ପଚରା ଯାଉଛି ଭକ୍ତିମୟ ଠାକୁର, ସେ ସେ ଉତ୍ତର ଦେଉଛନ୍ତି। ଯଦି ବାଲ୍ୟକାଳରେ ତୁମର ଦୁଷଙ୍ଗ ହେଇଗଲା, ଦୁଷଙ୍ଗ ଖରାପ ଲୋକ ତାଙ୍କର ମଦ ମାଂସ ଯିଏ ଖାଇବେ ସେମାନେ ଦୁଷଙ୍ଗ ହେଇଗଲା, ଆଉ କୁତର୍କରେ ପଶିଗଲେ ଲଜିକାଲ ସେ କ'ଣ କହୁଛନ୍ତି ଯୁକ୍ତି ତର୍କରେ କୁତର୍କରେ ତୁମେ ପଶିଗଲେ ଆଉ ପାରିବନି, ଆଉ ଆସ୍ତିକତା ତୁମ ହୃଦୟ ଭିତରେ ଆସିବ, ଗୋଟେ ଇମ୍ପ୍ରେସନ୍ସ ରହିଗଲା ଆଉ। ଶୈଶବ ଯୌବନେ ଜଡ଼ ସୁଖ ସଙ୍ଗେ ଭଗବାନ, ଅସମ୍ଭବ କିଛି ନୁହେଁ। ତାର କାମିଜୀ ଗୋଟେ ଜଣେ ପ୍ରଶ୍ନ କରିଥାନ୍ତି, ଯଦି ସେ କାମିଜୀ ଗୋଟେ ଉଦ୍ଧାର କେମିତି ହବ, ଓ ତୁ ଅଛି ଉଦ୍ଧାର ସବୁର ରାସ୍ତା। ଆମେ ଡିସ୍କସନ ଫିଲୋସଫି ତ ଡିସ୍କସନ ଗୋଟେ ସାଇଡ଼କି ଯାଉଛେ, କିନ୍ତୁ ତାର ଅର୍ଥ ନୁହେଁ ଯେ କାହା ପାଇଁ ଏଇଟା ରାସ୍ତା ନାହିଁ, ସମସ୍ତେ ଆମେ ରାସ୍ତା ଅଛି। ଭାଗବତ ଧର୍ମରେ କାମି ଭକ୍ତ ହେଇପାରିବ, କ୍ରୋଧୀ ଭକ୍ତ ହେଇପାରିବ, ଲୋଭି ଭକ୍ତ, ଜଣେ ଭକ୍ତ ହେଇପାରିବନି କେବଳ, ଯେ ଆଶ୍ଚର୍ଯ୍ୟ ପରାୟଣ ସେ କେବେ ହେଇପାରିବନି, ତାକୁ ଭାଗବତରେ ସ୍ଥାନ ଦିଆ ହବନି। ବୈଷ୍ଣବ ତାକୁ ଭଗବାନ ଏଇଟା ଭଲ ପାଆନ୍ତିନି, କାରଣ ସମସ୍ତଙ୍କର ଦମ୍ଭ, ସମସ୍ତଙ୍କର ଦୈନ୍ୟତା ଆସିବ, ଏଇ ଲୋକର ଦୈନ୍ୟତା ଆସିବନି। କାହିଁ ତାଙ୍କୁ ମନା କରାହେଇଛି ତା ତତ୍ତ୍ୱଟା ଏଠି ଅଛି, କାମିର ଦୈନ୍ୟତା ଆସିବ, କାରଣ ସେ ଭୋଗିଦେଲା ପରେ ଚିନ୍ତା କରେ ମୁଁ ବାପ କରିଦେଲି, ସେ ଦୈନ୍ୟତା ଆସିବ ନିଶ୍ଚିତ, ସେ କେବେ କାମ କାହାକୁ ଏମିତି ଭୋଗ କରି ଛାଡ଼ିବନି, ତାକୁ କଷ୍ଟ ଦେଇଦେବ, ସେ ଭୁଲ କରିଛି ଆଉ ତାର ଦୈନ୍ୟତା ଆସିବ। ଆଉ ସେ ଦୈନ୍ୟତା ବେଳେ ଯଦି ଭୋଜନ କଲା ଭଗବାନ ତାକୁ ସ୍ୱୀକାର କରିନେବେ, କାହିଁ ଶୁଦ୍ଧ ନେଇପାରିବ, କ୍ରୋଧି ଶୁଦ୍ଧ ନେଇପାରିବ ନା, କ୍ରୋଧି କ'ଣ କରିବ, କ୍ରୋଧ ହେଲା ନା ବାଟା ପିଟା କରିଦେବ, ତାପରେ କାହିଁକି ଏଇଟା ଖୋଲି ବାପଟା କଲି ଲୋକଟା ମରିଗଲା, ଏ ଦେଖୁନ ଏ ଯେଉଁ ସବୁ କ'ଣ ଦାନା ସ୍ତ୍ରୀ ଫ୍ରିକ୍ ମାରିଦେଉଛନ୍ତି ପେପର, ବୋଇଲେ ପେପର ପଡ଼ୁଛ, ତୁମର କ'ଣ ପେପର, ତୁମ ମୁଣ୍ଡ ତ ଟଙ୍କା ଆଉ ପ୍ରୋଜେକ୍ଟ ଆଉ ଘର କରିବାର ଅଛି, ମୋର ମଠ କରିବାର ଅଛି, ଆଉ ଭାଗବତ ପଢ଼ୁନା, ଭାଗବତ ହିଁ ନାହିଁ ଶୁଣୁଛ ତ, ଆଉ କ'ଣ ଜପଟା କର ବୟସ ହେଲା। ସେ ତାକୁ ପଚାରୁ ତାଙ୍କ ସ୍ତ୍ରୀ ଛୁଆଟା ପଚାରୁ, ତ ସ୍ତ୍ରୀ ମାରିଦେଇ ତାକୁ ପଚାରୁ ତୁ କେମିତି, ମୁଁ ସେଇଟା ଦେଖେ ଶୁଣେ ତ 5 ମିନିଟ୍ ଦେଖିବା, 10 ମିନିଟ୍ ଭିତରେ ମୁଁ ସବୁ ଦେଖିଦିଏ, କାହିଁ ତ ମାରିଲୁ ସେଇଟା ଦେଖୁଛି ଲୋକଟା, ସେ ସ୍ତ୍ରୀଟାକୁ ମାରିଦେଉଛି କେମିତି, ମୁଁ ଶୁଣିଲା ମୋତେ ଆଶ୍ଚର୍ଯ୍ୟ, ଲୋକଟା ମର୍ଡର କରିଦେଉଛନ୍ତି କେମିତି, ଏଇଟା କି ନୃଶଂସ ଲୋକଟା କେମିତି ମାରିଲା ଦେଖିବା, ସେ କହୁଛି ନା ଏମିତି ଏମିତି ତା ବେକାର ଦୌଡ଼ୁଥିଲେ ଟାଣ ଟାଣ ମରିଗଲା ଆଉ, ତେଣୁ ସେ ରିପେଣ୍ଟ କରୁଛି, ଏମିତି ତୁମେ ଭାବୁନି, ସେମିତି ଗୋଟେ ଷ୍ଟେଟମେଣ୍ଟ ଦେଇଦେଉଛି ପୋଲିସ ଆଗରେ, ସେ ବହୁତ ରିପେଣ୍ଟ କରୁଛି, ମାନେ ଏମିତି ମୁଁ ଭାବୁଥିଲେ ଏମିତି କିଛି ହବନି ମରିଗଲା, ସେ ଅନୁତାପ କରୁଛି ନା, କୃତି ଅନୁତାପ କରେ, କାମି ଅନୁତାପ କରେ, ଲୋଭି କଷ୍ଟ ପାଇଯାଉଥିଲା ଅନୁତାପ କରେ, କାହିଁକି ଲୋଭ କଲି, କାହିଁକି ଘର କିଣିଲି ଗାଡ଼ି କିଣିଲି, ହେ ଭଗବାନ ପ୍ରଭୁ କି କଷ୍ଟ ପାଉଛି, ସେ ବି ଅନୁତାପ କରିବ, ଲୋଭି ଅନୁତାପ କରିବ, ଆଉ କାମି କ୍ରୋଧି ଲୋଭି ଆଉ ମୋହ ଯାହା ରହିଲା ସେ ବି ଅନୁତାପ କରିବ, କାମ କ୍ରୋଧ ଲୋଭ ମୋହ ମଦ, ସେ ତ ସବୁ ପଏଣ୍ଟରେ ହଇରାଣ ହବ, ଯେ ମଦ କ'ଣ ଯାହା ଦାମ୍ଭିକତା ଯାଇଛି ସବୁବେଳେ ଡିଫିଟ୍ ହବ ନା, ଦାମ୍ଭିକ ଲୋକମାନେ କ'ଣ ଦମ୍ଭର କାମ ହେଲା ସେମାନେ ଡିଫିଟ୍ ହବ, ଯାହାର ଯେତେ ପ୍ରାଉଡ଼ ନେଚର ତାର ଏଭ୍ରି ଷ୍ଟେପ୍ ପ୍ରତିଷ୍ଠା ତାକୁ ଭଗବାନ ବାଟିବେ, ତାର କେଉଁଠି କେତେବେଳେ ଜମିବନି କେଉଁଠି, ଦାମ୍ଭିକଟା ନା ତାର କାହା ସାଙ୍ଗରେ ଜମିବନି, ପରିବାର ଜମିବନି, ସମାଜରେ ଜମି, ଦାମ୍ଭିକଟା ଦମ୍ଭଟା ଭାରି ଖରାପ ଗୁଣ, ଯେତେ ଭଲ ଗୁଣ ଇଏ ଗିଳିଦେବ ସବୁ, ଯେତେ ଭଲ ଯେମିତି ଆମର ମାନି ଦୁର୍ଯ୍ୟୋଧନ କୁହନ୍ତିନି, ଦୁର୍ଯ୍ୟୋଧନ କ'ଣ ବହୁତ ବଢ଼ିଆ କ୍ୱାଲିଟି ଥିଲା ନା, ସବୁ ଖାଇଗଲା ଇଏ ଦାମ୍ଭିକଟା ତା କାହା କଥା ଶୁଣିବନି ଆଉ, ସବୁ ଖାଇଗଲା, ଶେଷ କୁଳାଙ୍ଗାର ଗୋଟେ ଜଣଙ୍କ ପାଇଁ ଆଜି ବଂଶ ବୁଡ଼ିଗଲା ଦାମ୍ଭିକ ଲୋକଟା, ଆଉ ସମସ୍ତଙ୍କର ଦୈନ୍ୟତା ଆସିବ, କିନ୍ତୁ ଏଇ ଲୋକର କେବେ ଦୈନ୍ୟତା ଆସିବ, କାର୍ଯ୍ୟର ମାଶ୍ଚର୍ଯ୍ୟ ଅଛି ପର ଉତ୍କର୍ଷ ଅସମ, ସେ କେବେ ନିଜକୁ ଛୋଟ ମନେ କରିବନି, ସବୁବେଳେ ତାର ବଢ଼ିଗଲା ଦେଖିକି ଇଏ ଖାଲି ଜଳିବ, ତାର କେବେ ବି ତାର ନିଜର ଦୈନ୍ୟତା ଆସିପାରେ ନା, ସେଥିପାଇଁ ତାକୁ ରିଜେକ୍ଟ କରାଯିବ ନା, ସମସ୍ତେ ଭକ୍ତି କରିପାରିବେ, କାରଣ ଏ ତ ଗୋଟିଏ ରାସ୍ତା, ଯିବେ କୁଆଡ଼େ ଆଉ ଯିବ, ଯିବ ତ ଏମିତି କେଉଁ ସୁଖଦେବ ସ୍ୱୟଂ ଭଳି ଜନ୍ମ ହେଇନି ନା, ତାର ତ ତା ସଂସ୍କାର ନେଇକି ସେ ଆସିଛି, ଯଦି ପୂର୍ବ ସ୍ୱୀକୃତି ବଳରେ କିମ୍ବା ସାଧୁଙ୍କର କୃପା ବଳରେ ସେ ପଥକୁ ପଳେଇ ଆଇଲା ନା, ଏଟାକୁ ଷ୍ଟ୍ରିକ୍ଟଲି ସେ ଏଇ ପ୍ରାର୍ଥନା କରିଛନ୍ତି ଭକ୍ତଙ୍କ ଠାରୁ ଲେଖିଛନ୍ତି, ବାର୍ଦ୍ଧକ୍ୟ କନ ପଞ୍ଚରୋଗ ହତ କେମନେ ବୋଲିବ କେମନେ ଭଜିବ ବୋଲ, ମୁଁ କ'ଣ କରିବି, ବୁଢ଼ା ବୁଢ଼ା ବୟସ ହେଇଗଲା, ଶୈଶବ ଯୌବନଟା ବି ଚାଲିଗଲା, ମୋର ଖରାପ ଅଭ୍ୟାସ ରହିଛି, ପ୍ରାର୍ଥନା ନା ଆଉ ଜୀବନର ପରିବର୍ତ୍ତନ ପ୍ରାର୍ଥନାରେ ଆସେ, ହରେକୃଷ୍ଣ ମହାମନ୍ତ୍ର ହେଉଛି ଗୋଟେ ପ୍ରାର୍ଥନା, ରାଧାକୃଷ୍ଣଙ୍କ ପାଖରେ ପ୍ରାର୍ଥନା, କାହା ପାଖରେ ପ୍ରାର୍ଥନା କରୁଛେ, ଯିଏ କେବଳ ପ୍ରେମର ଠାକୁର, ଆ ପ୍ରେମ ପାଇଁ ପ୍ରାର୍ଥନା କରିବା ଦରକାର, ଆଉ କିଛି ମୋର ଦରକାର ନାହିଁ, ମୋତେ ପ୍ରେମ ଦିଅନ୍ତୁ, କାରଣ ସେଇଟା ପାଇଗଲେ ସବୁ ଜିନିଷ ସମାଧାନ ହେଇଯିବ, ଆପଣଙ୍କ ଚରଣରେ ମୋତେ ପ୍ରେମ ଦିଅନ୍ତୁ, ଆଉ ମୋର ଜଗତରେ କିଛି ଆବଶ୍ୟକ ନାହିଁ, ସେତିକି ଦିଅ ଆମ ମିଳିଗଲା, ଆଉ ଏସବୁ ତୁଚ୍ଛ ଜିନିଷ, ଏ କାମ କ୍ରୋଧ ଏଗୁଡ଼ା 5 ମିନିଟ୍ରେ ପଳେଇଯିବ, ନହେଲେ ଯିବନି, ଏଇଟା ଭାରି ଭୟଙ୍କର ଜିନିଷ, ଏଗୁଡ଼ା ପ୍ରତ୍ୟେକର ଶକ୍ତିରେ ସେତିକି, କେବଳ କାମଟା ନୁହେଁ, କାମରେ ଯେତିକି ଶକ୍ତି, ଲୋଭରେ ସେତିକି ଶକ୍ତି, କ୍ରୋଧରେ ସେତିକି, ସମସ୍ତେ ସେତିକି, ତମୟସ କ୍ରୋଧେଶ ରଜଗୁଣ ସମୁଦ୍ର ରଜଗୁଣ ସବୁ ଏଗୁଡ଼ା ଉଦ୍ଭବ ହୋଇଛି। ମହାସନ ମହାପାତ୍ମା ବିଧିଏନମ ଇ ବୈରିଣୀ ଏହି ଶତ୍ରୁ ତୁମର ବୀରବଲ ତାଙ୍କର ଗୁରୁଦେବ ଏଟା କୁହନ୍ତି। ବୀରବଲ କହିଲେ ଭାଗବତ ପଢ଼ନ୍ତି ଯେ ବିଦ୍ୟା ଭାଗବତ ଅଧି ସେ ଭାଗବତ ଜାଣିଛନ୍ତି ଏଇ ଶ୍ଳୋକଟା କହିଲେ କଣ ଆରମ୍ଭଟା କାହିଁ ମନେ ପଡ଼ୁନି ଆଜି ଦ୍ରୁତ କାମ ସମ କାମ ଦ୍ରୁତମ ତେଜେତ ଜିଓ ତେ ଜାଣୁ ଜିଓ ତେ ଠିକ ଅଛି ଛାଡ଼। ସେତେବେଳେ ସେ କହିଲେ ମୁଁ ବିଶ୍ୱାସ କରୁନି କହିଲେ ହଉ ଠିକ ଅଛି ଇଏ ସବୁ ପ୍ରମାଣ କରି ଦେଖେଇ ଦିଅନ୍ତି କିଏ ବୀରବଲ କହିଲେ ଠିକ ଅଛି। ସେ ଖୋଜିଲା 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 ତାଙ୍କର ରାଜ୍ୟରେ ଗୋଟେ ଲୋକ ବୁଢ଼ାଟା ମରିବା ପାଇଁ ଯାଉଥିଲା ପୁରା ମୃତ୍ୟୁବରଣ କରିବା ପାଇଁ ଯାଉଛି ତାଙ୍କର ପାଖକୁ ଗଲା ଆଉ ମାନେ ଯାଉଛନ୍ତି ଲାଷ୍ଟ ବେଡେଟ୍ ହେଇ ଷ୍ଟେଜ୍ରେ ଅଛି। ଯଦି ଭଗବାନଙ୍କୁ ଭକ୍ତି ଆମେ ନ କରିପାରିବା ଚିତ୍ତବୃତ୍ତିରେ ଆବେଶ ଏଇ ଆବେଶ କଥାରେ ମନେ ରଖିଥିବା ଯେଉଁଥିରେ ଆମର ଆବେଶ ରହିଥିବ ସେଇ ଜିନିଷ ରହିବ କିଛି କହିପାରିବେନି ଆମେ ଆମେ ସାଧୁ ସନ୍ଥ ହେବା ଯାହା ବି ହେବା ନଷ୍ଟ କିଛି ହେବନି। ଏତେ ଗୋଟିଏ ଜିନିଷ ରଖିବା ଭକ୍ତି ଯେତେ ଦିନ କରିଛେ କେବେ ଅକଲ୍ୟାଣ ହେବନି କିନ୍ତୁ ପରଫେକ୍ସନ୍ଟା ନ ମିଳିପାରେ ଯଦି ଆବେଶ ନ ରହିଲା କାରଣ ଜଙ୍ଗଜଙ୍ଗ ବାପି ସ୍ମରଣ ଭାବମ ସେଇଟା କ'ଣ ଆମ ପାଇଁ ଲାଗିବନି କି ସେଇଟା ଆମ ପାଇଁ ଲାଗିବନି କି ଏଇଟା କ'ଣ ପ୍ରବଚନ ପାଇଁ ହେଇଛି କି ଏଇଟା କ'ଣ ପ୍ରିଚିଂ ଶାସ୍ତ୍ରଟା ପ୍ରିଚିଂ ପାଇଁ ହେଇନି ଶାସ୍ତ୍ର ପ୍ରଚାର ପାଇଁ ହେଇନି ଶାସ୍ତ୍ର ଆଚରଣ କରିବା ପାଇଁ ହେଇଛି ପ୍ରଚାର ପାଇଁ ଶାସ୍ତ୍ର ହେଇନାହାନ୍ତି ଆଚରଣ ପାଇଁ ହେଇଛନ୍ତି। ଆମେ ଯେତେବେଳେ ପ୍ରଚାର କରୁଛେ ତାକୁ ଯିଏ ଶୁଣିବ ସେମାନେ କ'ଣ କରିବ ଆଚରଣ କରିବ ଏଇଟା କେବଳ ପ୍ରଚାର 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 ଆଡ଼ଭର୍ଟାଇଜମେଣ୍ଟରେ ଶାସ୍ତ୍ର ପଳେଇଯିବା ଉଚିତ ନୁହେଁ ଏଇଟା ଗୋଟେ ଆଡ଼ଭର୍ଟାଇଜମେଣ୍ଟ ବୋଲି କେବେ ଭାବିବା ଉଚିତ ଏଇଟା ଆଚରଣର ଜିନିଷ ଆଚରଣ ହିଁ ହେଉଛି ପ୍ରଚାର ତେଣୁ ସେ ତାଙ୍କର ଦେଖିଲେ ସେ ବୃଦ୍ଧ ଲୋକ ଆଉ କହିଲେ ଆକବର ତୁମ ଘରକୁ ଆସିବେ ଆକବର ଆସିବେ ଦିଲ୍ଲୀର ବାଦଶାହ ଆକବର ଶ୍ରୀକୃଷ୍ଣ ଭକ୍ତ ଥିଲେ ଆକବର କୃଷ୍ଣଙ୍କୁ ଦେଖିଛନ୍ତି ତାଙ୍କ ଲାଇଫ୍ ହିଷ୍ଟ୍ରି ମୁଁ ଦେଖୁଥିଲି ମୁଁ ଯେଉଁ ପଢ଼ିଥିଲି ଗରୁଡ଼ଗୋବିନ୍ଦ ମନ୍ଦିରକୁ ଯାଇଥିଲି ସେ ଗରୁଡ଼ଗୋବିନ୍ଦ ମନ୍ଦିରର ଯେତେବେଳେ ପୁରା ବିଧ୍ୱଂସ ଅବସ୍ଥାରେ ଥିଲା ଗୋବିନ୍ଦ ଆସି ତାଙ୍କ ରଥକୁ ଅଟକେଇ ଦେଇଥିଲେ ଆଉ ଗୋଟେ ବଡ଼ ପୁରୁଣା ବହି ପଢ଼ୁଥିଲେ ଆଗରୁ ସବୁ ବହୁତ କଲେକ୍ସନ୍ ଥିଲା ତ ଯାଯାବର ଭଳିଆ ବୁଲି ବୁଲି ମୋ ଗ୍ରନ୍ଥ ବି କୁଆଡ଼େ ପଳେଇଗଲା କେତେ ଗ୍ରନ୍ଥ କିଏ ନେଇଗଲା ଫେରିଲିନି କି କୁଆଡ଼େ ଗ୍ରନ୍ଥ ପୁରୁଣା ଗ୍ରନ୍ଥ ସବୁ ନଷ୍ଟ ହେଇଗଲା କ'ଣ କରିବି ସେ ଗ୍ରନ୍ଥରେ ପଢ଼ୁଥିଲି ମୁଁ ଆକବର ଯେତେବେଳେ ଆସୁଛନ୍ତି କାରଣ ସେ ଦିଲ୍ଲୀରେ ରୁହନ୍ତି ଆସନ୍ତି ଆଗ୍ରା ଆଗ୍ରା ଦିଲ୍ଲୀ ଲେଖନ୍ତି ସେ ଆମର ସେଇ ବାଟେ ଦେଇ ଯାଆନ୍ତି କୁଆଡ଼େ ଛୁଟିକି ରହିକି ଛଟିକିରା ହେଇ ଯାଆନ୍ତି ଛଟିକିରା ହେଇ ଗଲାବେଳେ ଛଟିକିରା ଓ କୃଷ୍ଣ ଛଟିକିରା ଗଲାବେଳେ ରାତିରେ ଫେରୁଛନ୍ତି ଆଗ୍ରହ ରାତିରେ ଦିଲ୍ଲୀକି ଫେରୁଛନ୍ତି ଆର ଥର ପୟା ଭାଙ୍ଗଲା ଅର୍ଦ୍ଧରାତିରେ ଦିଲ୍ଲୀ ବାସ ତାଙ୍କର ପୟା ମାନେ କ'ଣ କ'ଣ ଏଟା ଚକା ଭାଙ୍ଗା ଆଉ ଅଦ୍ଭୁତ ମାନେ ଚାଲିଲା ତ ନାହିଁ ଆଉ ଗରୁଡ଼ଗୋବିନ୍ଦ ଯେଉଁ ଅଛନ୍ତି ସେଠି ଭିତରେ ଛଟିକିରା ଭିତରକୁ ଅଛନ୍ତି ନା ଗରୁଡ଼ଗୋବିନ୍ଦ ଗରୁଡ଼ଗୋବିନ୍ଦଙ୍କର ସିଏ ଦେଖିଲେ ଅଦ୍ଭୁତ ରକମର ଗୋଟେ କ'ଣ ଯେତେ ଚେଷ୍ଟା କଲାବେଳକୁ ହଉନି ପହିଆ ଲଗେଇଲା ବେଳକୁ ଚାଲୁନି ତାପରେ ଗୋଟେ ମାନେ ଆଉ ରଥ ତ ଚାଲିଲାନି ଆଉ ଯେତେ ପ୍ରକାର ବ୍ୟବସ୍ଥା କଲେ ତାଙ୍କର କ'ଣ ଆଉ ଏକ୍ସଟର୍ନ କ'ଣ ନଥିବ ତାଙ୍କର ଦିଲ୍ଲୀର ବାସାସି ଆଉ ସେ ସିଧା ଭଗବାନ ତାଙ୍କୁ ଦର୍ଶନ ଦେଇ କହିଲେ ତୁମେ ଏବେ ଯାଉଛ ଏବେଟେ ଆସୁଛ ସେ ଦେଇ ଦର୍ଶନ କରିଛ ନା ମୁଁ ପଢ଼ିଥିଲି ସେ ବହିରେ ବାସାଙ୍କର ପରେ ଦିଲ୍ଲୀର ଆକବରଙ୍କ ବାସାଙ୍କ ଉପରେ କୃଷ୍ଣଙ୍କର ଫଟୋ ଥିଲା ଆଉ ସେ କୃଷ୍ଣଙ୍କ ସନାତନ ଗୋସ୍ୱାମୀ ଭେଟିଛନ୍ତି ତାଙ୍କର ବହୁତ ତାଙ୍କର କୃଷ୍ଣଙ୍କର କୃଷ୍ଣଙ୍କର ଭକ୍ତ ସେ କୃଷ୍ଣଙ୍କୁ ବହୁତ ଭଲ ପାଆନ୍ତି ଆକବର ହିଁ ନିୟମ ଦେଇଥିଲେ ଜୀବ ଗୋସ୍ୱାମୀ ତାଙ୍କର ଆକବର ହିଁ କହିଥିଲେ ଏଇ 84 କୋଶ ବ୍ରଜ ଭିତରେ ସେ ବ୍ରଜଭୂମି ଭିତରେ କେହି ପଶୁ ହତ୍ୟା କରିପାରିବେନି ଆକବର ସବୁ ନିୟମ ଦେଇଥିଲେ ତାଙ୍କର ଆସନ ଉପରେ ସେ କୃଷ୍ଣଙ୍କୁ ରଖିଥିଲେ ଆଉ ସିଏ ଗୋଡ଼ିକ ଗରୁଡ଼ଗୋବିନ୍ଦ ତାଙ୍କୁ ନିଜେ କହିଲେ ମୁଁ ମନ୍ଦିରରେ ଜୀର୍ଣ୍ଣ ଅବସ୍ଥାରେ ଅଛି ମୁଁ କେମିତି ରହୁଛି ତୁମେ ଏବେଡ଼େ ଯାଉଛ ଏବେଡ଼େ ଆସୁଛ ତିଆରି କର ଆଗରୁ ତ ଆକବର ସବୁ ରିପେୟାର କରିଥିଲେ ନା କୃଷ୍ଣ ଭକ୍ତ ଥିଲେ ଆଉ ସିଏ ବହୁତ ଆଉ ଜଣେ ଅଛନ୍ତି ଗୋକୁଳରେ ସିଏ ତାଙ୍କର ସମାଧି ଅଛି ରସଖାନ ତାଙ୍କର ବହି ଗୁଡ଼ା ମୁଁ ଆଣିଥିଲି ଆଉ କେଉଁଠି ମୁଁ କେତେ ଗ୍ରନ୍ଥ କଲେକ୍ସନ୍ କରିଛି କେଉଁ ପଢ଼ିପାରୁଛି ସଂସାରୀ ହେଇଗଲି ପୁରା ରସଖାନଙ୍କର ଯେଉଁ ତାଙ୍କ ଯେଉଁ ପଦ ଗୁଡ଼ିକ ମୋତେ ବହୁତ ଭଲ ଲାଗେ ଆଉ ସେ ସୁବ୍ରଜ ବୋଲି ପଦ ମାନେ ଏମିତି ନାହିଁ ମୁଁ ଆଣିଥିଲି କେତେ ମଜା ନିଜ ରୁଚି ପାଇଁ ସେଟା ଆମ କିନ୍ତୁ ସେ ବହୁତ ସୁନ୍ଦର ତାଙ୍କର ପଦ ଗୁଡ଼ିକ ସବୁ ବ୍ରଜରେ ରହୁଥିଲେ ବ୍ରଜବୋଲିରେ ଲେଖିଛି ରସଖାନଙ୍କର, ବ୍ରଜର ଲୀଳା ହେଲେ ରସଖାନ ପଦଗୁଡ଼ା ବେଶୀ ଗାଆନ୍ତି ଆଉ, ସେ ଶୁଣିଥିଲେ ଆଉ। ସିଏ ଆକବର ଭକ୍ତ ଥିଲେ ତେଣୁ ଇଏ ତାଙ୍କୁ ଆଣିଲେ, ସେ ବୃଦ୍ଧ ଲୋକ ପାଖକୁ ଆଣିଲେ। ଆକବରଙ୍କୁ କହିଦେଲେ କି ବୀରବଲ କହିଲେ ତୁମ ଝିଅକୁ ଧରିକି ଆସିବ, ତାଙ୍କ ଝିଅ ବହୁତ ସୁନ୍ଦରୀ ଆଉ ତାଙ୍କ ଝିଅ, ଆରେ ତାଙ୍କ ଝିଅ କଥା କାହିଁକି ମନେ ପଡ଼ିଲା, ଆଜି ସିଏ ତ କୃଷ୍ଣ ଭକ୍ତ, ତାଙ୍କ ଝିଅ କୃଷ୍ଣ ଭକ୍ତ ନା, ଆକବରଙ୍କର ଝିଅ, ଆରେ ବହୁତ ଦିନ ପରେ ଆଜି ମନେ ପଡ଼ିଲା ତାଙ୍କ କଥା। ସିଏ ଏମିତି ଆସିଛି ଥିଲେ ଲକ୍ଷ୍ମୀବଂଶୀ ଥିଲେ ସେ, କାହିଁକି ଆଜି ମନେ ପଡ଼ିଲା ତାଙ୍କ କଥା, ଆଗରୁ ବହୁତ ଭଗବାନ ସବୁ ଭୁଲିଗଲେଣି କାହିଁକି। ରାମଚର୍ଯ୍ୟଙ୍କର ଯେତେବେଳେ ଆକବର ଯେତେବେଳେ ବିଗ୍ରହ ନେଇ ପଳେଇ ଆସିଥିଲେ, ଏ ଆମର ବରଦରାଜ ନୁହନ୍ତି କି ରଙ୍ଗନାଥଙ୍କର କି ଛୋଟ ବିଗ୍ରହ କି ବରଦରାଜ, ବରଦରାଜ ବୋଧେ, ସେ ସେତେବେଳେ ତ ଆକ୍ରମଣ କରୁଥିଲେ ପୂର୍ବରୁ ଧରି ଆସିଛନ୍ତି। ମୁଁ ତ ଯାଇଥିଲି ଏଠି ଦେଖିଲି କେଉଁଠି ଆମର ରାମକଳିରେ, ରାମକଳିରେ ଯେଉଁ ରୁସନାଥ ରହୁଥିଲେ, ଆମ ଓଡ଼ିଶାର ଯେତେ କାରୁକାର୍ଯ୍ୟ ଯେଉଁଟା ଯେଉଁ ଯେଉଁ ମନ୍ଦିର ଭାଙ୍ଗିଛନ୍ତି ତାକୁ ନେଇ ସେଠି ଷ୍ଟୋର୍ ହେଇକି ରହିଛି, ବର୍ତ୍ତମାନ ବର୍ତ୍ତମାନ ସେ ରହିଛି ଯେଉଁ ପଥର ଗୁଡ଼ାକ ଯେଉଁଟା ଭାଙ୍ଗିକି ସେମାନେ ରଖନ୍ତି, କାରଣ ଦେଖିବେ ରାଜାକୁ ଯେ ଏଇ ମନ୍ଦିର ଭାଙ୍ଗିକି ଆମେ ଏହା ଆଣିଛୁ। ସେଠି ଗୋଟେ ଗୋଟେ ଘର ଭିତରେ ପୁରା ଦେଖୁଥିଲି, ପୁରା ବାଲିଆର ମୋର ଯାଇଥିଲୁ ଚଢ଼ିକି ମୁଁ ସବୁ ପୁରା ଦେଖୁଥିଲି, ଲାଇଟ୍ ନଥାଏ ତଥାପି ଦେଖିଲୁ ସବୁ କେମିତି ଆମ ଓଡ଼ିଶାର କାରୁକାର୍ଯ୍ୟ ଯେଉଁଟା ଭାଙ୍ଗିକି ନେଇଛନ୍ତି, କାରଣ ସେତେବେଳେ ସେ ଆସିଥିଲେ ନା ସନାତନ ଗୋସ୍ୱାମୀ ବନ୍ଦୀ କରିକି ଆସିଥିଲେ, ସେତେବେଳେ ମୁସଲମାନ ରାଜମାନେ ସବୁ ସେୟା କରୁଥିଲେ ହିନ୍ଦୁ ମନ୍ଦିର ଭାଙ୍ଗି ସବୁ ନେଇ ରଖୁଥିଲେ ବିଗ୍ରହ। ଆରେ ଆଜି ଅଲଗା ଆଡ଼େ ପଳେଇଲା କଥା, ହଉ ଠିକ୍ ଅଛି, ଭକ୍ତ ବିଷମନ ଯଶନ ସେଇଟା ମନେ ରଖିଥିବ। ଆଉ ସେ ଭକ୍ତିର ଆବେଶ ଯାହା ରହିବ, ଆଗରେ ବି ଭକ୍ତିର ଆବେଶ ରହିଲା, ହଉ ଠିକ୍ ତାଙ୍କ କଥା କହିଦିଅନ୍ତି ତାପରେ ତା ଝିଅ କଥା କହି, ତାପରେ ସେ ଆସିଲେ ଆଉ ଝିଅ ଆସିଲେ, ଆଉ ଝିଅ ତ ଲକ୍ଷ୍ମୀ ଅଂଶୀ ସୁନ୍ଦରୀ, ଭକ୍ତି ଭକ୍ତି ସୁନ୍ଦର ନା, ଆଉ ଭକ୍ତି ନଥିଲେ କ'ଣ ରୂପଟା ସୁନ୍ଦର ନା କ'ଣ, ଆଉ ସେ ବି ସୁନ୍ଦରୀ ପ୍ରକୃତରେ। ତାଙ୍କ ଯେତେବେଳେ ଆସିଛନ୍ତି ଆଗରୁ ଧରିକି ଆସିଲେ, ବୁଢ଼ା ଲୋକ ଶଯ୍ୟାରେ ଶୋଇଛନ୍ତି, ଆଉ ବୀରବଲ କହୁଛନ୍ତି ଦେଖ ଦେଖ ଆକବର ଆସିଛନ୍ତି, ମୁଣ୍ଡ ଉପରେ ମୁଣ୍ଡ ପାଖରେ ଠିଆ ହେଇଛନ୍ତି, ଆକବର ଆସିଛନ୍ତି ଆଉ ଦେଖ ତୁମେ, ସେ କ'ଣ ଆକବର ବନଉଛି, ତାଙ୍କ ଝିଅକୁ ବନଉଛି, ତାଙ୍କ ଝିଅକୁ ବନଉଛି କିଏ, ବୃଦ୍ଧ ବୃଦ୍ଧ ଲୋକଟି ତାଙ୍କର ଝିଅକୁ ବନଉଛି ବୁଢ଼ା ହବା, ସେଠୁ ଇଏ ଦେଖୁଛନ୍ତି କିଏ ବୀରବଲ, ଆଜ୍ଞା ଦେଖ ଭାଗବତ କହିଥିଲା, କହିଥିଲା ମୁଁ ସାତ ତୃଷ୍ଣା ନା ଜିନ୍ନା ବୈମ ଜିନ୍ନା ଭାଗବତ ସେ କହିଲେ ସର୍ମକାମ ଦ୍ରୁତମ ତେଜେ, ଶୀଘ୍ର ଛାଡ଼ ତାକୁ, କେବେ ସେଟା ଯିବନି, ଦେଖନ୍ତୁ ଆଜ୍ଞା ହେଇ ଆପଣ ଠିଆ ହେଇଛନ୍ତି, ସେ ତା ଝିଅଟା ବନେଇଛି, ଏବେ ମରିବାକୁ ବସିଲାଣି, ମରିବାକୁ ବସିଲାଣି, ଛାଡ଼ିଦେବ ଛାଡ଼ିଦେବ ନା କ'ଣ, ମନ ଭିତରେ କୃଷ୍ଣ ନ ରହିଲେ ମନ ପବିତ୍ର ହେବନି, ଅପବିତ୍ର ମନଟା ଭୋଗ ରହିଲେ ଅପବିତ୍ର ମନ, ଅପବିତ୍ର ମନ ଭିତରେ କ'ଣ କୁହାଯିବ, ଡଷ୍ଟବିନ୍ରେ କେଉଁ କେଉଁ ବାସନଟା ଆସିବ ମୋତେ କହିଲ, ଭାବିଲି ଆଉ ଡଷ୍ଟବିନ୍ ଖୋଲିଛ ତୁମର କେଉଁ ଡଷ୍ଟବିନ୍, ତୁମେ ଖାଇଦେବ ଫୋପାଡ଼ି ଦେଉଛ ପଲିଥିନ୍ ରାସ୍ତା କଡ଼େ, ମଠର ଥିଲେ ସିନା ଡଷ୍ଟବିନ୍ ଉଠେଇଲେ ଜାଣିବ, ଆମେ ଡଷ୍ଟବିନ୍ ଉଠେଇ ଉଠେଇ ଆସୁଛୁ ବାବା, ଏ ଘୁଷୁରୀ ଖାଇବେ ଆମର, ସେତେବେଳେ ମୁଁ ଯେତେବେଳେ ଆସିଲା ପ୍ରଭୁରିଆ ଥିଲେ, ସେ ତାରବାଡ଼ ଥାଏ ପ୍ରଭୁରିଆ ସବୁ ରହୁଥାନ୍ତି ଆମର ଯେଉଁ ମାଟି ଘରେ, ନା ସେତେବେଳେ ମାଟି ଘର ନଥିଲା, ଏଇଟା ଏଇ ଯେଉଁ ଟେକା ହେଉଥିଲା ଟାଇଲ ଘରେ ଏମିତି ଟେକା ହେ, କବାଡ଼ି ବି ଲାଗୁନଥିଲା ଗୁରୁଦେବ ପଇସା ନଥିଲା, 92ରେ ଥିଲା ଆଇଲି, ଧୀରେ ଦେଖିଲେ ମନ୍ଦିରଟା କମ୍ପ୍ଲିଟ୍ ଥାଏ, ଏମିତି ସବୁ ରହିଥାନ୍ତି ଟେକା ହେଉଥାଏ ଗୋଟେ ସାଇଡ଼୍ରେ, ଏ କର ନଥାଏ ଯେଉଁଟା ପରେ ବିଲ୍ଡିଂ ହେଲା, ଆମେ ସବୁ ଘୁଷୁରି ଆମେ ଆସ ଯେତେବେଳେ ଆସିଥାଏ ସେ ଘୁଷୁରି ମାନେ ଖାଆନ୍ତି, ସେତେବେଳେ ବିଏମ୍ସି ଫିଏମ୍ସି କିଛି ଗୋଟା କେଉଁଠି ଥିଲା ଆମର ଅଳିଆ ଉଠାଉଥିଲା କିଛି ନାହିଁ ରାସ୍ତା କଡ଼, ଆଉ ଆମର 20-30-40 ବିଦେଶୀ ମାନେ 50-100 ବିଦେଶୀ ସେତେବେଳେ ରହୁଥିଲେ, ଖାଲି ଗୁରୁଦେବ ଥିଲା, ସବୁ ଖାଇସାରିବ ସେ ଡ୍ରମ୍ରେ ଯାହା ପଡ଼ିବ ତାକୁ ନେଇ ଫୋପଡ଼ା ହେବ, ଆଉ ଡ୍ରମ୍ରେ ଯେଉଁ ଡ୍ରମ୍ରେ କ'ଣ ପଡ଼ିବ, ଅନ୍ନ ପଡ଼ିବ, ଡାଲି ପଡ଼ିବ, ସବ୍ଜି ପଡ଼ିବ, ଯାହା ପଡ଼ିଲା ଲୋକର ବିଭିନ୍ନ ଲୋକର ଉଚ୍ଚିଷ୍ଟ ପଡ଼ିଲା ନା ସେଠି, କେଉଁ ଡ୍ରମ୍ରେ କେଉଁ ବାସନା ଆସିବ ଡଷ୍ଟବିନ୍ରେ, ଯେଉଁଟା ପଚିଲା ଆଗେ ସେ ବାସନା ଆସିବ, ପଡ଼ିଥିବ ସବୁ ଯେଉଁଟା ପଚିଲା ସେ ବାସନା ଆସିବ, ସେ ହୃଦୟରେ ସବୁ ଅଛି ବାବଲ ଆଉ, ଯେଉଁଟା ତୁମର ପଚିବ ସେ ବାସନା ଆସିବ, ଆଉ କାମ ପଚିଲା କାମ ବାସନା ଆସିଲା, କ୍ରୋଧ ପଚିଲା କ୍ରୋଧ ବାସିଲା, କ୍ଲିନ୍ କର ଡଷ୍ଟବିନ୍ ଡେଲି ସଫା କରିଦେଲେ ସରିଲା, ସଫା ନ କଲ ସେ ବାସନା ଆସିବ, ସେଇଭଳିଆ ହୃଦୟଟାକୁ ଯଦି ଆମେ ଡେଲି କାହିଁକି ଜପ କରିବାକୁ ଚାହେଁ, ଡେଲି କାହିଁକି ସାଧନ କରିବାକୁ ପଡ଼ୁଛି, ଡେଲି କାହିଁକି ଆଜି ଢିଲା କରିଦେବା, ଆଜି ହବନି ନା, ପଶିଯିବ ପୁଣି ସେ ଡଷ୍ଟବିନ୍ ଭଳିଆ, ଏଇଟା ସଂସାର ଭିତରେ ରହୁଛି, କେଉଁଠି କ'ଣ ଦେଖିଦେବା କେଉଁଠି କ'ଣ ଚିତା କରିଦେବା, ଇଏ ପଶିଯିବ, ସେ ସାଧନଟାକୁ ଆମେ ଷ୍ଟ୍ରିକ୍ଟ ରଖାଉଛି ନା ପ୍ରିନ୍ସିପୁଲଟାକୁ, ଆଉ ଗୋଟେ ଢିଲା ମାରିଦେବା, ଢିଲା ମାରିବା କାମ ଏଠି ନାହିଁ, ଗୋଟେ ଗୋଟେ ଦିନ ଢିଲା ମାରିଦେଲେ ମାନେ ଜମିଗଲା ଡଷ୍ଟବିନ୍ ଗନ୍ଧ ପୁଣି ଆସିବ, ଆସି ତାଙ୍କର କହିଲେ ଆଉ ଦେଖ 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 କ'ଣ ହେଲା, ତୁମକୁ ତୁମକୁ ଚାହିଁଲେ ଆପଣ ଆଶା ଆସୁଛନ୍ତି, ଲୋକ ଦେଖିବା ପାଇଁ ଲାଇନ୍ ଲଗାନ୍ତି, ଆପଣଙ୍କୁ ନ ଦେଖି ଝିଅଟାକୁ ଅନୁଛି, ତା ଚେତନା ଭିତରେ ସେ ଜିନିଷଟା ରହିଯାଇଛି, ଦ୍ରୁତମ ତେଜ ଯେତେ ଶୀଘ୍ର ତୁମେ ଛାଡ଼, ସେଟା କେମିତି ଛାଡ଼ିବ, କେମିତି କ'ଣ ମଣିଷ ଚିନ୍ତା କରି ଛାଡ଼ିଦେବ ନା, ମନ ଭିତରେ ଏଟା ମନ ଜିନିଷଟା, ରୋଗଟା ଯୋଉଠି ସେ ଟ୍ରିଟମେଣ୍ଟ କଲେ ହବ, ରୋଗଟା ଯୋଉଠି, ତୁମର କାନ ରୋଗ ହେଇଛି, ଯଦି କାନ ରୋଗ ହେଲା ତୁମେ ଗୋଡ଼ରେ ଔଷଧ ପକେଇବ କୋଉଠି କାମ ଲାଗିବ, ଆଖିରେ ଔଷଧ ହେଇଛି ତୁମେ ପାଟରେ ପକେଇବ ସେ ହବନି, ରୋଗଟା ଯୋଉଠି ସେଇଠିକି ଟ୍ରିଟମେଣ୍ଟ କରିବାକୁ ପଡ଼ିବ, ରୋଗଟା ହେଉଛି କାମ ରୋଗଟା କୋଉଠି ହୃଦୟରେ, ହୃଦୟରେ ଜିନିଷଟା ନା, ହୃଦୟ ରୋଗ ସଫା କରିବାକୁ କିଛି ନାହିଁ, ସେଟା ଦୁଇଟା ଜିନିଷ ଅଛି, ଗୋଟେ ଶ୍ରବଣ ଗୋଟେ କୀର୍ତ୍ତନ, କାମ କ୍ରୋଧ ଲୋଭ ଯେତେ ଡିଜିଜ୍ ସବୁ ଏଟା ଭିତରେ ଜିନିଷଟା ନା, ଆଉ ସେ ଡକ୍ଟର କ'ଣଟା କରିବ, କୋଉ ଡକ୍ଟରଟା ଅଛି ସେ କରିଦେବ ଯେ, ଭିତର ଜିନିଷଟା ସେ କିଛି କରିପାରିବେ, ଭିତରଟା ଭିତର ଅପରେସନ କଲେ ଦେଖି ବି ପାରିବେନି କୋଉଠି କାମ ଅଛି କ୍ରୋଧ ହଉଛି ଲୋଭ ଅଛି, ଯଦି ସେମିତି ଥାନ୍ତା ତାହେଲେ ବାବାଜୀମାନେ ସବୁ ଅପରେସନ ହେଇଯାନ୍ତେ, କାମ କ୍ରୋଧଟା କୋଉଠି ରହୁଛି, ଯଦି ସେଠି ମନ ଭିତରେ କୋଉଠି କାମଟା ରହୁଛି, କୋଉଠି କ୍ରୋଧ ରହୁଛି, ତାହେଲେ ସବୁ ବାବାଜୀଙ୍କୁ କୁହନ୍ତା ଠିକ ଅଛି, ଯିଏ ବାବାଜୀ ବାବା ଯାଉଛନ୍ତି ଆସ ଅପରେସନ କରିଦିଅ, ଲଷ୍ଟ କୋଉଠି ବାହାର କରିଦିଅ ତୁମ ଦେହରେ, ସେ କୋଉଠି ତାକୁ ଡକ୍ଟର ପାଇବନି, ଲୋଭି ହଉ କ୍ରୋଧି ହଉ କାହା ସେ ବାହାରି ପାରିବନି, ଏଟା ହୃଦରୋଗ, ହୃଦୟର ରୋଗ, ଆସ ହୃଦୟ ରୋଗଟାକୁ ହୃଦୟ ହୃଦୟ ଭିତରକୁ ଯୋଉ ଜିନିଷ ଯାଇପାରେ ସେଟା ଟ୍ରିଟମେଣ୍ଟ ହବ, ହୃଦୟ ଭିତରେ କେବଳ ଦୁଇଟା ଜିନିଷ ଯାଇପାରେ, ପ୍ରଭୁଙ୍କର ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଆଉ ନାମ ଆଉ ଗୋଟେ କଥା, ପ୍ରବିଶ୍ୟ କର୍ଣ୍ଣରନ୍ଧ୍ରେଣ ସ୍ୱାନ ଭାବ ସରୂପ ଧୁନୋତି ସମରମ କୃଷ୍ଣ ଶୈଳସ୍ୟ ଯଥା ସରବ, ଭାଗବତ ବାଣୀ ଆଉ କେତେ ସୁନ୍ଦର ଅମୃତ ବାଣୀ, ଧୁନୋତି ସମରମ କୃଷ୍ଣ ସମଲମ ଧୁନୋତି, କିଏ କିଏ ସଫା କରିବେ, କୃଷ୍ଣ ଭଗବାନ ସଫା କରିବ, ଆମେ କ'ଣ ଯିବ, ଯିବଟା କ'ଣ କାମ କରୁଥିବ ସଫା କରିବ, ମୁଁ ଆମେ ନ ଚାହିଁଲେ ପଶି ଆସୁଛି, ଆମେ ଆମେ ଇଚ୍ଛା ନକଲେ ଗୋଟେ ଚାଲି ଆସୁଛି ମନ ଭିତରୁ, କି ଇଚ୍ଛା କରୁଛି କି, ତୁ ଜପ କରୁଥିବ ଦେଖି ତୁମେ ଜପ କରୁଥିବ ମନରେ ଗୋଟେ କ'ଣ ଚାଲିଲାନି, ଗୋଟେ କ୍ରୋଧ ଚାଲିଲାନି, ଗୋଟେ କାମନା ଚାଲିଲାନି, ଏଟା କ'ଣ ତୁମେ ଇଚ୍ଛା କରୁଛ କି, ତୁମେ ତ ଜପଟା ଧରିଛ, ତୁଳସୀ ମାଳି ପିନ୍ଧିଛ, ତୁମେ ଭଗବାନ ନାମ କରିବା, ଏଟା ଚାଲି ଆସୁଛି କାହିଁକି, କ'ଣ କରିବ, ଏଟା ପୂର୍ବ ସଂସ୍କାର, ଅନୁତାପ କରି କେବଳ ନାମ କରିପାରିବା, କିନ୍ତୁ କିନ୍ତୁ ଅନ୍ତରଟାକୁ ପରିଷ୍କାର କିଏ କରିବ, କେତେ ଦିନ ଆମେ ନିଜ ଚେଷ୍ଟାରେ ଆମେ ପରିଷ୍କାର କରିବା, ସେଥିପାଇଁ ସେ କହିଲେ ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନ ଭାବ ସର ରୁହମ, ଏ ଯୋଉ ଭାଗବତର ବାଣୀ, ଇ ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନ ଭାବ ସର ରୁହମ, ଏ ଚକ୍ରପା ଧରିନେଲେ ଏ କଥାଟାକୁ, ସେ ତ ରସିକ ଲୋକ, ସେ ପଟ୍ଟନୀ ଧରିଦେଲେ, ଭାବ ସୃଷ୍ଟି କରିବ, ଭଗବାନ ହରିକ ହରି କଥା, କଥା ହିଁ ଭାବ ସୃଷ୍ଟି କରେ, କଥାର ଆବେଶ, କଥାର ଆବେଶ ଆସେ, ନଅଟି ଅଙ୍ଗ ରହିଛି କିନ୍ତୁ ନଅଟି ଅଙ୍ଗରେ ଗୋଟେ ଅଙ୍ଗରେ ବେଶୀ ଆବେଶ ରହେ, ସେଥିପାଇଁ ପରୀକ୍ଷିତ ମାର ସେ ଟ୍ରିକ୍ଟାକୁ ଜାଣିଥିଲେ, ସେଥିପାଇଁ ସେ କେବେ ଚାହୁଁନଥିଲେ କଥାଟା ବନ୍ଦ ହଉ ବୋଲି, ପୁରା ଲାଷ୍ଟ ମୋମେଣ୍ଟ ବନ୍ଦ କହୁଥିଲେ ମୋ କଥା, କାରଣ ସେ ତାଙ୍କୁ ଭୟ ଲାଗୁଥିଲା ସୁଖଦେବ ବୋଧେ କଥାଟାକୁ ବନ୍ଦ କରିଦେବେ, ସେଥିପାଇଁ ସେ ପ୍ରଶ୍ନ ପଚାରି ପଚାରି ଚାଲିଥିଲେ, ଯେତେ ଅଙ୍ଗ ଅଛି ଭାବ ଭକ୍ତିରେ ଏ ଗୋଟେ ଅଙ୍ଗରେ ବେଶୀ ମନଟା ରହେ, କାହିଁକି ଶୁଣି ଶୁଣିଛ ନା ସବୁ ଜିନିଷ ସେଠି ରହିଲା, କନସେନ୍ଟ୍ରେସନଟା ସେଠି ରହିଲା, ଆଉ ଏଇ ଏଇଟା ଏଇ ଆବେଶଟା ଆସିଗଲେ ଜପ କଲାବେଳେ ସବୁ ଅଙ୍ଗ ସେ କୀର୍ତ୍ତନକୁ ଦେବେ, ଆଉ ଶ୍ରବଣ ସୃଷ୍ଟି ନହେଲେ କୀର୍ତ୍ତନ ହେଇପାରିବନି, କୀର୍ତ୍ତନଟା କାରଣ କୀର୍ତ୍ତନ ସବୁ ଅଙ୍ଗ ମିଶିକି କୀର୍ତ୍ତନକୁ ଜପକୁ ଜପଙ୍କୁ ଇଏ କରିବେ, ସେଥିପାଇଁ ଶ୍ରବଣଟା ଆଗେ, ସେଥିପାଇଁ ନବଦା ଭକ୍ତିରେ ଆଗେ ଶ୍ରବଣ ରଖାଗଲା ନା, ଆଉ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ, ଶ୍ରବଣଟା ଆଗେ ରଖାହେଲା, କଳିଯୁଗରେ କିନ୍ତୁ କୀର୍ତ୍ତନ ଶ୍ରେଷ୍ଠ, ଶ୍ରବଣ ନକଲେ କୀର୍ତ୍ତନ କରିପାରିବେନି, ସେ ଜପ ଭଜନ କାହିଁକି ହଉନି, ଠିକ୍ସେ ଶୁଣୁନାହାନ୍ତି ସେମାନେ, ଶ୍ରବଣ ଠିକ୍ସେ କରୁନାହାନ୍ତି, କ'ଣ ଗୋଟେ ଶୁଣିଦେଲେ ହଁ ହେଇଗଲା ଆମର ସରିଲା, କ'ଣଟା ତୁମେ ଶୁଣିଛ, ଜୀବନ ସାରା ଶୁଣିବାକୁ ପଡ଼ିବ, ପ୍ରଚାର କେହି କେହି ନୁହନ୍ତି, ସବୁବେଳେ କହୁଥିଲେ ଭାଗବତର କେହି ପ୍ରଚାର କରିନାହାନ୍ତି, ଭାଗବତର ସମସ୍ତ ହେଉଛନ୍ତି ଶ୍ରୋତା, ବକ୍ତା କେହି ନାହାନ୍ତି, ସେଥିପାଇଁ ବକ୍ତାଙ୍କ ନାଁ କୁହାଯାଏ ଶ୍ରୀ ଶୁକ ଉବାଚ, ଶ୍ରୀ ସୌନୁକ ଉବାଚ, ସିଏ ହେଲେ ବକ୍ତା, ଆମେ ହେଲେ ଶ୍ରୋତା, ଆମେ ଶୁଣୁଛେ ଭାଗବତ ବାଣୀଙ୍କୁ, ପ୍ରପଦ କ'ଣ କହିଛନ୍ତି ଆଚାର୍ଯ୍ୟମାନେ କ'ଣ, ଆମେ ଶୁଣୁଛେ, ସେ ବକ୍ତା ପ୍ରଥମ ଶ୍ରୋତା ଯେତେବେଳେ ହେଇପାରିବ ସେତେବେଳେ ହିଁ ଭାଗବତ ବାଣୀ ବାହାର ଆସନ୍ତି, ବକ୍ତା ପ୍ରଥମେ ଶ୍ରୋତା ହବ, ମୁଁ ଶୁଣୁଛି ଭାଗବତ, ଭାଗବତ ଆଜି ପ୍ରଭୁ କ'ଣ ଦୟା କରିବ, ଭାଗବତ ଯାହା ଦୟା କରିବ ସେଟା ଶୁଣିବି, ବକ୍ତାର ଅନ୍ତରରେ ଭାବଟା ଆସେ, ସେଟା ଶ୍ରୋତା ଅନ୍ତରକୁ ଯିବ ଆଗେ, ସେ ଶ୍ରୋତା ପ୍ରଥମ ଶ୍ରୋତା ସିଏ ନା, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରଣ ସ୍ୱାନ ଭାବ ସର ରୁହମ, ଭାବ ଶବ୍ଦ କହିଲେ ଭାବ ଆସିବ, ଧୁନୋତି ସମଲମ କୃଷ୍ଣ ଶୈଳସ୍ୟ ଯଥା ଶରତ, ଶରତ ଋତୁର ଶଲୀଳ ଦ୍ୱାରା ଯେମିତି ସବୁ ନିର୍ମଳ ହେଇଯାଏ, ଏଇ ହରି କଥା ଯୋଉ ତାର ଯୋଉ ଶବ୍ଦ ତରଙ୍ଗ ହୃଦୟ ଭିତରକୁ ଯାଇକି ଧୁନୋତି ସମଲମ କୃଷ୍ଣ, ଶବ୍ଦ ଶବ୍ଦ ରୂପରେ କୃଷ୍ଣ ପ୍ରବିଷ୍ଟ କରି ସେ ହିଁ ଧୋଇଦେବେ ଆମ ଭିତରୁ, କଥା ରୁଚି ହେଉଛି ଭକ୍ତିର ଅଧିକାର, ଯୁବକ ସେ ତ ରିସର୍ଚ୍ଚ ପର୍ସନ୍ ନା, PhD ହୋଲ୍ଡର ଯେମିତି କୁହନ୍ତିନି ଆମର, ସେ ରିସର୍ଚ୍ଚ ପର୍ସନ୍ ସମ୍ରାଟ ଆଉ ସେ କହିଲେ ଭକ୍ତିର ଅଧିକାରଟା କ'ଣ, ଜଣଙ୍କର ଭକ୍ତି ଯେଉଁ କେମିତି ଜାଣିବ, ଭକ୍ତିର ଅଧିକାର ହେଲା କଥା ରୁଚି, ସେ ଗୋଟିଏ ଜିନିଷ ଧରିଲେ ତାର କଥା ଭଲ ଲାଗୁନି ତାର ଭକ୍ତିର ଅଧିକାର ଆସିନି, ସେ କେତେ ବର୍ଷ ମଠ ରହିଛି ରହିଥାଉ, ଆମେ ତ ଆମେ ସାଇନ୍ସରେ ଦେଖିବୁ ଫିଲୋସଫିଟା ଆଉ କଥା ରୁଚି, କଥା ତାକୁ ଆନନ୍ଦ ଲାଗିବ, କଥା ତା ଜୀବନରେ ପ୍ରାଣ ହବ, ତବ କଥାମୃତମ ତପ୍ତ ଜୀବନମ କବି ସିଦ୍ଧାନ୍ତ ଲୋକ ନା ଭାଗବତରେ, କୃଷ୍ଣ ଆମେ ତୁମକୁ ଭୁଲି ଯାଉଛୁ ତୁମ କଥାକୁ ଭୁଲିପାରୁନୁ, ହେ ଜୀବନମ ତପ୍ତ ଜୀବନମ, ତପ୍ତ ଜୀବନମାନଙ୍କ ପାଇଁ କଥା ହେଉଛି ଅମୃତ, କଥା ହେଉଛି ଭକ୍ତିର ଅଧିକାର, କୌଣସି ପରିସ୍ଥିତିରେ ଭଗବାନ କଥାକୁ ଛାଡ଼ି ହେବନି, ଦୁଷ୍ଟ ଜିତମ କଥା ହଁ ହଁ କିଏ କହୁଛନ୍ତି ଭ୍ରମର ଗୀତାର ଗୋପୀମାନେ ଦୁଷ୍ଟେଜ୍ୟ ତମ କଥା ଅମୃତ, ତମ କଥାକୁ ଛାଡ଼ିବା ଦୁଷ୍ଟେଜ୍ୟ କେବେ ଛାଡ଼ିପାରିବୁନି ଆମେ, ହରିକଥାର ଯେତେବେଳେ ଯାହାକୁ ହରିକଥା ରୁଚି ନାହିଁ ତାର ଭକ୍ତିର କୋଉ ଅଧିକାର, ସେ ଭକ୍ତି ଆଗେଇ ପାରିବନି, ନଷ୍ଟ ତ କିଛି ହେବାର ନାହିଁ ପ୍ରୋଗ୍ରେସ୍ କରିହେବନି, ହରିକଥାର ମୁଖ୍ୟ ଜିନିଷଟା ଶ୍ରବଣ ନିତ୍ୟମ ଭାଗବତ ସେବା, ଡେଲି ତୁମକୁ କଥା ଶୁଣିବାକୁ ପଡ଼ିବ, ଡେଲି ଶୁଦ୍ଧା କରିବାକୁ ପଡ଼ିବ, ପ୍ରଥମ ଜିନିଷଟା ଏଇଟା 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 ନହେଲେ ସୁସ୍ଥ ହେବାର ନହେଲେ ତୁମର ବିଲକୁଲ ହେଇପାରିବନି କିଛି, ସିଦ୍ଧାନ୍ତ ସବୁ ଶ୍ରବଣ କରିବାକୁ ପଡ଼ିବ, ଭାଗବତ ଶ୍ରବଣ କରିବାକୁ ପଡ଼ିବ, ସେ ତ ପ୍ରମାଣ କରିଦେଲେ କିଏ ବୀରବଲ ପ୍ରମାଣ କରିଦେଲେ, ଆବେଶଟା ତାର ସେଇଠି ରହିଛି ଆଉ ବୃଦ୍ଧ ହେଲା କ'ଣ ହେଇଗଲା, ସେ କ'ଣ ଆପଣଙ୍କୁ ଦେଖିଲା, ସେ ଝିଅଟାକୁ ଦେଖିଲା, ଆବେଶ ମନରେ ଯେଉଁ ଆବେଶଟା ରହିଯିବ ସେଥିପାଇଁ ଜୀବନରେ ସବୁ ହଉ ଆବେଶ କେବଳ କୃଷ୍ଣ ପ୍ରତି ରୁହ, ଏଇ କୌଣସି ଆସକ୍ତି ଯିବ, ସୁଖ ଦୁଃଖ ବି ଏଇଟା ଗୋଟେ ଆବେଶ, ସୁଖ ଦୁଃଖ ଗୋଟେ ରାଗ ଦୋଷର ଆବେଶ ନାହିଁ କି, ସୁଖ ମାନେ ଗୋଟେ କାହାର ଆସକ୍ତି ଚିନ୍ତା କରି ସୁଖ ହବ ନା, ଖାଲି କେମିତି ସୁଖ ଆସିବ ଭାବିଲୁ, ସୁଖ ଖାଲି ଖାଲି କାହାର ସୁଖ ଆସେ, ପାଗଳାରେ ଖାଲି ମନକୁ ମନ ସୁଖ ଆସେ, ପାଗଳା ଦେଖ କିଛି ନଥିବ ହସିଦେବ, କିଛି ନଥିବ କାନ୍ଦି ପକେଇବ, ହେଲା ପାଗଳାଟା ଆଉ ଯାଉଥିବ ତା ହସି ପକଉଥିବ, ଯାଉଥିବ ଚୁପଚାପ ଗମ୍ଭୀର ହେଇଯାଉଥିବ, ପାଗଳା ତା ମୁଣ୍ଡ କାମ କରୁନି ଆଉ, ତୁମେ କ'ଣ କେମିତି ହେଇପାରିବ, ହସିଲ ଦେଖିବା କିଛି, ହସିଲ ମାନେ କ'ଣ ଗୋଟେ କ'ଣ ଚିନ୍ତା କରିକି ହସୁଛ ନା, ଆଉ ଆସକ୍ତି ଆସିଲା ହସ ଆସିବ, ଦେଖିବ ମଝିରେ ମଝିରେ ଲୋକ ବସିଥିବେ ସେ ହସି ପକଉଥିବେ, ହସି ପକଉଥିବ ମାନେ ସେଟା ପୂର୍ବରୁ ଗୋଟେ କ'ଣ ସେ ଦେଖି ତାର ଆସକ୍ତି ସେ ହସି ପକେଇଲା, ତ ସୁଖ ଦୁଃଖଟା ଦୁଇଟା ଜିନିଷ, ଏଇ ଏଇ ଆସକ୍ତିର ଦ୍ୱେଷର କାମ, ଦୁଃଖ କେତେବେଳେ ହବ ସେ ଲୋକ ମୋତେ ଏହା କହିଥିଲା, ସେ ସେମିତିକା ଦୋଷ ଆସିଗଲା ଚିତ୍ତ ପ୍ରତି, ଏଥିରେ ଓଡ଼ିଆରେ ଅଛି ହୃଦୟ ଭିତରେ, ଆମର ଆବେଶ ରହିବାର ଅଛି କୃଷ୍ଣଙ୍କର, ଯେତିକି ଜପ କରୁଛି ଯେତିକି ଭଜନ କରୁଛି ଭଗବାନଙ୍କ ଚିନ୍ତା ଭଗବାନଙ୍କର ସେବା, ସେଥିପାଇଁ ଭକ୍ତ ସଂଘରେ କାହିଁକି ରୁହନ୍ତି, ଭକ୍ତ ସଂଘରେ କାହିଁକି ରୁହନ୍ତି, ଏଇ ଯେଉଁ ଆଜିକାଲି ସବୁ ଡିସଏଗ୍ରିମେଣ୍ଟ ପାର୍ଟି ମୁଣ୍ଡ ଭଲ ମନ୍ଦ, ତୁମେ କ'ଣଟା କ'ଣଟା ଭଜନ କରିବ, ତୁମେ ତୋ ବ୍ୟବହାରିକ ଜୀବନଟା ଶିଖିନ, କ'ଣ ତୁମେ ତୁମର ଆବେଶ କେଉଁଠୁ ଆସିବ, କିଛି ଆବେଶ ଆସିବ, ତୁ ତାକୁ ଦେଖିଲେ ତ ସେ ଆଇଲା ହାଇ, ତାକୁ ଦେଖିଲେ ତୁମେ ରାଗ ଦୋଷ ଆଇଲା, ତୁମେ କ'ଣଟା ଆବେଶ ରହିବ, ଶତ୍ରୁ ବୋଲି ତୁମେ ଭାବୁଛ, ସେ ଶତ୍ରୁଟା ସେମିତିଟା ସେ ସେମିତିଟା, ତୁମେ ତ ଆବେଶ କିଛି ରହିବନି ଭକ୍ତିରେ, ନାଇଁ ନାଇଁ ଏସବୁ ସେମିତି ରହିବି, ଜଗତ ସାରା ହେମିତି ଚାଲିବ, ଦୁର୍ଯ୍ୟୋଧନ ପାଖରେ ରହିକି ଭୋଜନ କରୁଥିଲେ, ଏତିକି ମନେ ରଖ, ଭଗବାନ ତେଲ ଥିଲେ ଅସୁରମାନେ ଥିଲେ, ତୁମେ କାହାକୁ ଗୋଟେ ବାହାର କରିପାରିବନି, ସେ ବି ସେମାନେ ସେ ପ୍ରଶ୍ନ ପଚାରୁଥିଲେ, କାହିଁକି ଏମିତି ହେଲା, କାହିଁକି ଏମିତି ସବୁ ହେଉଛି, କାହିଁକି ଏତେ ଡିଷ୍ଟର୍ବାନ୍ସ ହେଉଛି, ତାଙ୍କୁ ସେ ବୁଝାଉଥିଲେ ସେ କଥା, ତୁମେ କି ଭଗବାନ ତେଲ ଥିଲେ, ଦେବତା ଥିଲେ, ଅସୁର ଥିଲେ, ଭଗବାନ ବି ଥିଲେ, ଭକ୍ତ ଥିଲେ, ତୁମେ ଏବେ କ'ଣ କହୁଛ, ସମୁଦ୍ର ମନ୍ଥନ ବେଳେ ଭଗବାନ କାହାକୁ ଡାକିଲେ, ସେ ତ ଅମୃତ ତାଙ୍କର ଟାର୍ଗେଟ ରଖିଥିଲେ, ଅମୃତ କାହାକୁ ଦେବୁ, ଦେବତା ମାନେ ତାଙ୍କର କ'ଣ ଦରକାର ଥିଲା ଅସୁରମାନ ଡାକିବାର, ଭଗବାନଙ୍କର ଭଗବାନଙ୍କ ସମସ୍ତ ଦରକାର ଅଛି, ଅସୁର କାମ ଅସୁର କରିବେ, ଦେବତାମାନଙ୍କ କାମ ଦେବତା କରିବେ, ଭକ୍ତ କାମ ଦେବ, ଭଗବାନ ସୃଷ୍ଟିରେ ଭଗବାନ କାହାକୁ ଗୋଇଠା ମାରିକି ଚାହାନ୍ତିନି, କାମ କିଛି ଅଛି, ମଣିଷ ବହୁତ ବୁଦ୍ଧିମାନ ହେବା ଦରକାର, ଆଉ ବିଶେଷ କରି ଆମେମାନେ ଭକ୍ତ ନା, ନିଜର ଭଜନ ଉପରେ ବହୁତ ଫୋକସ୍ ହେବା ଦରକାର, ଯଦିଓ ଆମେ ଗୋଷ୍ଠୀ ଆନନ୍ଦ ଆମେ ସେବା ବହୁତ କ'ଣ କୁହାଯାଏ ସମସ୍ତଙ୍କ ସହ ସଂଶ୍ଲିଷ୍ଟ ହେଇ କାର୍ଯ୍ୟ କରୁଛେ, କିନ୍ତୁ ସ୍ୱଭାବଟାକୁ ଜାଣିବା ଦରକାର, ଜଣେ ଭକ୍ତର ସ୍ୱଭାବ ଏତିକି ତାକୁ ପ୍ରଭୁ ସେତିକି ଦେଇଛନ୍ତି, ଆମେ କାହିଁକି ତା ସାର ଚାଲ ଆମେ ସାଇଡ଼ କାମ କରିବା, ଆଉ ଏଗୁଡ଼ା ଲାଇକିଂ ଡିସ୍ଲାଇକିଂ ତୁମେ ଏଗୁଡ଼ା ରଖୁଛ, ତୁମେ କି ଭଜନ କରିବ, ପ୍ରେ କର ତୁମେ ଆରେଞ୍ଜମେଣ୍ଟ ଆସିବ, ଲାଇକିଂ ଡିସ୍ଲାଇକିଂ ରହିବ ତୁମେ ଏଇଟା, ସେମିତି ଆମେ ତ ସେମିତି ଗୋଟେ ଶୁଦ୍ଧ ଭକ୍ତ ନୁହଁନ୍ତି, ଆମେ ଦେଖିଲେ ମାନେ ସେଥିପାଇଁ କୁହାଯାଏ ଆଉଟ୍ ଅଫ୍ ସାଇଡ଼ ଆଉଟ୍ ଅଫ୍ ମାଇଣ୍ଡ, ତୁମେ ଭଗବାନ ପ୍ରାର୍ଥନା କର, ତୁମେ ଭଗବାନ ସେମିତି ବ୍ୟବସ୍ଥା କରିଦେବେ, ଏମିତି ପରିବେଶ ଦେଇଦେବେ, ଏମିତି ସଙ୍ଗ ଦେଇଦେବେ, ତୁମେ ସେଠି ରାଗଦୋଷ ଆସିବନି, ଏଇଟା ସବୁ ଭଗବାନଙ୍କର ବ୍ୟବସ୍ଥା, ତୁମ ଯୋଜନାରେ କିଛି ହେବନି, ତୁମେ ଯୁଆଡ଼େ ଯାଇକି ପହଞ୍ଚ ତୁମ କପାଳ ଅଛି, ତୁମ କର୍ମଫଳ ଅଛି, ତୁମେ ସେଇଠି ଯାଇ ପହଞ୍ଚିଲେ ସେଇଭଳିଆ ମ୍ୟାଟର ହେବ, କିନ୍ତୁ ଭଗବାନ ତୁମ ପାଇଁ ବ୍ୟବସ୍ଥା କରି ତାଙ୍କୁ ପ୍ରେ କରିବେ, ପ୍ରଭୁ ମୁଁ ଚାହୁଁଛି ନିର୍ମଳ ଭଜନ କରିବେ, ଆପଣ ଯଦି ମୋତେ ସାହାଯ୍ୟ ନ କରିବେ ମୁଁ କ'ଣ କରିବି, ମୋତେ ଯିବଟା ନା, ସେ ତୁମକୁ ସେମିତି ଦେଇଦେବେ, ଯେଉଁଠି ରାଗଦ୍ୱେଷ ଆବେଶ ରହିବି, କାରଣ ରାଗଦ୍ୱେଷ ରହିଲେ ଭଜନ ଆବେଶଟା ଆସିବନି, ଆବେଶଟା ଆସିବନି ଭଜନରେ, ଆବେଶଟା ଅର୍ଥ ହେଉଛି ଯେ କ'ଣ କୁହାଯିବ ଯେ ଇମ୍ପ୍ରେସନ୍ସ, ଗୋଟେ ଡିପ୍ ଇମ୍ପ୍ରେସନ୍ସ, ଇଂଲିଶ ଗୋଟେ ଶବ୍ଦ ଏନ୍ଗ୍ରସ୍ଡ, ପୁରା ଗୋଟେ ଏନଗ୍ରେସ ଆଟାଚମେଣ୍ଟ ସେଟା ନୁହେଁ, ଏନଗ୍ରେସ୍ଡ ପୁରା ହେଇଯିବା ତା ଦେହରେ, ପୁରା ଗୋଟେ ଆବେଶ ରହିବ ଏଇଟା, ଏନଗ୍ରେସ ମେଟେରିଆଲି ଏନଗ୍ରେସ ପ୍ରଭାବ ସେ ୟୁଜ୍ କରନ୍ତି ସେ ୱାର୍ଡଟା, ସେଗୁଡ଼ା ଏଇ ଆବେଶରେ ଲାଗିବ, ପୁରା ପୁରା ତା ଦେହରେ ମଜିକି ରହିବା, ଓଡ଼ିଆରେ ଯେଉଁଟା କହୁଛି ମଜିକି ରହିଯିବା, ସେଇଟା ଦରକାର ଆମର, ସେଇଟା ନହେଲେ ତ ହେଇପାରିବନି। ରାଗ ଦ୍ୱେଷ ଭଲ ମନ୍ଦ ଲେଜିନେସ୍ ଗୁଡ଼ା ସବୁ କେତେ ପ୍ରକାର ଅନର୍ଥ ଅଛି, ପ୍ରାର୍ଥନା ବିନା ତ ହବନି। ସେ କଥା କହୁଥିଲି, ତାଙ୍କ ଝିଅ କଥା କହୁଥିଲି, ଆବେଶ କଥା ନା, ତାର ବି ଆବେଶ ଆସିଗଲା। ରାମାନୁଜାଚାର୍ଯ୍ୟ ଆଜି କେତେ କଥା ମନେ ପଡ଼ିଗଲା, ବହୁତ ଦିନ ତଳେ ପଢ଼ିଥିଲି ରାମାନୁଜାଚାର୍ଯ୍ୟ ଭରତରାଜନ କହିବି ବିଗ୍ରହ ନାଁ କହିବି ମନେ ପଡ଼ୁନି, କି ଭରତରାଜ ହେଇଥିବେ ନାଇଁ, ସେ ରଙ୍ଗନାଥ ଛୋଟ ବିଗ୍ରହ, ରଙ୍ଗନାଥଙ୍କର ଅର୍ଚ୍ଚା ବିଗ୍ରହ, ଅର୍ଚ୍ଚା ବିଗ୍ରହ ହାଇଦ୍ରାବାଦ ସବୁ ମୁସଲମାନ ଭାଙ୍ଗି ନେଇ ଆସିଲେ, ତାଙ୍କୁ ଆଣିକି ରଖିଥିଲେ, ତାଙ୍କ ରଖ ରଖୁ ବହୁତ ସୁନ୍ଦର ଇଏ ଝିଅ ତାଙ୍କ ସାଙ୍ଗରେ ଖେଳିଲା, ଇଏ ତାଙ୍କ ସାଙ୍ଗରେ ଖେଳେ ଖେଳୁ 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 ଭଗବାନ ନା, ଏକ ମୁସଲମାନ ଘରର ଝିଅ ଯବନୀ କନ୍ୟା, ଯବନର କନ୍ୟା, ଭଗବାନ କାହାର, ଭଗବାନ ହିନ୍ଦୁର ମୁସଲମାନର ଖ୍ରୀଷ୍ଟିଆନ ନୁହନ୍ତି, ଭଗବାନ ଜୀବର ସବୁ, ଯେଉଁ ଜୀବ ତାଙ୍କୁ ଭଲ ପାଇପାରିଲା, ଆମକୁ ଭଗବାନ ଭଲ ପାଇବାର ଅଛି, କେଉଁ ଜାତି କେଉଁ ପତି ଏସବୁ କିଛି ନାହିଁ, କେତେ ଉଚ୍ଚ କୂଳରୁ ହଉ କି ନିଚ କୂଳରୁ ହଉ, କୂଳ ତୁମର କ'ଣ କରିବ, ଯେଇ ଭଜେ ସେଇ ବଡ଼, ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛାର, କୃଷ୍ଣ ଭଜନ ତେ ନାହିଁ ଜାତି କୁଳା ଦେବୀ ଚାର, ଜାତି କୂଳରୁ କ'ଣ ଅଛି, ଜାତି କୂଳ ଆମର କ'ଣ କରିବ, ଭଜନ ହେଉଛି ବଡ଼, ଯିଏ ଭଜିଲେ ସେ ବଡ଼, କେହି ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ ସନ୍ନ୍ୟାସୀ ହଉ ବ୍ରାହ୍ମଣ ହଉ କ୍ଷତ୍ରିୟ ହଉ, ଯିଏ ଭଜନ କରିବ ସେ ବଡ଼, ସେ ପ୍ରଭୁ ପାଖକୁ ଯିବ, ସେଥିରୁ କ'ଣ ଅଛି, ପଇସା ଯା ପାଖରେ ଧନୀକୁ ହବ ନା, ଆଉ ବ୍ରାହ୍ମଣ ଧନୀ ଶୂଦ୍ର ଧନୀ ଲେଖାହଉଛି କି, କରୋଡ଼ପତ୍ର କେତେ ଲେଖାହଉଛି, ଏଇଟା ଶୂଦ୍ର ଧନୀ ଲେଖାହଉଛି କି, ଖ୍ରୀଷ୍ଟିଆନ ଧନୀ ଆମେରିକାନ ଧନୀ ନାହିଁ, ଧନୀ ଧନୀ ତାର ଡେଜିଗ୍ନେସନ କିଛି ରହିବନି, ସେ ଭକ୍ତ ଭକ୍ତ, ଯିଏ ଭଗବାନ ପାଇଲେ ସେ ତାର ଖେଳୁ ଖେଳୁ ତାଙ୍କର ଆବେଶ ଆସି ହେଇଛି, ଆଉ ତାଙ୍କ ସାଙ୍ଗରେ ପ୍ରାଙ୍ଗନା ପୁରା କଥାବାର୍ତ୍ତା କରନ୍ତି, ଖେଳନ୍ତି, ସଜେଇ ଦିଅନ୍ତି, ତାଙ୍କ ପ୍ରେୟସୀ ଭାବୁ ଚାଲି ଆସି, ପ୍ରେୟସୀ ଭାବୁ ଚାଲି ଆସି, ତାଙ୍କ ବିନା ମୁଁ ତା ବିବାହ ହେବିନି, ସେ ଚାହୁଁଥିଲେ ତାଙ୍କୁ ହିଁ ପତି ରୂପରେ ସ୍ୱୀକାର କରି, ସେଣେ ରଙ୍ଗନାଥ ତାଙ୍କର ନା ସରି ରାମାନୁଜାଚାର୍ଯ୍ୟ, ସେ ତ ଲକ୍ଷ୍ମଣ ଆସି ତାଙ୍କର ପୁରା ରଙ୍ଗନାଥ ଡାକୁଛନ୍ତି, ପ୍ରଭୁ ଆପଣ କେଉଁଠି ଅଛନ୍ତି କ'ଣ ଅଛନ୍ତି କେଉଁଠି ବିଗ୍ରହ ଗଲା, ତାଙ୍କୁ ଭଲ ହିଷ୍ଟ୍ରି ଥିଲା, ସେ ବହି ସବୁ ବହୁତ ଲେଖି ରଖିଥିଲେ, ଖାତାପତ୍ର କୁଆଡ଼େ ଏପଟ ସେପଟ ତିନିଟା ଚାରିଟା ଆଲମିରା ରହିଲାଣି, ତା ସବୁ କେଉଁଠି ରହିଛି ମୋତେ ଖେଳିବା ବର୍ତ୍ତମାନ ମୁଣ୍ଡ ଖରାପ ହେଇଗଲା, ଆଗରୁ ସବୁ ଏତେ ନଥିଲା ନା ସେବା ନଥିଲା, ଏକୁଟିଆ ରହୁଥିଲେ ସବୁ ରିସର୍ଚ୍ଚ କରୁଥିଲେ, ଆଉ ଏଇଟା ସେବା ଦାୟିତ୍ୱ ନା, ଏଇଟା ଆଉ ଗୋଟେ ଜିନିଷ କ'ଣ କରିବା, ସେତେବେଳେ ସେ ବହୁତ ଷ୍ଟୋରୀଟା ପୁରା ଲେଖିକି ରଖିଥିଲି ମୁଁ, ରାମାନୁଜାଚାର୍ଯ୍ୟ କାହିଁକି ସବୁ ଧ୍ୟାନ କଲା ପରେ ରାମାନୁଜାଚାର୍ଯ୍ୟଙ୍କୁ କହିଲେ, ହଁ ସେଇଠି ସେ ତ କହିଲେ ଆଉ କିଏ ଆମର ଠାକୁର ରଙ୍ଗନାଥ କହିଲେ ମୁଁ ଏଇଠି ଅଛି, ମୋତେ ଆକବରଙ୍କର ବାସା ଆକବର ମୋତେ ରଖିଦେଇଛନ୍ତି, ତୁମେ ଆସ ଆସ, ଆକବର ତାଙ୍କର ସୈନ୍ୟମାନଙ୍କୁ ସରି ତାଙ୍କର ସରି କ'ଣ ଶିଷ୍ୟମାନଙ୍କୁ ଧରିକି ରାମାନୁଜାଚାର୍ଯ୍ୟ ପୁରା ଆସିଲେ, ସେ ଆସିକି ରହିଲେ, ଆଉ ରାମାନୁଜାଚାର୍ଯ୍ୟ ବହୁତ ପ୍ରଭାବଶାଳୀ ଲକ୍ଷ୍ମଣଙ୍କ ଅବତାର, ଆସି ଆସି କହିଲେ ଆକବର ଡକେଇଲେ, ଆସ ମୋ ବିଗ୍ରହ ମୋତେ ଫେରେଇ ଦିଅ, ଏ ବିଗ୍ରହ ଆମର ଫେରେଇଦେଲେ, ଇଏ ଶୁଣିଦେଲେ ଝିଅ ଶୁଣିଦେଲେ, ଆରେ ଭଗବାନଙ୍କର ଭକ୍ତମାନ କେମିତି ଥିଲେ, ଆମେ କ'ଣ ଭକ୍ତ ଗୋଟେ ହେଇଛେ, କ'ଣ ଆମେ କ'ଣ ଗୋଟେ ଭାବ ରହିଛି ଭଗବାନଙ୍କ ପ୍ରତି, ଭଗବାନଙ୍କ ପ୍ରତି ଆମର କ'ଣ ଗୋଟେ ଭାବ ରହିଛି, ପ୍ରଭୁପାଦ କେତେ ରିପିଟ୍ କରୁଛନ୍ତି ସେ ଡେଟିଙ୍ଗ ଉପରେ, ବିଗ୍ରହଙ୍କ ଉପରେ, ନା ବିଗ୍ରହ ନନ୍ ଡିଫରେଣ୍ଟ ଫ୍ରମ୍ କୃଷ୍ଣ, ପର୍ମରେ ସେ କହୁଛନ୍ତି କୃଷ୍ଣ ଅଭିର୍ଣ୍ଣ, ବିଗ୍ରହ ଅଭିର୍ଣ୍ଣ, ଆମେ ଆଇଡିଆଲୋସିପ୍ କରୁନୁ, ଫରେ ଆମର ଆମର ଭଗବାନଙ୍କର ଭଗବାନ ଦର୍ଶନ କରିବା, କୀର୍ତ୍ତନ କରିବା, ଭଗବାନଙ୍କ ଆଗରେ ଭଗବାନ ଏକୁଟିଆ ରହିଥିବେ, ଭଗବାନ କ'ଣ କରୁଛନ୍ତି ଆମେ ଚିନ୍ତା ବି ଆସୁନି, କେହି ଗୋଟେ ଚିନ୍ତା କରୁନି ଭଗବାନ କ'ଣ କ'ଣ ହଉଥିବ, ପ୍ରଭୁଙ୍କର କ'ଣ ହେଲା, ଭଗବାନ କେମିତି ରହିଛି, ଆମେ ସେ ଜ୍ଞାନରେ ସେ ଚେତନା ସ୍ତର ସେ ଯାଇନି ନା, ନାମରୂପ ବିଗ୍ରହ ତିନି ଚିଦାନନ୍ଦମୟ, ଆମେ ଯେତେ ଚେତନା ଉନ୍ମେଷ ହବ ଆମେ ସେତେ ରେସିପୋକେସନ୍ଟା ପାଇବା, ସମୟ ହବନି ତା କନିଷ୍ଠ ସ୍ତରରେ ହୁଏନି, କିନ୍ତୁ ଆମକୁ ଲାଗି ଲାଗି ରହିବାକୁ ପଡ଼େ, ତାପରେ ଧୀରେ ଧୀରେ ଭଗବାନ ଦୟା କଲେ ସେ ଅନୁଭବଟା ଆସିବ, ସବୁ ଜିନିଷ ଜଣାପଡ଼ିବ, ବିଗ୍ରହ କଥା କୁହନ୍ତି, ଭୋଜନ କରନ୍ତି, ସବୁ କରନ୍ତି, ସେ ତ ଯାହା ଗ୍ରହଣ କରିବେ ସେ ସବୁ, ଆମେ ଆମ ଦେଖିଛୁ ଆଖିରେ ଦେଖିଛୁ, ଆଉ ଆମ ଗୁରୁଦେବଙ୍କ ଦ୍ୱାରା ଆଖିରେ ତ ସବୁ ଆମର କଥା କୁହେ, ଠାକୁର ଯେତେ ଠାକୁର ଆମର ଗୁରୁଦେବଙ୍କୁ ଯେତେ ଠାକୁର ସମସ୍ତେ କଥା କହିଛି, ଯେତେ ସବୁ ଗୋପାଳଙ୍କ ତ ଆରମ୍ଭ କରି ଗୋପୀନାଥ ଆରମ୍ଭ କରି ଆମର କୃଷ୍ଣ ବଳରାମ ଗୌରନୀତା ଜଗନ୍ନାଥ ବୋଲି ସବୁ କଥା କୁହା ଠାକୁର ସବୁ କଥା କହିଛନ୍ତି, ଆମେ ହଜାର ଲୋକ ଆମେ କହିଛନ୍ତି ଆମେ ବିଶ୍ୱାସ କରିଛୁ, ଆମେ ଯେଉଁଠି ରହିଲେ ବି ସେ ଆମର ସବୁବେଳେ ସବୁବେଳେ ହିଁ ଆମର ପ୍ରାଣ ହେଇକି ରହିବେ, ଯେଉଁଠି ରହିଲେ କ'ଣ କରିବା, କପଡ଼ା ନେଇକି ଆମେ ରହୁଛୁ, ଆମେ ସେତିକି ସମର୍ଥ ସାଧୁ ନୁହଁ, କିନ୍ତୁ ସିଏ ଭଗବାନ, କେବେ ବି ତାଙ୍କର ଅବହେଳା କଲେ କେବେ କିଏ ସୁଖରେ ରହିପାରିବେ। ପ୍ରପଦ କହୁଛନ୍ତି ମନ୍ଦିର ଅସୁବିଧା ହେଉଛି ମାନେ ତୁମେ ଡେଟି ୱର୍ଶିପ୍ରେ ନିଶ୍ଚିତ ନେଗ୍ଲେକ୍ଟ କରୁଛ, ଅନଡାଉଟଲି ଭଗବାନ ଯେଉଁଠି ଖୁସି ରହିବେ କିଛି ଅଭାବ ରହିବେନି, କୌଣସି ଅଭାବ ରହିବେ, ଭକ୍ତ ବି ଖୁସି ରହିବେ, ରୋଗା ବି ହେବେନି। ଲକ୍ଷ୍ମୀ ଛାଡ଼, ଲକ୍ଷ୍ମୀ ତ ମୁଁ ମୋ ଜୀବନର ଅନୁଭବ କରି ମୁଁ କଥା କହୁଛି, ମୁଁ ତିରୋଟିକାର କଥା କାହାକୁ କହୁନି। କିଛି ପଇସା କଲେକ୍ସନ୍ କରିବା ଦରକାର ହିଁ ନାହିଁ, କୃଷ୍ଣ ଦେଇଦେବେ, ପଠେଇଦେବେ, କାହାକୁ ମାଗି ହାତ ପତିବା ଦରକାର ହିଁ ନାହିଁ। ତୁମେ ଭଗବାନ ଖାଲି ଭଲ ପାଇବାର ଅଛି, ସେ ଲକ୍ଷ୍ମୀ ପ୍ରତି ସେ ପଠେଇବେନି, କାହା ହୃଦୟରେ ପ୍ରେରଣା କରି ପଠେଇଦେବେ, ସେ କିଛି ଯୋଜନା କରିବା ଦରକାର ନାହିଁ। ଭଗବାନ ମୁଁ ତୁମକୁ ସେବା କରିବାର ଅଛି, ମୁଁ ଶାଗ ପଚାଶ ଦେଲେ ସେବା କରିବି, ଗୋଟିଏ ଟଙ୍କା ଦେଲା ଆପଣଙ୍କର, ଗୋଟିଏ ଦେଲା ଆପଣଙ୍କର, ମୋର କ'ଣ ଅଛି, ମୋର କିଛି ପ୍ରୋଜେକ୍ଟ ନାହିଁ, ପ୍ରୋଜେକ୍ଟ ହେଉଛି ଆପଣଙ୍କର, ଗୋଟିଏ ଦେଲା ଆପଣଙ୍କର, ଗୋଟିଏ ଦେଲା ଆପଣଙ୍କର, ମୋର ଅସୁବିଧା କ'ଣଟା ହେଉଛି, କିଛି ଆବଶ୍ୟକ ନାହିଁ। ଭଗବାନ ପ୍ରଭୁପାତ ଯାଇଥିଲେ ନା, ସବୁ ଆସିକି ପହଞ୍ଚୁଥିଲା। ପ୍ରଭୁପାତ କହୁଛନ୍ତି ଇଣ୍ଡିଆନ ଗଭର୍ଣ୍ଣମେଣ୍ଟରେ, ଆମେ ଯେତେବେଳେ ବିଦେଶକୁ ଆସିଲି, ପ୍ରଭୁପାତ ଇଂଲିଶ ଲେକ୍ଚର ଗତକାଲି ଶୁଣିଥିଲି କଥା ନା, ଆଜି ଶୁଣିଥିଲି। ପ୍ରଭୁପାତ କହୁଛନ୍ତି ଇଣ୍ଡିଆନ ଗଭର୍ଣ୍ଣମେଣ୍ଟରେ, ଇଣ୍ଡିଆନ ପାର୍ଲାମେଣ୍ଟରେ ଗୋଟେ ବଡ଼ ଇସ୍ୟୁ ହେଲା ଯେ ଇସ୍କନରେ ଲୋକମାନେ କେଉଁଠି ପଇସା ଆଣୁଛନ୍ତି। ସେତେବେଳେ ମୋତେ ଲେଟର ଆସିଥିଲା, ତାଙ୍କୁ ଦେଇଥିଲା, ଆମେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଆଣୁଛୁ, ମାନେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ସେତେବେଳେ ଖାଲି ଗ୍ରନ୍ଥ ବିତରଣ କରିକି ଇସ୍କନ ଚାଲିଥିଲା, କେତେ ଲୋକମାନେ ଗ୍ରନ୍ଥ ନଉଥିଲେ। ବିଦେଶରେ ଏମିତି ନାହିଁ ଯେ 100 ଟଙ୍କା, ଆମ ଓଡ଼ିଶାରେ କ'ଣ 100 ଟଙ୍କା ଦେଲେ କ'ଣ କହିବେ, ଗୀତା କେତେ 120, 130, 150, 100 ଟଙ୍କା ନେଉନା, 10 ଟଙ୍କା କମିବ ନା, ତାଙ୍କର ସେମିତି ନାହିଁ, ସେମାନେ ମୂଲ୍ୟ ଦେଖନ୍ତିନି, ସେ ବହିଟା ନେଇ ଆକାଉଣ୍ଟରେ ଦେଇଦେଲେ ଡୋନେସନ୍, ତାଙ୍କ ଇଚ୍ଛା ଏତେ ହେଲା, ବହିରେ କଷ୍ଟ ଦେଖିବେନି, ବହିରେ 10 ଡଲାର ଦେଇଥିଲେ ସେ 100 ଡଲାର ଦେଇଦେଇକି ପଳେଇବେ। ସେଇଭଳି ତାଙ୍କର ସେ ବିଦେଶୀମାନେ ଖାଆନ୍ତିନି, ଦିଅନ୍ତି, ଇଏ ଆମ ଭାରତୀୟ ଲୋକ ଚଳୁ କରିଦେବେ, ମଠ ମନ୍ଦିର ସଭା ମିଳିଲା ଚଳୁ କରିଦେବେ, ବିଦେଶମାନଙ୍କୁ ସେଇଟା କେବେ କହିବେନି, କେବେ କହିବେନି। ସେଥିପାଇଁ ତାଙ୍କର ଅନୁଦାନଟା ସବୁବେଳେ ଏ ବିଶ୍ୱ ପାଇଁ ତାଙ୍କର ଅନୁଦାନ, ପୂର୍ବତନ ଯେଉଁମାନେ ସାହାଯ୍ୟ କରିଛନ୍ତି, ଆଜି ବି ଯେତେ ଦେଖୁଛନ୍ତି ସେମାନେ ଯେତେବେଳେ ଆସିବେ ମାନେ ଡୋନେସନ୍ ଦେଇକି ଯିବେ, ସେ କେବେ ନା ସେମାନେ ଗରିବଟେ ହେଲେ ବି ସେମାନେ ତାଙ୍କର କେବେ ଖାଇବେନି, ଏତେ ନ ଦେଇପାରିଲେ ବି ଖାଇବେନି, କେବେ ସେ ଚାହିଁବେନି ଆମେ ଇଏ କରିବୁ, କେବେ ତାଙ୍କ ଏ ମେଣ୍ଟାଲିଟି ପୁରା ଜିରୋ ଜିରୋ ମେଣ୍ଟାଲିଟି ଏଇ ସେ ଜିନିଷଟା ଆମର ତ ପୁରା ଅସଂସ୍କାରୀ। ଏମାନଙ୍କର କଲ୍ୟାଣ ଯେ ମଠ ମନ୍ଦିର ପଇସା, ଭଗବାନଙ୍କ ପଇସା ସବୁ ପକେଟରେ ପୁରା ଖାଇ ପିଇ ଦେଉଛନ୍ତି, ତମେ ନର୍କକୁ ସିଧା ଯିବ, ସିଧା ନର୍କ ପାଇଁ ତମ ରାସ୍ତା, ଆର ଜନ୍ମରେ ମଠରେ କୁକୁର ବିରାଡ଼ି ହେଇକି ଜନ୍ମ ହେଇକି ରହିବ, ମଠ ଦାନ ଖାଇଲେ ତୁମେ ଆଉ ଦେବସ୍ୱ ବ୍ରହ୍ମସ୍ୱ ରାଜସ୍ୱ ଆମର ମା ମାନେ ସବୁ ଶିଖିଛନ୍ତି, ଠାକୁର ପଇସା ଏଗୁଡ଼ା ତ କିଛି ଚେତନା ନାହିଁ, ମାନେ କ'ଣ ଭୋଜନ କରିବି, ଆଉ ସଂସ୍କାରୀ ପୁରା, ଆଉ ସିଏ ଭଗବାନଙ୍କ ସମ୍ବନ୍ଧ ନା, ଆଉ ରାମଚର୍ଯ୍ୟ ଆସିଲେ ଇଏ ତ ତାଙ୍କର ତ ସମ୍ବନ୍ଧ ହେଇଗଲାଣି, ଭଗବାନ କାହାର ଦେଖୁନା, ଆସି କହିଲେ ଝିଅ ସିଏ ବଡ଼ ସାଧୁ ସିଏ, ଆଉ ତାଙ୍କୁ ବିଘ୍ର ଦେଇଦେବାକୁ ପଡ଼ିବ, କହିଲେ ନାଇଁ ମୁଁ ଦେବିନି, ମୁଁ କ'ଣ ଦେବି, ତାଙ୍କ ବିନା ମୁଁ ବଞ୍ଚିପାରିବିନି, କହିଲେ କ'ଣ ସେ ହିନ୍ଦୁ ଠାକୁର ତୋର କ'ଣ ଅଛି, ତୁ ମୁସଲମାନ ଝିଅ ତୋର କ'ଣ, ଆମର ତ ଆଲାମ ଡାକିଆ, ସିଏ ମାନେ ଠାକୁର ରଙ୍ଗନାଥ ସୁନ୍ଦର ଦେଖାଯାନ୍ତି ବୋଲି ସେ ବେଶ ପିନ୍ଧେଇ ଆଗରୁ ସବୁ ଛୋଟ ପିଲାମାନଙ୍କର ସ୍ୱଭାବ ସେମିତି ଥିଲା ନା, ଏଗୁଡ଼ାକ ଆଜିକାଲି ମୋବାଇଲ ଧରିକି ନଷ୍ଟ ହେଇଗଲେ ନା, ଆଗରୁ ଛୁଆମାନଙ୍କୁ ଦେଖୁଛି କଣ୍ଢେଇ ସେ କ'ଣ ତାକୁ ଶଙ୍ଖା ପିନ୍ଧେଇବେ, ତାକୁ ଶାଢ଼ୀ ପିନ୍ଧେଇବେ, ସେ ନିଜେ ବି ସବୁ ପିନ୍ଧୁଥିଲେ, ଭଗବାନଙ୍କର କେତେ ସୁନ୍ଦର ସୃଷ୍ଟି କରିଥିଲେ ନା, ନଷ୍ଟ କରିଦେଲେ ମୋତେ ଚିନ୍ତା କରୁଛି, ମୋତେ ଆଉ ମଣିଷ ସମାଜ ରହିବା ପାଇଁ ଇଚ୍ଛା ହେଉନି, ମାନେ ପଶୁପକ୍ଷୀମାନଙ୍କ ପାଖରେ ଗାଈଙ୍କ ପାଖରେ ହେଲେ ଗାଈ ଚରଣ ମାନେ ଲାଭ ଅଛି, ଏଗୁଡ଼ାଙ୍କ ସାଙ୍ଗରେ କ'ଣ ଅସଂସ୍କାରୀ ଯିବ, ଗୁଡ଼ାକ ତାଙ୍କ ଭିତରେ ଖାଲି କେବଳ କାମ ଡିଜାୟାର ଗୁଡ଼ା ଖାଲି ଭର୍ତ୍ତି ହେଇକି ରହିଛି, ଭୋଗୀ ଗୁଡ଼ାକ ଏଇଟା ଏମାନଙ୍କର କ'ଣ ହୃଦୟ ଅଛି, ବିବେକ ନାହିଁ, ଏମାନଙ୍କର କୌଣସି ମାନେ ଗୋଟେ ଡିଭାଇନ୍ କ୍ୱାଲିଟି କିଛି ନାହିଁ, ଲୋକମାନଙ୍କର କୌଣସି ଗୋଟେ ମାନବିକତା ଲୟାଲିଟି ନାହିଁ, ଗୋଟେ କଥା କହିବେ ତାଙ୍କ କଥାରେ ରଖିପାରିବେନି, ତୁମେ କ'ଣ ମଣିଷ ହବ, ପ୍ରତିଶ୍ରୁତି ଦେଉଛ ମାନେ ତୁମେ କରିବାକୁ ପଡ଼ିବ, ସେଇଟା ନା ତୁମେ ମଣିଷ ନୁହଁ, ତୁମେ ୱାର୍ଡ଼ ଦେଇଛ ଏଇଟା କରିବାକୁ ପଡ଼ିବ, ଯେକୌଣସି ପରିସ୍ଥିତିରେ କଥା ଦେଇଛ କାହିଁକି ଏଇଟା କରିବନି, ଏଇଟାଙ୍କର ବିବେକ ସବୁ ନାହିଁ ଏମାନଙ୍କର, ଇଏ କ'ଣ ସବୁ ଭଗବାନ ଡାକିବେ, ଭଗବାନ ଡାକିବା ଉଦାର, ଅତ୍ୟନ୍ତ ଉଦାର ଲୋକ ହବାକୁ ପଡ଼ିବ, ଆମ ଜୀବନରେ ଆମେ ଗର୍ବ କରୁ, ଆମ ଜୀବନରେ କେବେ କୌଣସି ଜିନିଷକୁ ଫେଲ୍ କରୁନୁ, ଯେତେବେଳେ ଆମ ଗୁରୁଙ୍କର ଏତିକି ଆଶୀର୍ବାଦ ଅଛି, କହିଛୁ ମାନେ କରିବୁ, ଏଇଟା କରିବୁ ନା ତ ନା କରିଦେବୁ, ହଁ କରିବୁ ମାନେ କରିବୁ, ଡୁପ୍ଲି ଶେଷ ନ ଗୋଟେ କରିପାରିବୁ, କରିବି ଯିବି ଯିବି, ଯାହାଟା କରିବାର ଅଛି ମୋତେ କରିବାକୁ ପଡ଼ିବ, ଏସବୁ ପଲିସ୍ ଷ୍ଟେଟମେଣ୍ଟ, ପଲିଟିକାଲ ଷ୍ଟେଟମେଣ୍ଟ ଆମେ ଶିଖିନୁ, ଭଗବାନଙ୍କର ଭକ୍ତ ଭାବନା ଆମେ ମହାନ, ଆମକୁ ମହାନ ଗୁଣ ଅର୍ଜନ କରିବାକୁ ପଡ଼ିବ, ମଣିଷ ଆମକୁ କ'ଣ ଗୋଟେ ଶିଖେଇବ? ମଧୁମାଂସ ଖାଇବା ଲୋକ ଆମକୁ ଶିଖେଇବ କି? ମଧୁମାଂସ ଖାଇବା ଲୋକ ଯଦି ହରିନାମ କରିବା ଲୋକ ଶିଖେଇଲା, ତାହେଲେ ଆମେ ସମାଜକୁ କ'ଣ ଶିଖେଇବା? ତାମାନେ ଆମେ ଧର୍ମ ଠିକ୍ ଧର୍ମ ଧ୍ୱଜି ଆମେ ଠିକ୍ସେ ଭଜନ କରୁନେ? ଏସବୁ କମନ୍ ଜିନିଷ ତୁମେ ଦେଖ, ସେ ଗୋଟେ ଛୁଆଟା ମାନେ ଝିଅଟା ତାର ପିନ୍ଧେ ପିନ୍ଧେ ଡ୍ରେସ୍ ଭଗବାନ କେମିତିକା, ଆଉ ଜଣେ ଭଗବାନଙ୍କୁ ସେବା କରୁଛି, ସେ ପୁଣି କଣ୍ଡିସନ କରୁଛି ମୁଁ ଏମିତି କାହିଁ କରିବି, ଏଇଟା କାହିଁ କରିବି? ତୁମ ଭଗବାନ ତୁମ ସେବା ନେବେ? ପ୍ରଭୁ ତୁମ ସେବା ନାହିଁ? ଭଗବାନ କ'ଣ ଭିକାରୀ କି? ତୁମେ ଯିଏ କାହାର ଗୋଟେ ପ୍ରୀତି ନାହିଁ ଭଗବାନ ତାକୁ ଗ୍ରହଣ କରିବେ କିଛି ନାହିଁ? ଭଗବାନ ସେମିତି ନୁହନ୍ତି, ସେ ଖେଳେ ଖେଳେ ତାଙ୍କ ସାଙ୍ଗର ତାର ଏମିତି ସମ୍ପର୍କ ଆସିଗଲାଣି, ଆଉ ସିଏ କହୁଛି ନାହିଁ ମୁଁ ତାଙ୍କ ବିନା ବଞ୍ଚିପାରିବେନି, ଫ୍ରେସ୍ ଭାବ ଚାଲି ଆସିଛି, ତାଙ୍କୁ ନେଇଗଲେ ବାପା ମୁଁ ମରିଯିବି, ଇଏ ଦ୍ୱନ୍ଦ୍ୱରେ ପଡ଼ିଲେ କିଏ ଏଣେ ତାକୁ ପ୍ରତିଶ୍ରୁତି ଦେଇଦେବି ନହେଲେ ତୁମ ଠାକୁର ଫେରେଇ ଦେବି, ରାମାନୁଜ ଗୋଟେ ପାଖରେ ଝିଅ ଗୋଟେ ପଟରେ, ଇଏ ତ ସଙ୍କଟରେ ପଡ଼ିଲେ କିଏ ଆଗୁଆ ଆସି ତ କୃଷ୍ଣ ଭକ୍ତ, ସେ ଜାଣିଛନ୍ତି ଭକ୍ତର ମହିମା, ଆସିଛି କହିଲେ କ'ଣ କରା ହବ? ତ ସାଧୁଙ୍କୁ କହିଲେ ମା ମୁଁ ସାଧୁଙ୍କୁ ତ କଥା ଦେଇଦେଇଛି ରାମାନୁଜାର୍ଯ୍ୟଙ୍କୁ, କେମିତି ଆଜି କଥାଟା ମନ ଲଗେ ମୋର ଭାରି ପ୍ରିୟ ଷ୍ଟୋରି, ତାଙ୍କ ଦୟା ଆସିଲା, ଝିଅ କଥାରେ ମୋତେ ବହୁତ ସୁନ୍ଦର ଲାଗେ, ଆଉ କହିଲେ ମା ମୁଁ ସାଧୁ କଥା ଦେଇଛି ଫେରିଦେବାକୁ ପଡ଼ିବ ମୋତେ, କହିଲା ମୁଁ ଫେରିପାରିବି, ତାକୁ ଫେରେଇବ ତାଙ୍କୁ ଯଦି ଫେରେଇବ ତାଙ୍କ ଝିଅ ଘରେଇବ ମୁଁ ଚାଲିଯିବି, ଇଏ ବହୁତ ଝିଅଙ୍କୁ ଭଲ ପାଆନ୍ତି, ତାଙ୍କୁ ଫେରେଇଲେ ମୁଁ ବଞ୍ଚିବିନି, ମୁଁ ସିଧା ମୃତ୍ୟୁବରଣ କରିବି, ଇଏ ଦ୍ୱନ୍ଦ୍ୱରେ ପଡ଼ିଗଲେ କହିଲେ ତାଙ୍କୁ କ'ଣ କରାହବ? ଉପାୟ ଚିନ୍ତା କଲେ, ଆଗରୁ ଭଗବାନଙ୍କର ଭକ୍ତ ତ ଚିନ୍ତା କଲେ, କହିଲେ ଗୋଟେ କାମ କରାହବ, ଦୁଇ ଜଣ ଜଣଙ୍କୁ ଚାହୁଁଛନ୍ତି ନା, ଠିକ୍ ଅଛି ଠାକୁରଙ୍କ ମଝିରେ ରଖା ହବ, ଡକା ହବ, ଯିଏ ଯେଉଁ ଠାକୁର ଆସିବେ ଯାହା ପାଖକୁ ପଳେଇବେ ତା ଠାକୁର ଯିବେ, ଆଉ ଯଦି ସେ ସାଧୁଙ୍କର ହେଇଥିବେ ସାଧୁ ପଳେଇବେ, ଆଉ ତୁ ଡାକିବୁ ମା ଥିବ ନା ତୁ ତୁ ପଳେଇ ଆସିବୁ, ରାମ ଚାଷୀ କହିଲେ ମୁଁ ରହିବି ସାକ୍ଷୀ, ଏ ସରି ଆଗରୁ କହିଲେ ମୁଁ ରହିବି ସାକ୍ଷୀ, ରାମ ଚାଷୀ ଡକା ହେଲା, ରାମ ଚାଷୀ ଆସିଲେ ଆସି ଡାକିଲେ କହିଲେ ଆପଣଙ୍କୁ କହୁଛନ୍ତି ଆପଣ ଠାକୁର ଡାକନ୍ତୁ, ପ୍ରଭୁ ଆସ ଯିବା, ଆପଣ ଆସନ୍ତୁ ଆପଣଙ୍କ ଆସ୍ଥାନକୁ ଆସନ୍ତୁ, ଠାକୁର ଆସିଲେନି, ଠାକୁର ଆସିଲେନି, ଇଏ ତ ଡାକିଲେ କିଏ ଝିଅ ତ ଡାକିଲେ କହିଲେ ପ୍ରଭୁ ତୁମେ ଆସ ମୋ ପାଖରେ ହିଁ ରହିବ, ମୁଁ ତୁମର ପ୍ରେୟସୀ, ତାର ମୁଁ ତ ଡାକିଲେ ଠାକୁର ଚାଲି ଚାଲିବ ପଳେଇବେ, ରାମାନୁଜ ହାହାକାର କରିଦେଲେ ପୁରା, ରାମାନୁଜ ସବୁବେଳେ ଦଣ୍ଡ ଧରନ୍ତି ନା ସିଏ, ହଁ ଦଣ୍ଡକୁ କଚାଡ଼ିକି ତିନି ଭାଗ କରିଦେଲେ, କହିଲେ କପଟି ମୋତେ ସ୍ୱପ୍ନ କାହିଁ ଦେଉଥିଲ, ଠାକୁରଙ୍କୁ ଗାଳି ଦେବେ, ଏ କପଟି ମୋତେ ସ୍ୱପ୍ନ କାହିଁ ଦେଉଥିଲ, ତୁ ଜାଣିଛ ମୁଁ କିଏ ଲକ୍ଷ୍ମଣ ନା ସିଏ, ମୁଁ ଜାଣିଛ ମୁଁ କିଏ ଜଗତରେ, ମୁଁ ତୁମକୁ ମୁଁ ନାସ୍ତିକ ହେବି ଜଗତରେ, ତୁମ ସ୍ଥିତିକୁ ମୁଁ ରଖିବିନି, ସବୁବେଳେ ନାସ୍ତିକବାଦ ମୁଁ ପ୍ରଚାର କରି, ଠିକ୍ ଅଛି ତୁମେ ରୁହ ଜଗନ୍ନାଥ ପାଖରେ, ମୁଁ ଚାଲିଲି, ଠାକୁର ସାଙ୍ଗେ ସାଙ୍ଗେ ଓଲଟି ପଡ଼ିଲେ, ଭୟ କରିଗଲେ, କହିଲେ ବାବା ଇଏ ଇଏ ରଖିବ କି ଲକ୍ଷ୍ମଣ ନା, ଇଏ ଜଗତରେ ଯଦି ପ୍ରଚାର କରି ନାସ୍ତିକବାଦ ମୋତେ ଉଡ଼େଇ ଦେବ, ମୋ ମଠରୁ ସଫା କରିଦେବ, ସାଙ୍ଗେ ସାଙ୍ଗେ ଠାକୁର ବୁଲିପାରିଲେ ଝିଅ ପାଖରୁ, ପୁଣି ଆସି କୋଳରେ ବସିପାରିଲେ, ଆଉ ଇ ପାଗଳ ହେଇଗଲା, ଆରେ ଭଗବାନ କାହାର ଦେଖ, ଭଗବାନ ପ୍ରେମର ଠାକୁର ସେ, ଆମକୁ ତ କ'ଣ ଅଛି, ଆମେ ତ ଆମ ନିଜ ଚିନ୍ତା ଛାଡ଼ିପାରୁନି, ଆମ ଗୋଡ଼େଇ ଗୋଡ଼େଇ ଆମ ଚିନ୍ତା ଖାଉଛି, ମୋର ଏଇଟା ହେଇଗଲା ମୋର ସେଟା ହେଇଗଲା ସେଟା ହେଇଗଲା, ସେ ଖେଳୁ ଖେଳୁ କଣ୍ଢେଇ ଖେଳୁ ଆଜି ପ୍ରଭୁ ବସ ହେଇଗଲା, ପ୍ରେୟସ ହେଇଗଲା ନା, ଆଉ ଇଏ ଇଏ ତ ଆଗକୁ ଆଶ୍ଚର୍ଯ୍ୟ ହେଇଗଲେ, କାହାର ମୁଁ କହିବି, ଇଏ ତ ଦୁଇ ଜଣଙ୍କର ହେଲାନି ଠାକୁର, ପଳେଇଲେ ନା, ରାମଚର୍ଯ୍ୟ ଖୁସି ହେଇଗଲେ, ଆସିଲେ ତ ଚାଲିଲି ଆଉ ଧରିକି ଚାଲିଲେ ଆଉ, କିନ୍ତୁ ଇଏ ଇଏ ଚାଲିଲେ, ମୁଁ ରହିବିନି ମୁଁ ଯିବି, ଚାଲିଲେ ପଛ ପଛ ଝିଅ ଚାଲିଲେ ପଛ ପଛ କ'ଣ କରିବା, ସେ ପ୍ରେୟସ ଭାବ ରଖିଛନ୍ତି ବଞ୍ଚିପାରିବନି ନା, ପ୍ରାଣ ଚାଲିଯିବ ତାଙ୍କର ଭଗବାନଙ୍କ ବିନା, ପଛ ପଛ ଚାଲିଛନ୍ତି ଆଉ ପଛ ପଛ ଚାଲିଛନ୍ତି, ଆଖୁରେ ଚିନ୍ତା ଲାଗିଲାନି, ଏ ଝିଅଟା ଯିବ କେମିତି ତାଙ୍କ ପଠେଇଲେ, ଯା ଯା ତା ପାଖରେ ଯେଉଁ ଆମେ ସୈନ୍ୟମାନଙ୍କୁ ପଠେଇବେ ନା, ଝିଅଟା ଯାଉଛି ଆଉ, ରାମଚର୍ଯ୍ୟ ଆଗେ ଆଗେ ଚାଲିଛନ୍ତି, ଆଉ ରାମଚର୍ଯ୍ୟ କ'ଣ କହିଛନ୍ତି ଠାକୁରଙ୍କୁ, ପଛକୁ ଅନେଇବନି କେବେ, ଇଏ ଆସୁଛି ନା କିଏ ଝିଅ ପଛକୁ ଅନେଇବନି, ତୁ ଯାହାର ହେଲେ ଜଣଙ୍କର ହୁଅ ଦୁଇ ଜଣଙ୍କର ହବାକୁ ଚେଷ୍ଟା କର ନା, ପଛକୁ ତୁମେ ଅନେଇବନି, ଇଏ କହିଛନ୍ତି ଦେଖିବା ତୁମେ କହିଛନ୍ତି ପଛକୁ ନ ଅନେଇବ, ମୁଁ ସଚ୍ଚା ପ୍ରେମିକ ହେଇଥିବି ତୁମେ କେମିତି ଦେଖି ମୋତେ ଛାଡ଼ିକି ତୁମେ କେମିତି ରହିବ ଦେଖିବା, କ'ଣ କରିବ ଭଗବାନ କାହାର ହେବେ, ଏଇ ପଛ ପଛେ ଗଲେ, ଆଉ ପଛ ପଛେ ପୁରା ସାଉଥ ଇଣ୍ଡିଆ ଗଲେ, ପାଦରେ ଗଲେ, ରାମଚର୍ଯ୍ୟ ନେଇକି ଯାଉଛନ୍ତି ନା, ପ୍ରଶାସନ ଶେଷ ମାନ ଧରି ଇଏ ତାଙ୍କ ପଛ ପଛେ ଚାଲେ, ଶ୍ରୀରଙ୍ଗମ ଆସି ଶ୍ରୀରଙ୍ଗମ ଆସି ପହଞ୍ଚିଲେ, ଶ୍ରୀରଙ୍ଗମ ତ ବହୁତ ଷ୍ଟ୍ରିକ୍ଟ, ଆସନ୍ତି ଜାଣିଛନ୍ତି ଇଏ ଆକବରଙ୍କ ଝିଅ ଆସୁଛନ୍ତି, ମୁଁ ସେମାନଙ୍କ ଭିତରୁ ଛଡ଼ା ହେବନି, ଠାକୁରଙ୍କ ଉପରକୁ ନେଇଗଲେ, କାରଣ ଇଏ ଠାକୁର ସିନା ପଛକୁ ଯାଉନଥିଲେ, କିନ୍ତୁ ଇଏ ଚାହୁଁଥିଲେ ନା, ଦେଖିପାରୁଥିଲେ ନା କାହାକୁ, ରଙ୍ଗନାଥଙ୍କୁ ଇଏ ଦେଖୁଥିଲେ ପଛରୁ, ଯେତେବେଳେ ଭିତରକୁ ନେଇଗଲେ ସାଙ୍ଗେ ସାଙ୍ଗେ ସେ ସ୍ୱର ଛାଡ଼ିଲେ, ସେ ଭଗବାନ କାହାଟା ସମସ୍ତେ ଦେଖୁଛନ୍ତି ରାମଚନ୍ଦ୍ର, ସମସ୍ତେ ସ୍ୱର ସ୍ୱର ଛାଡ଼ିଲେ ସିଧା ତାଙ୍କ ସ୍ୱରରୁ ଜ୍ୟୋତିବାଲା ପ୍ରେସ ପ୍ରବେଶ କଲା। ସେଠି ଗୋଟେ ମୂର୍ତ୍ତି ନା କ'ଣ ପଡ଼ିଥିଲେ ସେତେବେଳେ, ତାଙ୍କର ମୂର୍ତ୍ତି ନା କ'ଣ ରଖା ବିଗ୍ରହ ରହିଛି, ବିଗ୍ରହ ରଖା ବିଗ୍ରହ ରଖ ରାମଚନ୍ଦ୍ର ନିଜ ପ୍ରତିଷ୍ଠା କଲେ। ଭଗବାନ ବହୁତ ଲୋକ ଅମାୟିକ ଲୋକ ନିଷ୍କପଟ, ଆଜି ଲୋକ ହିସାବରେ ଆମେ କହିବା ବି ଗୋଟେ ମଣିଷ ଚରିତ୍ର, ଭଗବାନ ଏତେ ଏତେ ବଡ଼ ଜଗତର କର୍ତ୍ତା ଈଶ୍ୱର ପରମ କୃଷ୍ଣ ସିଏ ସବୁ, ଭଗବାନ ଏମିତି ନୁହନ୍ତି ଏତେ ଏତେ ଗୋଟେ ଓଡ଼ିଆରେ କୌଣସି ଏତେ ଦାମିକା ଲୋକ ବୋଲି ମୋତେ ତୁମେ ଭାବନି, ଭଗବାନ ସେଭଳିଆ ନୁହେଁ। ସେ ଆଜି ଗୀତାରେ ଏତେ ଦୈନ୍ୟ ହେଇ କହିନଥାନ୍ତେ, ପତ୍ରମ ପୁଷ୍ପମ ଫଲମ ତୟମ ଯୋମେ ଭକ୍ତିଆ, ମୋତେ ଭକ୍ତିଆ କ'ଣ ଟିକେ ଦେଇଦିଅ। ଆମ ମନଟା ଭଗବାନ ପାଖରେ ରହୁନି ନା, ଆମର ଅନ୍ୟ କାମନା ରହୁଛି। ଶ୍ରୀ କୃଷ୍ଣ ଆସି ନିଜେ ଯେଉଁ କହିଲେ ନା, ଜୀବର ସ୍ୱରୂପ ହେ କୃଷ୍ଣ, ମୁଁ କୃଷ୍ଣଙ୍କର, ମୁଁ ଯାହାର ମୁଁ ତାର ହେଇକି ରହିବି, ମୁଁ କାହାର କେତେ ଦିନ ହେଇକି ରହିବି, କିଏ ମୋତେ କେତେ ଦିନ ରଖିବ ପାଖରେ। ଇଏ ବିରକ୍ତିର ଭାବ ନୁହେଁ, ଇଏ ବୈରାଗ୍ୟର ଭାବ ନୁହେଁ, ଏ ସ୍ୱାଭାବିକ ହେବା ଦରକାର। ଏଇଟାକୁ ଶ୍ରବଣ କୀର୍ତ୍ତନ କରିକି ଆମକୁ ସ୍ୱାଭାବିକ କରିବାକୁ ପଡ଼ିବ। ଆମ କୀର୍ତ୍ତନ ମୂଲ୍ୟ ହେଉଛି ଏଇଟା, ଏଇଟା ଆବେଶ, ମୁଁ ଯାହାର ତାର ହେଇପାରିଲିନି, ମୁଁ ଯାହାର ତାର ହେଇପାରିଲି। ଜୀବନ ସବୁଠୁ ବଡ଼ କଷ୍ଟ କ'ଣ, ତୁମେ ଯାହାର ତାର ଯଦି ନ ହେଇପାରିଲ ସେଇଟା ସବୁଠୁ କଷ୍ଟ। ତୁମେ ବାପର ବାପର ହେଇପାରୁନୁ, ସ୍ୱାମୀର ସ୍ୱାମୀର ହେଇପାରୁନୁ, ଏଇଟା ଜୀବନ ସବୁଠୁ ଦୁଃଖ। ଆମେ ତ ସଂସାର କାହାର ନୁହନ୍ତି ନା, ଆମେ ହେଉଛୁ କୃଷ୍ଣଙ୍କର। ଇଏ ତ ଦେହର ସବୁ, ଇଏ ସବୁ ଦେହର, ଦେହ ପାଇଁ ସବୁ ଅଛନ୍ତି, ସିଏ ତ ଆମ ଦେହ ଚାଲିଯିବ, ସିଏ ବି ଚାଲିଯିବ, ସମସ୍ତେ ଚାଲିଯିବ। ଆମେ ଯାହାର ଆମେ ତାର ହେଇପାରୁନି, ଆମେ କୃଷ୍ଣଙ୍କର, ସେଇଟା ଆମ ଜୀବନ ଦୁଃଖ। ତା ପାଇଁ ଆମେ କାନ୍ଦୁନି, ତା ପାଇଁ ଚିନ୍ତା ବି କରୁନି। ଏଇ ଯେଉଁ ଏଇ ଶ୍ଳୋକଟା ମନ ପଡ଼ିଲା, ସେଠି ପଳେଇଗଲି, ଭକ୍ତାଭିଷା ମନୋଜସ୍ମିନ ବାଚା ଜନ୍ନାମ କୀର୍ତ୍ତନ ତେଜଙ୍କ ଲେବର ଯୋଗୀ ମୁଚ୍ୟନ୍ତେ କାମ କର୍ମ ଭି। କାମ କର୍ମରୁ କ'ଣ ଚାଲିବ ନା, କ'ଣ କର୍ମ ଫଳଟା କ'ଣ ଚାଲିଯିବ ନା, କ'ଣ ଯିବନି ଯିବନି, ସୁଖ ଭାବରେ ରହିଯିବ। ମୁଚ୍ୟନ୍ତେ ତେଜନ୍ତେ କଲେବରମ ଯୋଗୀ, ଯୋଗୀ ଭକ୍ତି ଯୋଗୀ ସେଠି ଲେଖିଲେ, ଭକ୍ତି ଯୋଗୀ ତେଜନ୍ତେ କଲେବରମ, ଯେତେବେଳେ କଳେବର ଛାଡ଼ିବେ, ମୁଚ୍ୟନ୍ତେ କାମ କର୍ମ ଭି, ତାର ଯେତେବେଳେ କର୍ମର ପ୍ରତିକ୍ରିୟାଟା ଥିବ ସେଟା ସବୁ ଚାଲିଯିବ। କେମିତି ଚାଲିଯିବ, ତା ଆରମ୍ଭଟା କହିଲେ ଭକ୍ତି ଆଭିଷା ମନୋଜସ୍ମିନ, ମନରେ ଭକ୍ତିର ଆବେଶ ହେବା ଦରକାର। ଆମର ଏଇଟା ଏତେ ସବୁ ପାରାଫାନାଲାଇଜ୍ ଗୁଡ଼ା କାହିଁ ରଖାହେଇଛି, ନାମ ଖାଲି ତ ନାମ ପ୍ରଭୁ କଳିଯୁଗର ନାମ ଶ୍ରେଷ୍ଠ, କାହିଁ ନାମ କାହିଁକି କେବଳ ନାମ କର କହିଦେଇଥାନ୍ତି, ହବନି, ଆବେଶ ଆସିବନି। କାହିଁକି ଆମର ଯେହେତୁ ଗୋଟେ ଭେରାଇଟି ନେଚର ଅଛି, ଆମର ବିଷୟକୁ ଭେରାଇଟି ଭାବରେ ଭୋଗ କରିଛେ ଆମେ, ଗୋଟେ ଜିନିଷରେ ବି ଭକ୍ତି ଦେବୀ ସେଥିପାଇଁ ଯେମିତି କୁହନ୍ତିନି, ଗୋଟେ ପସରା ରଙ୍ଗର ପସରା, ଆଉ ଗୋଟେ ଦେଖିଛ ପସରା, ଦେଖିଛ କେଉଁଠି କ'ଣ ଦେଖିଛ, ଖାଲି ମୁଣ୍ଡ ହଲେ ଦେଉଛ ନା କେଉଁଠି ତୁମେ ଦେଖିଛ, କିଛି ଦେଖିନି। ଏଇ ମୁଁ କିଚେନ୍ରେ ଦେଖେ, ଏଇ କେତେବେଳେ ଗଲେ କେଉଁ ଗୃହସ୍ଥ ବାଡ଼ିକି ମୁଁ ସବୁ କିଚେନ୍ରେ ଦେଖେ, ସବୁ ପ୍ଲାଷ୍ଟିକ ଡବାରେ ରଖିଥାନ୍ତି, ହଳଦୀ ସେ ଫୁଟଣ ସେ ଲୁଣ ତ ନଥାଏ, ଆଉ ସେ ଜିରା ପାଉଡର ଧନିଆ ପାଉଡର ସେ କଲରଟା ଯେମିତି ଦେଖା, ରଙ୍ଗ ପସରା ଏଇ ଭବ ସାଗର, ରଙ୍ଗ ଭିତରେ ଦେଖ କିନା ରଖା, ରଙ୍ଗ ପସରା ଆଉ ରଙ୍ଗ ନାଲି ଧଳା ଗୁରୁଦେଟା ଶୁଣି ଦାନ୍ତ ପଡ଼ିଗଲା। ଆସ ସଂସାର ଜିନିଷଟା ସଂସାରଟା ଆମକୁ ଦେଖାଉନି ଭଲ ଲାଗୁଛି ନା, ଆଉ ସଂସାର ମାୟାର ନଫର ହେଇଛେ, ମାୟାର ନଫର ହେଇଆ ଚିରଦିନ ବୋଲେ ସଂସାରଟା ଭଲ ଲାଗୁଛି, କ'ଣ କରିବା, ଆମର ତ କିଛି କାମନା ରହୁଛି, କର୍ମ ଫଳ ଅଛି, ସେତିକି ଦିନ ଆମକୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଆବେଶ ଆଣିବାକୁ ପଡ଼ିବ ଭକ୍ତିରେ, ଭକ୍ତିରେ ଆନୁଷ୍ଠାନିକ ଭାବରେ ଆମେ ଖାଲି କଣ୍ଟିନ୍ୟୁ କରୁଥିବା, ଆଉ ଗୋଟେ ଆବେଶ ଆସୁନି, ନାଇଁ କାହିଁକି ମୋର ଆସୁନି, ସେ ଭକ୍ତି ଦେବୀ ପସରା ଧରିକି ରଖିଲେ, ରଙ୍ଗର ପସରା ଯେମିତି ଶ୍ରବଣ କରୁଛ, ତୁମ ଶ୍ରବଣ ଆସୁଛି, ଶ୍ରବଣର ଆବେଶ ହେଉଛି, ଅଧିକ ଶୁଣ, କୀର୍ତ୍ତନ ଭଲ ଲାଗୁଛି, ଠିକ୍ ଅଛି ଜପ ସରିଲା, କୀର୍ତ୍ତନ କର, ସେବା କର, ତୁଳସୀ ସେବା, ବିଘ୍ନ ସେବା, ନାମ ପ୍ରଭୁଙ୍କର ସେବା, ଗୋମାତାଙ୍କର ସେବା, ଯେତେ ଭକ୍ତିର ପାରାଫାନ ରହିଲା, କେତେ ଜିନିଷ ରହିଲା, ଆବେଶ ଆଣିବା ପାଇଁ ନା। ଆଉ ଯଦି ଆମେ ମନ ଭିତରେ ଗୋଟେ ଆବେଶ ନ ଆସୁଛି ଗୁରୁ ବୈଷ୍ଣବଙ୍କର ସେବା, ଯେଉଁଥିରେ ମନ ଲାଗୁ ତୁମେ ଲାଗିଯାଅ, ଆବେଶ ଆଣ, କାହିଁକି ସର ସର ଛାଡ଼ିଲା ବେଳକୁ ଆମର କର୍ମଫଳଟା ରହିଯାଇଥିବ, ଭକ୍ତିର ଆବେଶ ନ ଆଇଲା କର୍ମଫଳ ବି ଯିବନି, ପୁଣି ଚିନ୍ତାନା ଗୋଟେ କିଛି ଆସିବ, ସର ମିଳିବ। ଭକ୍ତାବେଶ ମନ ଜସ୍ମିନ ବାଚା ଜନ୍ନାମ କୀର୍ତ୍ତୟନ, ସେଠି କହିଲେ ଭକ୍ତିର ଆବେଶ ରହିଲେ ମୁଖରେ ନାମ ଆସିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ବାଚା ଜନ୍ନାମ କୀର୍ତ୍ତନ, ନାମ କୀର୍ତ୍ତନ ମୁଖରେ କରୁଥିବେ ଏବଂ ଭକ୍ତିର ମନରେ ଆବେଶ ଥିବେ। ଦୁଇଟା ସୂତ୍ର କହିଲେ, ମନ ଆବେଶ ରହିବ, ମନରେ ଆବେଶ ରହିବ, ମୁଖରେ ନାମ ରହିବ, ଏଥିରେ ସ୍ୱର ଛାଡ଼ିବେ। ତେଜନ କଲେବରେ ଯୋଗୀ ମୁଚ୍ୟନ୍ତେ କାମ କର୍ମ ବି, ଯୋଗୀ ଏଇଭଳି ସ୍ୱର ହେଇକି କାମ କର୍ମରୁ ଉଦ୍ଧାର ପାଇବ। ତାପରେ ସେ କହିଲେ, ତାପୂର୍ବ ଶ୍ଳୋକ ଅଛି, ତଥା ବିକାନ୍ତ ଭକ୍ତି ସୁପଶ୍ୟ ଭୂତାନୁକମ୍ପିତମ୍। ହେ ରାଜା ନେ ଭୂପ ଯୁଧିଷ୍ଠିର, ଦେଖ ଭଗବାନ କେମିତି କ'ଣ କହିଲେ ଆରମ୍ଭଟା, ତଥାପି ଏକାନ୍ତ ଭକ୍ତି ସୁପଶ୍ୟ ଭୂପାନୁକମ୍ପିତମ୍, ଦେଖ ଭଗବାନଙ୍କର କୃପା କେମିତିକା। ଯଦି ସେ ନିରପେକ୍ଷ, ମୁଁ ତାଙ୍କ ବିପକ୍ଷରେ ଯୁଦ୍ଧ କରିଥିଲି, ସେ ନିରପେକ୍ଷ, ତାଙ୍କ ଅନୁକମ୍ପାକୁ ଦେଖ, ଆଜି ମୋ ପାଖରେ ଆସି ପହଞ୍ଚନ୍ତି। ଏ ପୁତି ଦୁର୍ଗନ୍ଧମୟ ସ୍ଥାନ, କାରଣ ମହାଭାରତ ସରିଗଲା, ଯୁଦ୍ଧ ତ 18 ଦିନରେ ସରିଗଲା, କିନ୍ତୁ ସେ ତ ପଡ଼ିକି ରହିଛନ୍ତି ଉତ୍ତରାୟଣ ପର୍ଯ୍ୟନ୍ତ ନା। ଉତ୍ତରାୟଣ କେବେ, ଜାନୁଆରୀ 14, ମକର ସଂକ୍ରାନ୍ତି ବନ୍ଦ, ସେ ପଡ଼ିକି ରହିଛନ୍ତି ସେଥିରେ। କେତେ ଶହେଟି କ'ଣ ଆଉ ଫିଲ୍ମ କିଏ କରୁଛି ନା କ'ଣ, ସଫା ହେଇଛି, ପୁତି ଗନ୍ଧମୟ ଜାଗା, ସବୁ ସବୁ ପଡ଼ିକି ରହିଛନ୍ତି ସେଥିରେ। ସେ ଭଗବାନ ଅଛନ୍ତି, ଭଗବାନ ସେଇ ଜାଗାକୁ ଆସିଛନ୍ତି, ଆଉ ପିତାମହ ଭୀଷ୍ମ ସେଠି ସ୍ମରଣ କରୁଛନ୍ତି। କାହିଁକି ଆସିଲେ ଆପଣ ଏଠିକି, ମୋ ପାଇଁ ଆସିନାହାନ୍ତି, ମୋର କ'ଣ ଭକ୍ତି ଅଛି, ମୋର ଭକ୍ତି ଥିଲେ ମୁଁ କ'ଣ ସରସଜ୍ୟରେ ଶୋଇଥାନ୍ତି, ମୋର ଭକ୍ତି ଥିଲେ ମୁଁ ଆପଣଙ୍କ ପ୍ରତିଜ୍ଞାକୁ ଭାଗିଥାନ୍ତି, ଆପଣ ମୁଁ ଭକ୍ତ ଯଦି ହେଇଥାନ୍ତି ମୁଁ ପ୍ରତିଜ୍ଞାକୁ ଭାଗିଥାନ୍ତି, କିନ୍ତୁ ମୋର ଗୋଟିଏ ଯୋଗ୍ୟତା, ସେଥିପାଇଁ ଆପଣ ଆସିଛନ୍ତି, ଚୁଟବା ସେଟା ଧରିଦେଲେ। ତଥାପି ଏକାନ୍ତ ଭକ୍ତି ଇସୁ, ନାଇଁ 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 ମୁଁ ଏକାନ୍ତ ଭକ୍ତ ନୁହେଁ, ଏଇଟା ଭାଗବତ ସିଦ୍ଧାନ୍ତ ବିରୁଦ୍ଧ ହେଇଯିବ, ଭକ୍ତ କେବେ କହିବେନି ମୁଁ ଏକାନ୍ତ ଭକ୍ତ ବୋଲି। ତଥାପି ଏକାନ୍ତ ଭକ୍ତି ଇସୁ ପଶ୍ୟ ଭୂତାନୁକମ୍ପିତମ୍, ତବ ଏକାନ୍ତ ଭକ୍ତି ଇସୁ, ଆପଣଙ୍କର ଏକାନ୍ତ ଭକ୍ତି ହେଲେ କି ପାଣ୍ଡବମାନେ, ମୁଁ କେବଳ ମୋ ପାଖକୁ ଆପଣ କାହିଁକି ଆସିଛନ୍ତି ନା, ମୁଁ ପାଣ୍ଡବମାନଙ୍କୁ ଭଲ ପାଏ, ଏହାକୁ ସମ୍ବନ୍ଧ କୃପା କୁହାଯାଏ। ମୁଁ କ'ଣ ମୋ ପାଖକୁ ଆପଣ ଆସିଥାନ୍ତେ, ମୁଁ ଭକ୍ତ ନୁହେଁ, କିନ୍ତୁ ମୋର ଏକାନ୍ତ ଭକ୍ତ ହେଉଛନ୍ତି ପାଣ୍ଡବମାନେ, ତାଙ୍କୁ ମୁଁ ଭଲ ପାଏ, ସେଥିପାଇଁ ଆପଣଙ୍କ ପାଖକୁ ଆସିଛି, ଏହାର ଭାବ ସିଦ୍ଧାନ୍ତ। ଭଗବାନ ସବୁବେଳେ ଭକ୍ତ ପକ୍ଷ, ଆମେ ଯଦି ଭକ୍ତ ପକ୍ଷ ନ ହୋଇପାରିଲେ ଭଗବାନ ଆମକୁ ଦେଖାଦେବେନି। ଆରେ ବାବା, ଶହ ଶହ ସିଦ୍ଧାନ୍ତ ମୁଁ ଦେଖେଇଦେବି ଭାଗବତରେ, ନହେଲେ ଆମର ପ୍ରଭୁପାଦ ଆମକୁ କେବେ ଆଡପ୍ଟ କରିନଥାନ୍ତେ ଏ ଜିନିଷ। ମନ୍ଦିର ଭିତରେ ଶ୍ରୀ ଗୁରୁଚରଣ ପଦ୍ମ କେବଳ ଭକତି ସଦ୍ମ, ଯିଏ ଦେଖି ସେ ଗୋଟେ ପାଗଳ ହେଇଯିବ, ବାବାଙ୍କୁ କ'ଣ ଗୋଟେ ପୂଜା କରାହେଉଛି ମନ୍ଦିର ଭିତରେ। ଆମେ ଜଗତର ସମସ୍ତ ଲୌକିକ ନ୍ୟାୟକୁ ନେଇକି ବଞ୍ଚିବା ପାଇଁ ଆମେ ଚାହୁଁନା, ସମସ୍ତ ନୀତି ଯଦି ଆମକୁ ବିରୋଧ କରନ୍ତି ବି ଆମେ ତାକୁ ଗୋଇଠା ମାରିଦେଉ। କୌଣସି ଶାସ୍ତ୍ର ନୀତି ହଉ, କୌଣସି ଜିନିଷ ଆମକୁ ବନ୍ଦ କରିପାରିବନି, ଆମେ ଭକ୍ତ ପକ୍ଷ। ଧନୁ ପଛେ ପଛେ ବସ୍ଚା ଧାଇ ଗମେ କ୍ଷୀର ଲୋଭେ, ଧନୁ ପଛରେ ବସ୍ଚା ଯେମିତି ଯାଏ, ଭକତ ପଛରେ ତୁଇ ଥାଉ ସେଇ ଭାବ। ଭକ୍ତ ପଛରେ ସେ ରହିବ ନା, ଭକ୍ତ ଆଗରେ ରହିବ ନା, ଆଉ ତୁମେ କହୁଛୁ ମୁଁ ଆଗରେ କୃଷ୍ଣକୁ ରଖିବି, କୃଷ୍ଣ କେବେ ଆଗରେ ରହିଛନ୍ତି, ସେ ତ ପଛରେ ରହିଛନ୍ତି। ସେଥିପାଇଁ ଆମର ଆଚାର୍ଯ୍ୟ ଗୁରୁବର୍ଗଙ୍କୁ ସବୁ ଅଜସ୍ର ପ୍ରାର୍ଥନା କରିବାକୁ ପଡ଼ିବ ଶୁଦ୍ଧ ଭକ୍ତଙ୍କୁ। ସମସ୍ତେ ମୁଁ କହୁଥିଲା ପୂର୍ବରୁ ଗୋଟେ କ୍ଲାସ୍ରେ, ସମସ୍ତଙ୍କର ନିଜ ନିଜର ଏକ ଭକ୍ତଙ୍କ ପ୍ରତି ଆସକ୍ତି ରହିଛି। କୃଷ୍ଣ ସ୍କବରାଜ ଗୋସ୍ୱାମୀଙ୍କର ଦାସ ଗୋସ୍ୱାମୀ ପ୍ରଭୁ ରୂପ ରଘୁନାଥ, ତାଙ୍କ ଆସକ୍ତି ସମସ୍ତେ ଜଣ ଜଣଙ୍କୁ ଧରିଛନ୍ତି, ବାହାର ହେଇକି ଯାଇଛନ୍ତି ନା, ମାନେ କେମିତି ହବ। ଆମର ଯଦି ଗୁରୁ ବୈଷ୍ଣବ ପ୍ରତି ଆସକ୍ତି ନ ରହିଲା, ଭଗବାନ ତାଙ୍କ ପ୍ରତି ଆସକ୍ତ ଆଉ। ତଥାପି ଏକାନ୍ତ ଭକ୍ତି ସୁପଶ୍ୟ ଭୂପାନୁକମ୍ପିତ, ମୁଁ ଏକାନ୍ତ ଭକ୍ତ ନୁହେଁ, ପାଣ୍ଡବମାନେ ଏକାନ୍ତ ଭକ୍ତ। ମୋର ଗୋଟେ ଯୋଗ୍ୟତା, ଆପଣ ଯଦି ଆସିନି ମୋର ଶେଷ ସମୟରେ ମୋତେ ଦର୍ଶନ ଦେବା ପାଇଁ, ତାର ଗୋଟିଏ କାରଣ ହେଉଛି ଏଇଟା, ମୁଁ ପାଣ୍ଡବମାନଙ୍କୁ ଭଲ ପାଏ, ସେଥିପାଇଁ ଆପଣଙ୍କୁ ଦେଖା କରିବା ପାଇଁ ଆସିଛି। ଆଉ ଭଗବାନଙ୍କୁ କେହି ଯଦି ପ୍ରଭୁଙ୍କର ମୁଖ ଦେଖିବା ପାଇଁ ଚାହୁଁଛି, ସେ ଭଗବାନଙ୍କର ଗେହ୍ଲାପୁର ମୁଖ ଆଗେ ଦେଖିବା ଦରକାର, ତାଙ୍କୁ ଭଲ ପାଇବା ଦରକାର। ପୂର୍ବତ ଉଦାହରଣ ଦିଅନ୍ତି, କୃଷ୍ଣ ଭାରି ଷ୍ଟ୍ରିକ୍ଟ ଗୋଟେ ଜିନିଷରେ ଭାରି କୃଷ୍ଣ ଷ୍ଟ୍ରିକ୍ଟ। ପୂର୍ବତ ଉଦାହରଣ ଦିଅନ୍ତି ବୈଷ୍ଣବ ଅପରାଧ ଉପରେ, କ'ଣ କୁହନ୍ତି ନା, ରାଜାକୁ ତୁମେ କିଛି କହିଦେବ ରାଜା ସହି ନବ, ରାଜା ପୁଅରେ ତୁମେ ହାତ ମାରି ଲଗେଇ ପାରିବେନି, ରାଜା ପୁଅର ହାତରେ ଗଲେ ରାଜା ଭୟଙ୍କର ହେଇଯିବ, ବୈଷ୍ଣବ ଅପରାଧ ସେୟା। ତୁମେ ଯଦି ଶୁଦ୍ଧ ଭକ୍ତଙ୍କୁ କିଛି ଅଲଗା ମନୋଭାବରେ ଦେଖୁଛ, ଶୁଦ୍ଧ ଭକ୍ତଙ୍କର କିଛି ଗୋଟେ ଷ୍ଟେଟମେଣ୍ଟ ତୁମେ ଦେଉଛ ସରଲା, ତୁମର ରାଜାକୁ ଛାଡ଼ିବେନି, ତା ପୁଅ ଦେହରେ ହାତ ମାରିଲ ତୁମେ, ସେ ଗଲା ପୁଅ ତା ଦେହରେ ହାତ ମାରିଲନି, ତୁମେ ଛାଡ଼ିବେନି, ସେଠି ତୁମ ସର୍ବନାଶ ଜୀବନର। ରାଜାକୁ ଯାହା କରିବା କଥା କୁହ, ଆସିଥାନ୍ତ ଦେଖୁନ, ଆମର ହରିସ୍ଥାନ ଅପରାଧ ତାରେ ହରିନାମ, ତୁମାର ସ୍ଥାନ ଅପରାଧ ନାହିଁ ପରିତ୍ରାଣ, କାହିଁ ପରିତ୍ରାଣ ନାହିଁ, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, କାହିଁ ପରିତ୍ରାଣ ହବନି, ଭଗବାନ କ୍ଷମା କରିଦେବ, କାହିଁ ଭକ୍ତ କାହିଁ କ୍ଷମା କରିବେ ନା, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଗୋବିନ୍ଦ କହେ ନା ମୁଁ ବୈଷ୍ଣବ ପରାଣ। ଗୋବିନ୍ଦ କହୁଛନ୍ତି ଆଉ ମୁଁ କ'ଣ କରିବି, ନରତମ ଦାସ ମୁଁ କ'ଣ ନିଜକୁ ମନେ ମନେ ଲେଖିଦେଉଛି ନା କ'ଣ, ଗୋବିନ୍ଦ କହିଛନ୍ତି ଭକ୍ତ ମୋର ପ୍ରଣାମ ବୋଲି, ଲଗା ଭାଗବତରେ କେଉଁଠି ଜିନିଷ କହୁଛନ୍ତି, ଦେଖ ଅମ୍ବରୀଶ ଚରିତ୍ରରେ କ'ଣ କହୁଛି, ସାତ ହୃଦୟ ମୟମ, ଏଇ ଶ୍ଳୋକରେ ହେଉଛି ଅନୁବାଦ, ସେ କ'ଣ ଏମିତି ଖାଲି ମନେ ମନେ କେତେ ଲେଖିଦେଇଛନ୍ତି ନା କ'ଣ, ଏଇ ଶ୍ଳୋକ କାଟ ସେଠି ଲାଗିବ, ସାତ ହୃଦୟ ମୟମ ସାଧୁନା ହୃଦୟ ତୁହ ମଦନ୍ୟ ନ ଜାଣନ୍ତି ନାହଂ ତେଭ୍ୟ ମନା କପି, ମୁଁ ସେ ସଂସାର ମନା କପି ହିଁ ମୁଁ ସଂସାର କିଛି ଜାଣିନି ଭଗବାନ କହିଦେଲେ, ବୈକୁଣ୍ଠରେ କହୁଛନ୍ତି ମହାରାଜ। ସେ ଗୋଟେ ସୁନ୍ଦର କଥା, ମୋତେ ସେ ଷ୍ଟେଟମେଣ୍ଟ ବଢ଼ିଆ ଲାଗେ ମହାରାଜଙ୍କର କଥାରେ। ବୈକୁଣ୍ଠରୁ ଖାଲି ହାତରେ କେବେ କେହି ଫେରିନାହାନ୍ତି, କିନ୍ତୁ ଦୁର୍ବାସା ଖାଲି ହାତରେ ଫେରିବାକୁ ପଡ଼ିଲା, କାହିଁକି ନା ବୈଷ୍ଣବଙ୍କୁ ବିରୋଧ କରିଥିଲା ଅମ୍ବରୀଶକୁ। ବୈକୁଣ୍ଠ ଆଜି ପୂର୍ଣ୍ଣ ଐଶ୍ୱର୍ଯ୍ୟ, ଭଗବାନ କାହାକୁ ନିରାଶ କରିନାହାନ୍ତି, କିନ୍ତୁ ଦୁର୍ବାସାଙ୍କୁ ଫେରିବାକୁ ପଡ଼ିଲା। କାହିଁକି ଭଗବାନ ଷ୍ଟ୍ରେଟ୍ କହିଦେଲେ, ସାଧବି ହୃଦୟ ମହ୍ୟମ ସାଧୁନା ହୃଦୟ ତୁହମ, ସାଧୁ ମୋ ହୃଦୟ ଭିତରେ ଅଛି, ମୁଁ ସାଧୁ ହୃଦୟ ଭିତରେ ଅଛି। ମଦନ୍ନତେ ନା ଜାଣନ୍ତି ନାହାନ୍ତେ ଭ୍ୟମନା କପି, ସାଧୁ ମୋ ବିନା କିଛି ଜାଣିନା, ମୁଁ ବି ତା ବିନା କିଛି ଜାଣିନା, ଆଉ ତୁମେ କ'ଣ ଚାହୁଁଛ? ସେଟାକୁ ଦେଖୁନା ପଦର ଲଗେଇଦେବ ଭକ୍ତି ଠାକୁର ମଗିଲେ, ଆମେ ତ ତୁମାର ତୁମି ତ ଆମାର କି କାହା ଜବ କରନ୍ତି, ମୋର ଆଉ କ'ଣ ଦରକାର ଅଛି? ଏ ଭାବଟା ଏଟା ସାଧୁ ଭାବ। ନାହଂ ଆତ୍ମନ ଆଶିଷ ମଦ ଭକ୍ତ ସାଧୁ ବି ବିନା ଶ୍ରେୟ ଚାତ୍ୟନ୍ତିକ ବ୍ରହ୍ମନ ଯେ ସଙ୍ଗତି ମହମ୍ପରା। ଭାଗବତ ଇଏ ହେଉଛନ୍ତି ବୈକୁଣ୍ଠର ପ୍ରବଚନ, ବୈକୁଣ୍ଠର ଭକ୍ତର ମୁଁ ଭଗବାନ ମୁଖରେ କହିଛି, ଏଠୁ ଶ୍ରେଷ୍ଠ ପ୍ରବଚନ। ଯଦି କେହି ଭାଗବତ ଭକ୍ତ ତତ୍ତ୍ୱ ବୁଝିବ ଏ ଶ୍ଳୋକକୁ ଧରିବ, ତାପରେ ଚକ୍ରବେଦଙ୍କର କମେଣ୍ଟ୍ରି ପଢ଼ିବ, କେତେ ସୁନ୍ଦର ସେ କ'ଣ କହୁଥିଲେ ସେ ଆରମ୍ଭଟା, ନାହଂ ଆତ୍ମନ ଶେଷ ମଦ ଭକ୍ତ ସାଧୁ ହୋଇ ବିନା, ନାହଂ ଆତ୍ମା ମୋ ଆତ୍ମା ଭଗବାନଙ୍କର ଆତ୍ମା ଭଗବାନ ପ୍ରାର୍ଥକ ନୁହନ୍ତି, ମୁଁ ନିଜେ ମୋର ମୁଁ ନିଜେ ବଞ୍ଚିବା ମୋର ଇଚ୍ଛା ନାହିଁ ଭଗବାନ କହୁଛନ୍ତି, ମୁଁ ନିଜେ ବି ଚାହୁଁନି ମୁଁ ନିଜକୁ, ମୋ ଭକ୍ତ ବିନା ମୁଁ ନିଜେ ବି ମୋର କିଛି ଦରକାର ନାହିଁ। ଭକତତ୍ଵ ପିତାମାତା ସେ ଯେଉଁ ଲେଖିଲେ କେମିତି ଲେଖିଲେ, ସର୍ବେ କେମିତି ଲେଖିଲେ, ଭକତତ୍ଵ ପିତାମାତା ଭକତତ୍ଵ ବନ୍ଧୁ ଭକତ ନିମତେ ତୋର ନାମ କୃପା ସିନ୍ଧୁ। ଆରେ ଭକ୍ତ ନଥିଲେ ଭଗବାନ କିଏ ଜଗତରେ ଜାଣିଥାନ୍ତି ତାଙ୍କ ଗୁଣକୁ? ଭଗବାନଙ୍କର ଯେତେ ଗୁଣ ଆଜି ପ୍ରକାଶ ପାଇଛି ଭକ୍ତ ପାଇଁ ନା, ଭକ୍ତ ବତ୍ସଳ ଯାହା ଗୁଣ, ଭକ୍ତ ନଥିଲେ କେମିତି ଚାଲିବ କି ତାଙ୍କ ସଂସାର? କୃଷ୍ଣଙ୍କ ସଂସାର କେବେ ଚାଲିପାରିବନି, ବନ୍ଦ ହେଇଯିବ ଭକ୍ତ ନଥିଲେ। ଆଉ ସେମାନଙ୍କୁ ହିଁ ଜୀବନ କରିବାକୁ ପଡ଼େ, ସେ ଆଚାର୍ଯ୍ୟମାନଙ୍କୁ ହିଁ ଜୀବନ କରିବାକୁ ପଡ଼େ, ଆଚାର୍ଯ୍ୟଗତ ତ୍ରାଣ। ନାହଂ ଆତ୍ମାନ ମତ ଭକ୍ତ ସାଧୁ ବିନା, ମତ ଭକ୍ତ ସାଧୁ ବିନା କିଦୃଶମ ଭକ୍ତମ ସାଧୁ ଭକ୍ତ, ମୋ ସାଧୁ ଭକ୍ତ ବିନା ମୋର ନିଜ ସ୍ୱର ଦରକାର ନାହିଁ, ମୁଁ ନିଜେ ବଞ୍ଚିବାକୁ ଇଚ୍ଛା କରୁନି। ଦୁର୍ବାସା ପଚାରିବେ ବୈକୁଣ୍ଠ ତାହେଲେ କ'ଣ ହବ? ସିଏ ଚାତ୍ୟନ୍ତିକ ବ୍ରହ୍ମନ୍, ହେ ବ୍ରହ୍ମନ୍ ଏ ବୈକୁଣ୍ଠର ଯେତେ ଆତ୍ୟନ୍ତିକ ଐଶ୍ୱର୍ଯ୍ୟ ଅଛି ମୋର ଦରକାର ନାହିଁ, ନା ଆପଣଙ୍କର କିଛି ଦରକାର ନାହିଁ, ଆପଣ ନିଜେ ରହିବା ପାଇଁ ଚାହୁଁନାହାନ୍ତି ବୈକୁଣ୍ଠ ନା, କାହିଁକି ନା ଯେ ସଙ୍ଗତି ଅହମ୍ ପରା, ମୋର ଏକମାତ୍ର ଗତି ହେଉଛନ୍ତି ସାଧୁ। ଭଗବାନ କହୁଛନ୍ତି ମୋର ଗତି ହେଉଛନ୍ତି ସାଧୁ, ଯେ ସଙ୍ଗତି ଅହମ୍ ପରା, ସେମାନଙ୍କର ଗତି ମୁଁ ଆଉ ମୋର ଗତି ହେଉଛନ୍ତି ସେ, ମୁଁ ତାଙ୍କ ବିନା ବଞ୍ଚିପାରିବି ନା। ତୁମେ କାହିଁକି ତାଙ୍କୁ ଏତେ ଭଲ ପାଉଛ? ତା ଲାଗିକି ରହିଲା ଯୋଉ ଚାରି ପାଞ୍ଚଟି ଶ୍ଲୋକ କହିଛନ୍ତି ନା, ଆଉ ଲାଷ୍ଟ କହିଥିବେ ହଁ ଯାଅ ତୁମେ କ'ଣ ତାଙ୍କ ନା, ନାଇଁ ନଭାଗାତ ନୟମ ଅମ୍ବରୀଶ କ'ଣ ଜାଣିନି ନା, ନଭଗଙ୍କର ପୁତ୍ର ନଭାଗଙ୍କ ପୁତ୍ର ଯାଅ ତାଙ୍କ ବାପାଙ୍କ ନାଁ କହିଲେ, ଅମ୍ବରୀଶ ଆଉ କହିଲେନି, ବାପାଙ୍କ ସହିତ ସମ୍ବନ୍ଧିତ କରି କହିଲେ ଯାଅ ତାଙ୍କ ପାଖକୁ, ତାଙ୍କ ପାଦ ପାଖକୁ, ସିଏ ଯଦି କ୍ଷମା କରିଦେବେ ଏ ସୁଦର୍ଶନ ଚକ୍ର ତୁମକୁ ଛାଡ଼ିବ, ନହେଲେ କେବେ ନାହିଁ ଯାଅ। ଏ ଆବେଶ ଏ କଥାରେ ପଡ଼ିଥିଲା, ଆମର ପିତାମ ଭୀଷ୍ମ କହୁଥିଲେ ମୁଁ ଭକ୍ତକୁ ଭଲ ପାଉଛି ବୋଲି ଆପଣ ମୋ ପାଖକୁ ଆସିଛନ୍ତି, ସେଥିପାଇଁ ଆମର ଯେଉଁ ନାମ ସଂକୀର୍ତ୍ତନ ଯାହା ସବୁ ଭକ୍ତିରେ ପସରା ଭକ୍ତି ଦେବୀ ଆମକୁ ଆମ କୃପା କରିବା ପାଇଁ ରଖିଛନ୍ତି, ପ୍ରକୃତରେ ଗୁରୁ ବୈଷ୍ଣବଙ୍କୁ ଧରିକି ଆମେ ଆମ ମନ ଭିତରେ ଆବେଶ ଆଣିବାକୁ ପଡ଼ିବ। ଆବେଶରେ ହିଁ ସନ୍ତୋଷ ଆସେ, ଆଉ ଅନୁଷ୍ଠାନରେ କିଛି ଗୋଟେ ସନ୍ତୋଷ ଆସେ ନା, ଅନୁଷ୍ଠାନ ଜିନିଷ ଏତେ ଲସ୍ କିଛି ନାହିଁ, ଗୋଟିଏ ଜିନିଷ ମନେ ରଖିଥିବେ ଆମେ ହାୟର ଟପିକ ଆମେ ପ୍ରେମ କଥାଟା ଶୁଦ୍ଧ ଭକ୍ତି କଥାଟା ଆଲୋଚନା କରୁଛେ, କିନ୍ତୁ କେବେ କେହି ନିରାଶ ହେବା ଉଚିତ ନା, ଏଥିରେ କିଛି ନାହିଁ ବୋଲି ଅଛି, କିନ୍ତୁ ଲକ୍ଷ୍ୟଟା ଆମେ ଜାଣିବା ଦରକାର। ପ୍ରଭୁ ସବୁବେଳେ କୁହନ୍ତୁ ତୁମେ ଏଇ ଜନ୍ମରେ କୃଷ୍ଣ ପାଇବାକୁ ଇଚ୍ଛା କର, ଗୁରୁଦେବ ସବୁବେଳେ କୁହନ୍ତୁ ଭେରି ଲାଇଫ ଏଇ ଜନ୍ମରେ ତୁମେ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କର, ପର ଜନ୍ମ କିଛି କହିହବନି, କ'ଣ ଅସୁବିଧା? କିନ୍ତୁ ଆମେ ସେଇ କଥାରେ ଡିସ୍କସନ୍ କରିଥାଉ, କିନ୍ତୁ ତାର ଅର୍ଥ ବୁଝିବା ଉଚିତ ନୁହେଁ, ଯେ ଯାହା କରିଛି ଲସ୍ ହେଇଛି ନାହିଁ, ଗୋଟିଏ ଦିନ ବି କେହି ଆସି ପ୍ରଣାମ କରିଛି ପ୍ରସାଦ ପାଇଛି ନାମ ଜପ କରିଛି ତାର ମୂଲ୍ୟ ଅମୂଲ୍ୟ ସମ୍ପତ୍ତି ସେ ପ୍ରାପ୍ତ ହେବ, କିନ୍ତୁ କୃଷ୍ଣ ପ୍ରାପ୍ତିର ରାସ୍ତା ଏଇଟା ଆମକୁ ଆବେଶ ରହିବାକୁ ପଡ଼ିବ, ଭୁଲ ବୁଝିବା ଉଚିତ ନୁହେଁ କେହି, ଆବେଶ ସବୁବେଳେ କେମିତି ମୋର ରହିବ, ଦେହ ଆବେଶ ରହିବା ଦେହ ଯାତ୍ରା କରି ତୁମାର ଚରଣ ପାଉ, ଭଗବାନଙ୍କ ଚରଣ ପାଇବା ପାଇଁ ଘର ସଂସାର କାମ ପୂର୍ବ ସେ ଆବେଶରେ ଉଦାହରଣ ଦିଅନ୍ତି ନା, ସେ ତାଙ୍କର କଥା ବିଦେଶୀମାନେ କୁହନ୍ତି ଆପଣ ଏମିତି କହୁଛନ୍ତି କେମିତି ହବ, ସଂସାର ଭିତରେ ରହିବ ଚାକିରି କରିବୁ, ସେ ଯେଉଁ ବ୍ରଜବାସୀ ମାନେ ମୁଣ୍ଡରେ ଯେଉଁ କଳସ ଧରିକି ଆସୁଥିଲେ ପ୍ରଭୁପାତ ତାଙ୍କର କଥା ଦେଖିଲେ, ସେ ସ୍ତ୍ରୀ ଲୋକ ଦେଖ କେତେ କେତେଟା କଳସ ମୁଣ୍ଡରେ ରଖିଛନ୍ତି, ପ୍ରଭୁପାତ ଯମୁନାରେ ଯାହା ଯାଉଛନ୍ତି ଯମୁନା ଆଡ଼େ, ସେ ଦେଖିକି ପ୍ରଭୁପାତ ଏଇ ଉଦାହରଣଟା କହୁଛି, ସଂସାର ଏମିତି ରହିବାକୁ ପଡ଼େ ଆବେଶଟା ଏଇଆ। ଆଉ ସେ ତାଙ୍କର କାନ୍ଦରେ ଲୁଗା ମା ମାନେ ସବୁ କାନ୍ଦରେ ପକାନ୍ତିନି, ସେପଟେ ଦେଇ କାନ୍ଦରେ ଲୁଗା ପକେଇଥିବେ, ଛୁଆଗୁଡ଼ା ଛୁଆଗୁଡ଼ା ପାଖାପାଖି ଚାଲିଥିବେ, ଏଣେ ସୁଖ ଦୁଃଖ କଥା ହଉଥିବେ, ଆଉ ଗୋଟେ ସ୍ତ୍ରୀ ଲୋକ ଯାଉଥିବ, ସେ ମୁଣ୍ଡ ରଖିଥିବ, ମୋ ଶାଶୁ ଏମିତି କହୁଛି, ଶ୍ୱଶୁର ଏମିତି କହୁଛି, ସ୍ୱାମୀଟା ଏମିତିକା, ରାସ୍ତାକୁ ଦେଖି ଚାଲୁଥିବେ, କିନ୍ତୁ ମୁଣ୍ଡ ଉପରେ ଜଳ କଳସ ରହିଥିବ, ତାର ଆବେଶଟା କେଉଁଠୁ ରହିଛି? ଜଳ କଳସ। ସଂସାର ଏମିତି ଚାଲିବାକୁ ପଡ଼ିବ, ଆମେ ତ ପଶିଯାଉଛୁ ସଂସାର ଭିତରେ ଆଉ ସୁଖ ଦୁଃଖ। ଆମେ ଭକ୍ତ ହେଇଗଲେ ନା, ଆମେ ଗୋଟେ ସବୁବେଳେ ଫୋକସ୍ ଦେବାକୁ ପଡ଼େ, କିନ୍ତୁ ମୋର ଆବେଶଟା ଭକ୍ତିରେ ରହୁ। ତୁମେ ଯେତେ ଶୀଘ୍ର ସାଂସାରିକ ଯେଉଁ କର୍ମ ରହିଛି, ଆମର ଯେଉଁ ଲିମିଟ୍ ରହିଛି, ଆମେ ତ ଯେମିତି ମନ୍ଦିର ଚାଲିବାକୁ ଗଲେ ଧନ କି ଦରକାର, ସେଠି ସ୍ମରଣ ହେଇଗଲେ କି ଧନ ଦରକାର ଅଛି, ଧନକୁ ଲକ୍ଷ୍ମୀ, ସେ ଆମ ପାଇଁ ଧନ ନୁହନ୍ତି, ଲକ୍ଷ୍ମୀ ଅପବ୍ୟବହାର କରିବା ଉଚିତ ନୁହେଁ। ତାକୁ ଯେତେ ଶୀଘ୍ର ଆମେ କିଛି ଯେତିକି ପାରିବା ଗୃହସ୍ଥ ଜୀବନରେ ତାକୁ ସେଭ୍ କରିଦେଇକି ଭଜନ ଭକ୍ତସଙ୍ଗ ଆମେ ନ କଲେ, ଭଗବାନଙ୍କ ସେବା ନ କଲେ ଆଗକୁ ବଢ଼ିବାଟା ବହୁତ ଏ ଆବେଶଟା ଆସିବନି ଆଉ। ଆବେଶଟା ନହେଲେ ତ ପୁଣି ଯାହା ମନ ଯେଉଁ ଆବେଶଟା ଥିବ ସେ ଚିନ୍ତାଟା ଆସିବ। ଦେଖୁନ ସେ ଆଗଙ୍କର ଯେତେ ଆବେଶଟା ଆସିବ, ଭଗବାନ ପ୍ରତି ଆବେଶ ଥିଲା ବୋଲି ଆଜି ପ୍ରଭୁଙ୍କ ପାଇଗଲ ନା ଆଉ। ଆଉ ଏତେ ବ୍ୟବସ୍ଥା ଯେଉଁ ମଠ ମନ୍ଦିର ଗୁଡ଼ା କ'ଣ କାହିଁ କରାହେଇଛି? ଗୋଟେ ଯିବାର ଆବେଶ, କୀର୍ତ୍ତନ ଚାଲିଲା, ତାର କୀର୍ତ୍ତନ ଭଲ ପଡ଼ୁଛି, କୀର୍ତ୍ତନ ରହିଯିବ, କଥା କଥା ଶୁଣିବ, ଆମ ଜପ କରିବ, ଆଉ ଘରରେ ତୁମେ ଏଇଟା ସବୁ କରିପାରିବ ନା କ'ଣ? କେବେ ହବନି। ସେ ଗୁରୁଦେବ ସେଇଟା କୁହନ୍ତୁ ସବୁବେଳେ ଆଉ କ'ଣ ତାଙ୍କ ଗୁରୁଦେବ ୱାଡ଼ିଙ୍ଗ ଦେଶ ପୁରୁଣା ୱାଡ଼ିଙ୍ଗ। ମଠବାସୀମାନେ କେବଳ ମଠ ରହି ଗୁରୁ ସେବା କରିବେ, ଆଉ ଗୃହସ୍ଥମାନେ କ'ଣ କେବଳ ଘରେ ରହି ତାଙ୍କ ସଂସାର ଭାର ବହନ କରିବେ? ସେମାନଙ୍କ ପାଇଁ ଏମିତି ଗୁରୁଦେବ କୁହନ୍ତି, ସେମାନଙ୍କ ପାଇଁ ମଠ ମନ୍ଦିରରେ ଆୟୋଜନ, ଉତ୍ସବର ଆୟୋଜନ କରାଯାଏ, ହରିକୀର୍ତ୍ତନର ଆୟୋଜନ କରାଯାଏ, ସେମାନେ ମଠ ମନ୍ଦିରକୁ ଆସିବେ, ଭଗବାନଙ୍କର ଗୁଡ଼ିକ ଦର୍ଶନ କରିବେ। କାହିଁକି ଗୃହସ୍ଥର ସେ ମଠ ମନ୍ଦିର ନ ଆଇଲେ ତାର ଆସକ୍ତି ଘରେ ରହିବ, ଆଉ ତାର ଯେଉଁ ଆସକ୍ତିରେ ରହିଛି ଭଗବତ ଆସକ୍ତିରେ ଆସିବନି। ସେଥିପାଇଁ ମଠ ମନ୍ଦିରରେ ଏତେ କାହିଁକି ଏତେ ସଜାଯାଉଛି, କାହିଁକି ଏତେ ଜିନିଷ ଉତ୍ସବମାନଙ୍କ ସଜା, ଏଥିରେ ତାର ଭଗବାନ ପ୍ରତି ଆସକ୍ତି ବଢ଼ିବ। ସେ ଜାଣିବ ମୋର ଘର ସଂସାରଠୁ ଭଗବାନ ଏତେ ସୁନ୍ଦର ସୁଖ, ଏଠି ଏତେ ଆନନ୍ଦ ଅଛି, ଉତ୍ସବମାନଙ୍କ ସେଥିପାଇଁ ପ୍ରସାଦ ବହୁତ ପ୍ରକାର କରାଯାଏ। ଏ ଆସକ୍ତିଟା କାଟିବା ପାଇଁ, ମଠ ମନ୍ଦିର ଟାଣିବା ପାଇଁ ତାଙ୍କୁ ଏଥିରେ ସବୁ ଉତ୍ସବର ଆୟୋଜନ କରାଯାଏ ନା। ଆଉ ସାଧୁମାନେ ସାଧୁଗୁରୁମାନଙ୍କର କେତେଗୁଡ଼ା ସେ କ'ଣ ଗୁରୁଦେବ କୁହନ୍ତି, କ'ଣ ଗୃହସ୍ଥମାନଙ୍କୁ ମନ୍ତ୍ର ଦୀକ୍ଷା ଦେଇ ତାକୁ ସଂସାରକୁ ପଠାଇଦେବେ? ଗୁରୁଦେବ କୁହନ୍ତି ଖାଲି ସଂସ୍ଥା ପୂଜା ପଳା, ତୁ ଦୀକ୍ଷା ନେଇଗଲୁ ପଳା, ତୋ ସ୍ୱାମୀ ସ୍ତ୍ରୀ ତ ଟଙ୍କା ରୋଜଗାର କର, ମୋତେ କିଛି କ'ଣ ପଇସା ପତ୍ର ଦେଇଦିଅ, ତୁ ତୋର ସଂସାର ଏ ସଂସାର ରହିଲେ ସେ ପଳେଇବେ ମାୟାକୁ, ମାୟାକୁ ପଡ଼ିଯିବେ, ପିଲା ଛୁଆ ଘରେ ଏଇଟା ହେଲା ସେଇଟା ହେଲା, ସେ ମାୟା ଭିତରେ ପୁଷିଯିବେ, ତାଙ୍କ ପାଇଁ ଉତ୍ସାହ ଆୟୋଜନ କରିବା ତାଙ୍କୁ ବାରମ୍ବାର ଡାକିବାକୁ ପଡ଼ିବ, ଗୁରୁଦେବ ଭାରି ବିରକ୍ତ ହୁଅନ୍ତି ଯଦି ନ ଆସିଲା, ତୁମେ କିଛି ହେଇଛି କ'ଣ ଆସୁନ, ଗୋଟେ ମନ୍ଦିର କ'ଣ ଆସୁନ, ମନ୍ଦିର ଆସିବ ନା, ଗୁରୁଙ୍କ ସହିତ ସମ୍ପର୍କ ତୁମେ କ'ଣ ଶିଖିବୁ କେମିତି କ'ଣ ନା, ମୁଁ ମନ୍ତ୍ରଣାଳୟରେ 16 ମାସ କ'ଣ ଜପ କରିବ, ତୁମେ କ'ଣ ଜପ କରିଥିବ ମୁଣ୍ଡ ଭିତରେ ତୁମେ ସଂସାର କଥା ରହିଥିବ, ଆସୁନି କ'ଣ ମନ୍ଦିରକୁ, ଗୋଟେ ବିରକ୍ତ ହୁଅନ୍ତି ଭାରି, କଥା କଥା ଶୁଣିବ, ଗୁରୁଙ୍କ ଆଶ୍ରମ ଗୁରୁଗୃହ ଏଠି ରହିବ, ସେ ଯେଉଁ ଶିକ୍ଷା ଥିଲା, ଆମେ ତ ସବୁ ଏନକରେଜ ଯାକ ଅତ୍ୟନ୍ତ ଆବେଶ ରହିଗଲେ, ମୋର ଘର କାମ ଅଛି, ମୋର ଛୁଆ ପାଠ ପଢୁଛି, ମୋର ଏଇଟା ହେଉଛି, ମୋର କାହାକୁ ଆଜିକାଲି କ'ଣ କହିବେ ତାକୁ କିଛି କହିପାରିବେ, ଆହୁରି ଦେହାଧ୍ୟାସ ହେଇଗଲେ ମଠ ମନ୍ଦିରରେ କେମିତି ଆମର ସବୁ ରହିଥିଲୁ, ସେ ଆମକୁ ସେ ଯେଉଁ ଆମର ଆସନ୍ତା ସେଠି ବାଥରୁମ୍ ଗୋଟେ ଦିନରେ ଥାଏ, ସେତେବେଳେ ଗୋଟେ ସ୍ପେଶାଲ କ'ଣ ଥିଲା କି, ସେ ଯେଉଁ ଆମର ଯେଉଁଟା ଆମର କିଚେନ୍ଟା ସେ ନଡ଼ିଆ ଗଛ ପାଖରେ ଯେଉଁଟା ଥାଏ, ଏବେ ତ ସବୁ ଭାଙ୍ଗିଦେଲା ଆଉ କ'ଣ ମଣ୍ଡ ସେଇଠି ସେ ବାଥରୁମ୍ ସମସ୍ତେ ଯାଆନ୍ତି, ଦୁଇଟା ବାଥରୁମ୍ ଏପଟ ସେପଟ ଥିବ, 40-50 ଲୋକ ସେଥିରେ ଯାଆନ୍ତି, ସେଥିରେ ଆସି ସବୁ ତଳେ ଶୋଇଯାଉଥିଲା, ଗୋଟେ ହଲ୍ ଭିତରେ ସବୁ ପୁରୁଷମାନେ ମାତାଜୀମାନେ ସବୁ ଶୁଆ ଶୁଇ, ତାଙ୍କର ଗୋଟେ ହଲ୍ ତାଙ୍କର ଗୋଟେ ହଲ୍ ରହିଥିଲେ, ବର୍ତ୍ତମାନ କେତେ ମଠ ମନ୍ଦିର ବ୍ୟବସ୍ଥା କଲେ ଗୋଟେ ଲୋକ ଘରେ ଛାଡ଼ିବାକୁ ଚାହୁଁନି, ମୋର ଘରେ ସବୁ କମ୍ଫର୍ଟେବୁଲ୍ ଅଛି, ଆଟାଚ୍ ବାଥରୁମ୍ ଏଇଟା ସେଇଟା, ଏଠି ଅସୁବିଧା ହେଲା, ଏଠି ଅସୁବିଧା ଅଛି, ଏଠି ସୁବିଧାସି ଭାରି କମ୍ଫର୍ଟେବୁଲ୍ ଲାଇଫ୍, ଆଉ କେହି ଚାହୁଁନା, ସବୁ ଆମେ ଗାଡ଼ି ଘୋଡ଼ା ସବୁ ଜିନିଷ ରହିବ, ଆମେ ଯାଇ ଭଗବାନ ଡାକିବୁ, ଭୋଗୀ ଗୁଡ଼ା ଭୋଗୀବାଦୀ ଗୁଡ଼ା ଭୋଗ ଭୋଗବାଦୀ ସଭ୍ୟତାରେ ପଡ଼ିଛନ୍ତି, ମୂଲ୍ୟ ବୁଝୁନାହାନ୍ତି, ଟିକେ କ'ଣ ହେଇଗଲା ନା, ଆମେ ଆଉ ଏଇଟା କରିପାରିବୁନି, କି ତୁମେ କୃଷ୍ଣଙ୍କୁ ପାଇବ, ଭଗବାନ କ'ଣ ପାଇବ, ଦେହାଦେହ ଆସିବ ହାୟର ପର୍ପଜ୍ରେ ବୁଝୁନ, ଆଉ ସେମିତି ହେଲେ ଭଗବାନ ମିଳିବେନି, ଆବେଶ ଆସିବେନି, ଆମକୁ ସବୁବେଳେ ଲାଗି ଲାଗି ରହିବାକୁ ପଡ଼ିବ, ଏତେ ଛାଡ଼ିଦେଲା ମାନେ ଗଲା ପଶିଯିବ ସଂସାର ଚିନ୍ତାଟା। ଠିକ୍ ଅଛି, ତ କଥା ଅଲଗା ଆଡ଼େ ପଳେଇଲା, ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ।